সংসারে ভিতরে পড়িয়াছি নো আমি, এ মন দুর্মতি সংসার ভিতরে পড়িয়াছি নো আমি, এ মন দুর্মতি সংসার ভিতরে পড়িয়াছি নো আমি, এ মন দুর্মতি সংসার ভিতরে পড়িয়াছি নো আমি। তব নিজ জন কোন মহাজনে পঠাইয়া দিল তুমি, তব নিজ জন কোন মহাজন পঠাইয়া দিলে তুমি, এ মন দুর্মতি সংসার ভিতরে পড়িয়াছি নো আমি, এ মন দুর্মতি দয়া করি মোরে পতিত দেখিয়া কহিল আমারে গিয়া, দয়া করি মোরে পতিত দেখিয়া কহিল আমারে, ওহে দিন জন শুন ভালো কথা, ওহে দিন জন ওহে দিন জন শুন ভালো কথা, ওহে দিন জন উল্লসিত হবে হিয়া, উল্লসিত হবে এ মন দুর্মতি সংসার ভিতরে পড়িয়াছি নো আমি, এ মন দুর্মতি সংসার তোমার তারিতে শ্রীকৃষ্ণ চৈতন্য নবদ্বীপে অবতার, 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 তোমাহে ন কত দিন হীন জনে, তোমাহে ন কত দিন তোমাহীন কত দিনহীন জানে, তোমাহীন কত দিন করিলে নভব পার, করিলে নভব এ মন দুর্মতি সংসার ভিতরে পড়িয়াছি নো আমি, এ মন দুর্মতি সংসার ভিতরে পড়িয়াছি নো আমি, বেদর প্রতিজ্ঞা রখিবার তরে রুক্ম বর্ণ বিপ্রসূত, বেদর প্রতিজ্ঞা বেদর প্রতিজ্ঞা রখিবার তরে রুক্ম বর্ণ বিপ্রসূত, বেদর প্রতিজ্ঞা রুক্ম বর্ণ মহাপ্রভু নামে ন जय महाप्रभु नामे महाप्रभु नामे नदिया माता महाप्रभु नामे संगे भाई अब दूत संगे भाई अब रे मन दुर्मति संसार भीतर पड़िया आचिनो आमी रे मन दुर्मति नंद सुत जिनी चैतन्य गोसाई निज नाम करी दान नंद सुत जिनी चैतन्य गोसाई निज नाम करी तारिल जगत तुमी ओ जाइया तारिल जगत तुमी तारिल जगत तुमी ओ जाइया तारिल जगत लह निज परित्राण लह निज परित्राण मन दुर्मति संसार भीतर पड़ियाछिलु आमी मन दुर्मति संसार भीतर पड़ियाछिलु से कथा सुनिया आसिया नाथ तुमार चरण तले से कथा सुनिया आसिया नाथ तुमार चरण से कथा सुनिया आसिया नाथ तुमार चरण तले से कथा सुनिया भक्ति विनोद कांदिया कांदिया भक्ति विनोद भक्ति विनोद कांदिया कांदिया भक्ति विनोद अपना कहानी बोले अपना कहानी बोले मन दुर्मति संसार भीतर पड़ियाछिलु आमी मन दुर्मति संसार भीतर पड़ियाछिलु ये मन दुर्मति संसार भीतर पड़ियाछिलु आमी ये मन दुर्मति संसार भीतर पड़ियाछिलु जय गौरचंद्र जय नित्यानंद गौरचंद्र जय नित्यानंद जय गौरचंद्र जय जय गौरहरि 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 जय गौरहरि जय गौरहरि हरि बोल हरि बोल हरि बोल हरि बोल जय गौर हरि बोल हरि प्रभुपाद 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 जय जय प्रभुपाद जय गुरुदेव 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 जय जय संकीर्तन की जय जय गौरांग महाप्रभु की जय जय नित्यानंद प्रभु की जय प्रभुपाद जी महाराज की जय श्री गुरुविंद स्वामी श्री गुरु महाराज की जय समवेद भक्त वृंद की जय निताय गौर प्रेमानंदे ओम ज्ञान तिमिरान्धस्य ज्ञानंजन शलाकया चक्षुरुन्मीलितं येन तस्मै श्री गुरुवे नमः नमो विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिन्निति नामिने नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्निति नामिने नमस्ते सरस्वतीदेवे गौरवाणी प्रचारिणी निर्विशेष शून्यवादि पाश्चात्य देशतारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे अजानुलंबित भुजो कनकावदातु संकीर्तने कपितरो कमलायताख्यो विश्वंबरो दिजबरो जुगधर्मपालो वंदे जगत प्रियकरो करुणावतारो वंदे जगत प्रियकरो करुणावतारो वंदे जगत प्रियकरो करुणावतारो प्रेम पुरुषोत्तम श्री चैतन्य महाप्रभुंकर लीला कथा कीर्तन रे आपण माने सुनिसंत प्रभु माने भिन्न भिन्न लीला सब व्याख्या करिसंति तबे साधु गुरु आचार्यंकर चरण कमल को आश्रय करी एवं उपस्थित बावन महाप्रभुंकर चरण कमल को आश्रय करी मते ଯେଉଁ ଲୀଳା କହିବା ପାଇଁ କୁହାଯାଇଥିଲା ଅନ୍ତଲୀଳାରେ ଗମ୍ଭୀରା ଲୀଳା ମୋତେ ସମୟ ନାହିଁ କାରଣ ମୁଁ କାଲି ଆସି ପହଞ୍ଚିଲି ପ୍ରସ୍ତୁତ ହେଇନି ତେବେ ଅନ୍ତଲୀଳାର ଗୋଟିଏ ଲୀଳା ଆମେ ଆଲୋଚନା କରିବା ବହୁତ ସୁନ୍ଦର ଶିକ୍ଷା ମହାପ୍ରଭୁ ଦେଇଛନ୍ତି ଛୋଟ ହରିଦାସଙ୍କ ପ୍ରତି ଦଣ୍ଡବିଧାନ ମହାପ୍ରଭୁଙ୍କର କରୁଣା ଛୋଟ ହରିଦାସଙ୍କ ପ୍ରତି କିଭଳି ଅଛି ମହାପ୍ରଭୁ କେତେ ତାଙ୍କର ଭକ୍ତମାନଙ୍କୁ ଭଲ ପାଆନ୍ତି ସେ କଥା ଆଜି ଆଲୋଚନା କରିବା ତେବେ ଏ ପ୍ରସଙ୍ଗ ଅନ୍ତରୀଳାରେ ଏଭଳି ଭାବରେ ଆସୁଛନ୍ତି ମହାପ୍ରଭୁଙ୍କର ଜଣେ ଭକ୍ତ ଥିଲେ ତାଙ୍କର ନାମ ଭଗବାନ ଆଚାର୍ଯ୍ୟ ଭଗବାନ ଆଚାର୍ଯ୍ୟ ତାଙ୍କର ପିତାଙ୍କର ନାମ ହେଉଛି ସତାନନ୍ଦ ଖାନ ଏବଂ ସତାନନ୍ଦ ଖାନ ବହୁତ ବୈରାଗ୍ୟ ଥିଲେ ସତାନନ୍ଦ ଖାନ ବହୁତ ସେ ଫ୍ୟାଣ୍ଟା ଲଗାନ୍ତି ଫ୍ୟାଣ୍ଟା ବନ୍ଦ କରନ୍ତି ସେ ଫ୍ୟାଣ୍ଟା ଆଣିକି ବୋଲନ୍ତି ମହାପ୍ରଭୁ ତାଙ୍କର ବହୁତ ପ୍ରଶଂସା କରନ୍ତି ମହାପ୍ରଭୁ ବହୁତ ପ୍ରଶଂସା କରନ୍ତି ଏବଂ ସତାନନ୍ଦ ଖାଙ୍କର ଦୁଇ ଜଣ ପୁତ୍ର ଥିଲେ ଭଗବାନ ଆଚାର୍ଯ୍ୟ ଏବଂ ଗୋପାଳ ଭଟ୍ଟାଚାର୍ଯ୍ୟ ଗୋପାଳ ଭଟ୍ଟାଚାର୍ଯ୍ୟ ଭଗବାନ ଆଚାର୍ଯ୍ୟ ମହାପ୍ରଭୁଙ୍କ ନିକଟରେ ଆସି ରହିଲେ ଭକ୍ତି ଆଶ୍ରୟ କଲେ କିନ୍ତୁ ଗୋପାଳ ଭଟ୍ଟାଚାର୍ଯ୍ୟ ବେଦ ପଢ଼ିବା ପାଇଁ ଗଲେ କାଶୀକୁ କାଶୀରେ ଯେତେବେଳେ ବେଦ ପଢ଼ିକି ଆସିଲେ ମହାପ୍ରଭୁ ଗୋଟିଏ ଦିନ ମହାପ୍ରଭୁଙ୍କ ପାଖରେ ଅଛନ୍ତି ପୁରୀରେ ବେଦ ପଢ଼ିକି ଆସିଛନ୍ତି ଭଗବାନ ଆଚାର୍ଯ୍ୟ ବହୁତ ଆନନ୍ଦିତ ହେଉଛନ୍ତି ଭଗବାନ ଆଚାର୍ଯ୍ୟ ମହାପ୍ରଭୁଙ୍କ ନିକଟକୁ ସାନ ଭାଇକୁ ଧରିକି ଆସିଛନ୍ତି ଗୋପାଳ ଭଟ୍ଟାଚାର୍ଯ୍ୟଙ୍କୁ ଏବଂ ଗୋପାଳ ଭଟ୍ଟାଚାର୍ଯ୍ୟଙ୍କୁ ଆଣି କହୁଛନ୍ତି ପ୍ରଭୁ ଗୋପାଳ ବେଦ ପଢ଼ିକି ଶଙ୍କର ଭାଷ୍ୟ ପଢ଼ିକି ଆସିଛନ୍ତି ଆଉ ଆପଣ ତ ଟିକେ କୃପା କରନ୍ତୁ। ମହାପ୍ରଭୁ ଯେତେବେଳେ ଶୁଣିଲେ ଯେ ଇଏ ଶଙ୍କର ଭାଷ୍ୟ ପଢ଼ିକି ଆସିଛନ୍ତି, ମହାପ୍ରଭୁ କହିଲେ, ମହାପ୍ରଭୁ ପ୍ରସନ୍ନ ହେଲେ। କାରଣ ଏ ମାୟାବାଦୀ ଭାଷ୍ୟ ଶଙ୍କର ଭାଷ୍ୟ, ଏହାର ସବୁଠୁ ବଡ଼ ଦୋଷ ହେଉଛି ସେବ୍ୟ ସେବକର ଭାବକୁ ଇଏ ଦୂର କରିଦିଏ। କାରଣ ଶଙ୍କରାଚାର୍ଯ୍ୟଙ୍କର ଭାଷ୍ୟରେ ମୁଖ୍ୟ ଅଂଶ ହେଉଛି ଅହଂ ବ୍ରହ୍ମସ୍ମି। ଏଇ ଭାବନାକୁ, ଏଇ ଅଭିମାନକୁ ଜାଗ୍ରତ କରି ହିଁ ଜଣେ ବ୍ରହ୍ମଙ୍କୁ ଧ୍ୟାନ କରିବ। ସେଠି ସେବ୍ୟ ସେବକର ଭାବ ରହିବ ନା। ଜୟ ଶ୍ରୀ ଶ୍ରୀ ଗୌରନିତା, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ସ୍ୱରୂପ ଦାମଦର ଆଉ ଭଗବାନ ଆଚାର୍ଯ୍ୟଙ୍କ ଭିତରେ ମହାପ୍ରଭୁଙ୍କର ପ୍ରସନ୍ନତା ନାହିଁ। ସ୍ୱରୂପ ଦାମଦର ଆଉ ଭଗବାନ ଆଚାର୍ଯ୍ୟଙ୍କ ଭିତରେ କଥୋପକଥନ ଚାଲିଛି। ସ୍ୱରୂପ ଦାମଦରଙ୍କୁ ଡାକୁଛନ୍ତି ଭଗବାନ ଆଚାର୍ଯ୍ୟ, ଆସ ସମସ୍ତେ ବୈଷ୍ଣବ। ଗୋପାଳଙ୍କର ମୁଖରୁ, ଏ ବ୍ଲାକ୍, ଚୁପଚାପ ବସ, ଏଠି ଯେ ପିଲା ଅଛି, ଖେଳିବା ଜାଗା କି ଏଇଟା, ଆସ ଟିକେ। ଗୋପାଳ ଭଟ୍ଟାଚାର୍ଯ୍ୟଙ୍କ ନିକଟରୁ ବେଦ ଆମେ ଶୁଣିବା, ଶଙ୍କର ଭାଷ୍ୟ ଶୁଣିବା। ମହାପ୍ରଭୁ ସ୍ୱରୂପ ଦାମଦର କହିଲେ, ଆରେ ଆମ କଥା କ'ଣ କହୁଛ, ଜଣେ ଯଦି ମହାଭାଗବତ ହୁଏ ବି, ମହାପ୍ରଭୁ ଏ ସ୍ୱରୂପ ଦାମଦର କହୁଛନ୍ତି ଗୋପାଳ ଭଟ୍ଟାଚାର୍ଯ୍ୟଙ୍କୁ। ଏଠି ମୋର କହିବାର ତାତ୍ପର୍ଯ୍ୟ, ଏଇ ପ୍ରସଙ୍ଗ ଉପରେ ଛୋଟ ହରିଦାସଙ୍କର କଥା ଆସିଛନ୍ତି। ଯଦି କେହି ବି ବୈଷ୍ଣବ ବହୁତ ସୁନ୍ଦର ପ୍ରବଚନ ଦେଉଛନ୍ତି ଜଣେ, ସେ ଯଦି ଅଲଗା ସମ୍ପ୍ରଦାୟରେ, ଶଙ୍କର ଭାଷ୍ୟରେ, ଶଙ୍କର ସମ୍ପ୍ରଦାୟରେ ବା ଅଦ୍ୱୈତବାଦୀ, ତାଙ୍କର କଥା ଶୁଣିବା ଉଚିତ ନୁହେଁ। ସ୍ୱରୂପ ଦାମଦର କହିଲେ, ନାଇଁ ଭଗବାନ ଆଚାର୍ଯ୍ୟ, ଇଏ ତୁମର ଭାଇ ହେଇପାରନ୍ତି, ତୁମେ ବୈଷ୍ଣବ ହେଇପାର, ଇଏ ଭକ୍ତିର ସିଦ୍ଧାନ୍ତ ଜାଣିପାରନ୍ତି, କିନ୍ତୁ ଆଙ୍କର ସଙ୍ଗ କଲାମାନେ ମନ ଚଞ୍ଚଳ ହେବ, ଭଗବାନଙ୍କ ଭକ୍ତି ଉପରେ ସନ୍ଦେହ ଆସିବ, କିଏ ବି କେତେ ବଡ଼ ଉନ୍ନତ ସ୍ଥିତିରେ ଥାଉ ତାର ମନ ଟଳମଳ ହେଇଯିବ। ମହାଭାଗବତ ଜେଇ କୃଷ୍ଣ ପ୍ରାଣ ଧନ ଜାର, ମହାଭାଗବତ ଜେଇ କୃଷ୍ଣ ପ୍ରାଣ ଧନ, ମାୟାବାଦ ଶୁଣିଲେ ମନ ଅବଶ୍ୟ ଫିରଇ ତାର, ମାୟାବାଦ ଶୁଣିଲେ ମନ ଅବଶ୍ୟ ଫିରଇ ତାର। ସ୍ୱରୂପ ଦାମଦର କହୁଛନ୍ତି, ଭଗବାନ ଆଚାର୍ଯ୍ୟ, ତୁମେ ତୁମ ଭାଇଙ୍କୁ ଅତି ବିଦ୍ୱାନ ଭାବି କହୁଛ ସିଏ ବେଦ ଶୁଣେଇବେ, କିନ୍ତୁ ବୈଷ୍ଣବ, କାରଣ ଭଗବାନ ଆଚାର୍ଯ୍ୟ କହୁଛନ୍ତି ଆମେ ଭକ୍ତିନିଷ୍ଠ, ଆମେ କୃଷ୍ଣନିଷ୍ଠ, ଆମେ ମାୟାବାଦ ଶୁଣିଲେ ବି ଆମର କିଛି ମନ ଚଞ୍ଚଳ ହେବନି, ଏଇଟା ଭୁଲ ଜିନିଷ। ବୈଷ୍ଣବମାନେ ସିଦ୍ଧାନ୍ତରେ କେବେ କମ୍ପ୍ରମାଇଜ୍ କରିବା ଉଚିତ ନୁହେଁ। ମୁଁ ବହୁତ ବଡ଼ ଉନ୍ନତ ସ୍ଥିତିକି ଚାଲିଯାଇଛି, ମୁଁ ବର୍ତ୍ତମାନ ଯାହାର ପ୍ରବଚନ ଶୁଣିଲେ ବି ମୋ ମନ କିଛି ହେବନି, କହୁଛନ୍ତି ନା। ସ୍ୱରୂପ ଦାମଦର କହୁଛନ୍ତି, ମହାଭାଗବତ ଯେଇ କୃଷ୍ଣ ପ୍ରାଣଧନ ଜାର, ଯିଏ କୃଷ୍ଣଙ୍କୁ ପ୍ରାଣଧନ କରିଛନ୍ତି, ଯିଏ ମହାଭାଗବତ, ସେ ମାୟାବାଦ ଶୁଣିଲେ ତାର ମନ ଚଞ୍ଚଳ ହେଇଯିବ। ତେଣୁ ତୁମ ଭାଇ ଯେଉଁ କହୁଛ, ତୁମ ଭାଇଙ୍କ ନିକଟରୁ ଶୁଣିବା ପାଇଁ, ଭଗବାନ ଆଚାର୍ଯ୍ୟ ତାଙ୍କ ମୁଖରୁ କିଛି ଶୁଣିବା ପାଇଁ ଶଙ୍କର ଭାଷ୍ୟ, ଏଇଟା ସମ୍ଭବ ନୁହେଁ। ଯେତେବେଳେ ସ୍ୱରୂପ ଦାମଦର ମନା କରିଦେଇଛନ୍ତି, ଗୋପାଳ ଭଟ୍ଟାଚାର୍ଯ୍ୟଙ୍କୁ ଭଗବାନ ଆଚାର୍ଯ୍ୟ ପଠେଇ ଦେଇଛନ୍ତି, କହୁଛନ୍ତି ଦେଖ ତୁମେ ଏଠି ରହିଲେ ବୈଷ୍ଣବମାନେ ପ୍ରସନ୍ନ ହେଉନାହାନ୍ତି, ମହାପ୍ରଭୁ ପ୍ରସନ୍ନ ହେଉନାହାନ୍ତି, ତୁମେ ପଳାଅ। ଏଠି ଭାଇଙ୍କୁ ବିଦା କରିଦେଲେ, ମହାପ୍ରଭୁ ବହୁତ ଖୁସି ହେଲେ, କିନ୍ତୁ ଅନ୍ତରରେ ମହାପ୍ରଭୁଙ୍କୁ, ଯେହେତୁ ନିଜ ଭାଇଙ୍କୁ ଡାକି ଆଣିଥିଲେ ମହାପ୍ରଭୁଙ୍କୁ ପ୍ରୀତିବିଧାନ କରିବା ପାଇଁ, ନିମନ୍ତ୍ରଣର ବ୍ୟବସ୍ଥା କରୁଛନ୍ତି ଭଗବାନ ଆଚାର୍ଯ୍ୟ। କାରଣ ଚୈତନ୍ୟ ମହାପ୍ରଭୁ ଯେତେବେଳେ ପୁରୀରେ ରହୁଥିଲେ, ତାଙ୍କର ଦୁଇଟି ନିୟମ ଥିଲା, ବ୍ରାହ୍ମଣ ଭକ୍ତ ଯଦି ହେଇଥିବେ, ସେ ସ୍ୱ ପାକ କରିକି ଦେଲେ, ନିଜେ ରୋଷେଇ କରିଦେଲେ ସେ ପାଇବେ। ଯଦି ବ୍ରାହ୍ମଣ ବ୍ୟତୀତ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଇଥିବେ, ଜଗନ୍ନାଥଙ୍କ ପ୍ରସାଦ ଆଣିକି ଦେବେ। ତେଣୁ ଇଏ ତ ଭଟ୍ଟାଚାର୍ଯ୍ୟ, ଭଗବାନ ଆଚାର୍ଯ୍ୟ, ଇଏ ନିଜେ ରୋଷେଇ କରିଛନ୍ତି, ବହୁତ ସୁନ୍ଦର ରୋଷେଇ କରୁଛନ୍ତି, ସବ୍ଜି ସବୁ ରଖିଛନ୍ତି, କିନ୍ତୁ ସୁନ୍ଦର ଚାଉଳ ନାହିଁ। କାରଣ ବ୍ୟଞ୍ଜନର ବାସ୍ତବିକ କିଛି ମୂଲ୍ୟ ନଥାଏ, ବ୍ୟଞ୍ଜନ ଅର୍ଣ୍ଣକୁ ସାହାଯ୍ୟ କରେ, ଅର୍ଣ୍ଣ ଯଦି ସୁନ୍ଦର ନ ହୋଇଥିବ ବ୍ୟଞ୍ଜନ କ'ଣ କରିବ। ତେଣୁ ଭଗବାନ ଆଚାର୍ଯ୍ୟ ଚିନ୍ତା କରୁଛନ୍ତି, ଆମେ ତ ଜଗନ୍ନାଥଙ୍କର ପ୍ରସାଦ ପାଉ, ଆଉ ମୁଁ ଯେଉଁ ଚାଉଳ ପାଏ ବଗଡ଼ା ଚାଉଳ, ଅରୁଆ ଅର୍ଣ୍ଣ ନାହିଁ। ପ୍ରାୟ ବେଙ୍ଗଲୀ ଭକ୍ତମାନେ ପ୍ରାୟ ଉଷୁନା ଅର୍ଣ୍ଣ ଖାଆନ୍ତି ପ୍ରାୟ, ତ ତେଣୁ ତାଙ୍କ ନିକଟରେ ଯେଉଁ ବି ଅରୁଆ ଚାଉଳ ଅଛି ସୁନ୍ଦର ଚାଉଳ ନାହିଁ। ତେଣୁ ଭଗବାନ ଆଚାର୍ଯ୍ୟ କହୁଛନ୍ତି, ହରିଦାସକୁ ଡାକିଛନ୍ତି, ଛୋଟ ହରିଦାସକୁ, ଯିଏ ହେଉଛନ୍ତି ନିତ୍ୟସିଦ୍ଧ ଭକ୍ତ ମହାପ୍ରଭୁଙ୍କର କୀର୍ତ୍ତନିଆ। ମହାପ୍ରଭୁ ତାଙ୍କର କୀର୍ତ୍ତନରେ ବହୁତ ପ୍ରୀତ ହୁଅନ୍ତି। ତେଣୁ ଭଗବାନ ଆଚାର୍ଯ୍ୟ ଡାକି କହିଲେ, ହରିଦାସ, ମୁଁ ଚୈତନ୍ୟ ମହାପ୍ରଭୁଙ୍କୁ ଆମନ୍ତ୍ରଣ କରିଛି, କିନ୍ତୁ ମୋର ଘରେ ସୁନ୍ଦର ଚାଉଳ ନାହିଁ। ତେଣୁ ତୁମେ କୌଣସି ବିଷୟ ଲୋକ ନିକଟକୁ ଯାଅ ନା, ମୁଁ ଯାହାଙ୍କ ନିକଟକୁ କମି ତୁମେ ତାଙ୍କ ନିକଟକୁ ଯାଅ, ମହାପ୍ରଭୁଙ୍କ ପାଇଁ କିଛି ଚାଉଳ ମାଗିକି ଆଣିବ। ଆଉ କେତେ ଆଣିବ ନା, ଏକ ମାଣ, ମୋର ନାମେ ଶିଖି ମାହିତିର ଭଗିନୀ ସ୍ଥାନେ ଗିଆ ଶୁକ୍ଲା ଚାଉଳ ଏକ ମାଣ ଆନହ ମାଗିଆ। ଚୈତନ୍ୟ ଚରିତାମୃତର ପଦ ଦେଖନ୍ତୁ, ଛୋଟ ହରିଦାସଙ୍କର କୌଣସି ଭୁଲ ନାହିଁ। ଛୋଟ ହରିଦାସଙ୍କୁ ଭଗବାନ ଆଚାର୍ଯ୍ୟ କହୁଛନ୍ତି, ମୋର ନାମେ, ମୋ ନାମଟା ଯାଇ କହିବ ଯେ ଭଗବାନ ଆଚାର୍ଯ୍ୟ କହିଛନ୍ତି, କାହାକୁ କହିବ? ଭକ୍ତ ସମ୍ବନ୍ଧରେ ଆଗେ କହୁଛନ୍ତି, ଶିଖି ମାଇତିର ଭଉଣୀ। ଶିଖି ମାଇତି ମହାପ୍ରଭୁଙ୍କର 3.5 ଜଣ ପ୍ରିୟ ଭକ୍ତ ଭିତରୁ ଶିଖି ମାଇତି ଜଣେ, ଶିଖି ମାଇତିର ଭଗ୍ନୀ। ବୈଷ୍ଣବ ଯେତେବେଳେ ବିଶେଷ କରି ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ନିୟମ, ବ୍ୟକ୍ତି ଭୋଜନ କରିବା ପୂର୍ବରୁ ଆଗେ ଦେଖିବା ଦରକାର ସେ ବୈଷ୍ଣବ କି ନୁହେଁ। ଭକ୍ତ ସମ୍ବନ୍ଧ ଅଛି, ତୁମେ ଶିଖି ମାଇତିର ଭଗ୍ନୀ ପାଖକୁ ଯିବ, ମୋର ନାମ କହିବ, କହିବ ଭଗବାନ ଆଚାର୍ଯ୍ୟ କହିଛନ୍ତି, ଶୁକ୍ଳା ଚାଉଳ ଏକ ମାନ ଆନହ ମାଗିଆ। ଶୁକ୍ଳ ଚାଉଳ, ଧଳା ସ୍ୱଚ୍ଛ ସୁଗନ୍ଧ ଚାଉଳ ଏକ ମାଣ ଆଣିବ, ଆମର ଯେଉଁ ଛୋଟ ମାଣ ଥାଏ ସେଇ ମାଣରେ ଏକ ମାଣ ଚାଉଳ ମାଗିକି ଆଣିବ। ହରିଦାସଙ୍କୁ ପଠେଇଲେ, କିନ୍ତୁ ହରିଦାସ ଦେଖନ୍ତୁ ଭଗବାନଙ୍କର ଲୀଳା କିଭଳି, କାରଣ ଭଗବାନଙ୍କର ଭକ୍ତମାନେ କୌଣସି ବିଧି ଭାଙ୍ଗିବେନି। ଯେଉଁମାନେ ଭକ୍ତି ଆଚରଣ କରନ୍ତି, ବିଧି ତାଙ୍କ ପଛରେ ଗୋଡ଼ା। ସାଧକ ଯେଉଁମାନେ ପ୍ରେମୀ ଭକ୍ତ, ସେମାନେ ବିଧିଟାକୁ ଆଗେ ମାନନ୍ତି ନା, ସେମାନେ ଭଗବାନଙ୍କ ପ୍ରେମରେ ଏଭଳି ମଜ୍ଜିତ ଅବସ୍ଥାରେ ଥାନ୍ତି, ବିଧି ତାଙ୍କ ପଛେ ପଛେ ଘୋଡ଼ାଏ, କାରଣ ତାଙ୍କର ତ ଇନ୍ଦ୍ରିୟରେ ଦୋଷ ଚତୁଷ୍ଟୟ ନାହିଁ, ତେଣୁ ସେମାନଙ୍କ ପଛରେ ବିଧି ଚାଲିବ। ହରିଦାସ ଠାକୁର ଆଜନ୍ମ ବ୍ରହ୍ମଚାରୀ, କେବେ ହେଲେ ଜୀବନରେ କାହା ସହିତ କଥାବାର୍ତ୍ତା କରିନାହାନ୍ତି, କୌଣସି ନାରୀ ସହିତ। କିନ୍ତୁ ଆଜି ଭଗବାନ ଆଚାର୍ଯ୍ୟ ତାଙ୍କୁ ପଠେଇ ଦେଉଛନ୍ତି। ଦେଖନ୍ତୁ ଭଗବାନ କେମିତି ଲୀଳା କରିବା ପାଇଁ ଚାହୁଁଛନ୍ତି, ଭଗବାନ ଆଚାର୍ଯ୍ୟଙ୍କ ଅନ୍ତରରେ ଲୀଳା ଶକ୍ତି ପ୍ରେରଣାରେ ଭଗବାନ ଆଚାର୍ଯ୍ୟ ଆଉ କାହାକୁ ଚାହିଁଥିଲେ ପଠେଇ ପାରିଥାନ୍ତି, କିନ୍ତୁ ହରିଦାସକୁ ପଠାଉଛନ୍ତି, ଛୋଟ ହରିଦାସ। ଛୋଟ ହରିଦାସ ଆଜନ୍ମ ନୈଷ୍ଠିକ ବ୍ରହ୍ମଚାରୀ, କାହା ପାଖକୁ ପଠାଉଛନ୍ତି? ଯଦି କି ଭଗବାନ ଆଚାର୍ଯ୍ୟଙ୍କୁ ଦୋଷ ଦେବେ, ଭଗବାନ ଆଚାର୍ଯ୍ୟ କହୁଛନ୍ତି, ନାଇଁ ନାଇଁ ମୋର ଦୋଷ କିଛି ନାହିଁ, ଏ ଭଗବାନ ଆଚାର୍ଯ୍ୟଙ୍କୁ ଆମେ ଦୋଷ ଦେଇପାରିବା ନା। ତେଣୁ ଭଗବାନ ଆଚାର୍ଯ୍ୟ କାହା ନିକଟକୁ ପଠାଉଛନ୍ତି, କହିକି ପଠାଉଛନ୍ତି? ଛୋଟ ହରିଦାସ, ଶିଖି ମାଇତିଙ୍କର ଯେଉଁ ଭଗ୍ନୀ, ତାଙ୍କର ଗୁଣ ତୁମେ ଶୁଣ। ମାହିତିର ଭଗ୍ନୀ ସେଇ ନାମ ମାଧବୀ ଦେବୀ, ମାହିତିର ଭଗ୍ନୀ ସେଇ ନାମ ମାଧବୀ ଦେବୀ, ବୃଦ୍ଧା ତପସ୍ୱିନିଆର ପରମା ବୈଷ୍ଣବୀ, ବୃଦ୍ଧା ତପସ୍ୱିନିଆର ପରମା ବୈଷ୍ଣବୀ, ପ୍ରଭୁ ଲେଖା କରେ ଯାରେ ରାଧିକାର ଗଣ, ପ୍ରଭୁ ଲେଖା କରେ ଯାରେ ରାଧିକାର ଗଣ, ଜଗତେର ମଧ୍ୟ ପାତ୍ର 3.5 ଜଣ, ଜଗତେର ମଧ୍ୟ ପାତ୍ର 3.5 ଜଣ, ସ୍ୱରୂପ ଗୋସାଇ ଆର ରାୟ ରାମାନନ୍ଦ, ସ୍ୱରୂପ ଗୋସାଇ ଆର ରାୟ ରାମାନନ୍ଦ, ଶିଖି ମାଇତି 3 ତାର
भगिनी अर्ध जन सीखी माइती तिनी तार भगिनी अर्ध जन।
भगवान आचार्य बहुत विचार करके पठाई महाप्रभु जीवन रे महाप्रभु एभली अवतार कृपा अवतार किंतु ये गोटे लीला महाप्रभु अंतरटा अति कुसुमय किंतु बाहर बहुत वज्र भाई कौन सी विधि की दुईज भक्त कहीं भांगी ना भगवान आचार्य विधि भांगी ना महाप्रभु संतोष के हम ना महाप्रभु जदि प्रिय भक्त हाथ रू किसी ग्रहण करिए प्रिय भक्तर वस्तु किसी ग्रहण करिए तेणु माइतीर भगिनी से माधवी देवी देवीदासी नाम छोट हरिदास को महाप्रभु कौन ए भगवान आचार्य कौन छोट हरिदास तुम्हें माधवी देवीदासी निकट को जीव सी सिक्खी माइती भौणी आ माधवी देवी योग्यता कौन छोट हरिदास कौन सी भूल ना वृद्धा छोट हरिदास कहीं भी अति नास्तिक पुरुष भी जदि दर्शन करती सिक्खी माइती जी भगवान अति प्रिय भक्त दर्शन कले तो भगवान दर्शन हुए दर्शन कले तो ये जो इंद्रियर विषय प्रति दूर हो जाए छोट हरिदास भाई साधक जदि माधवी देवी दास को दर्शन करिवे अंतर चित्तर विकार केमती आसो कहीं भी अति नास्तिक लोक भी माधवी देवी दास को देखले भी चित्तर विकार आसवना कहीं से वृद्धा आ खाली वृद्धा हमें तपस्वी अत्यंत कठोर व्रत प्राणी थे एवं केवल से नुहति आर परमा वैष्णवी परम वैष्णव थे महाप्रभु केवे नारी मानू नारी बोली डाकती ये महाप्रभु अवतार प्रकृति बोली डाकती कितु जो निज प्रिय भक्त को गणना कले जड़े नारी भक्त को रखिले सी होती माधवी देवी दास निकट को भगवान आचार्य पठाई छोट हरिदास काले हरि छोट हरिदास प्रश्न करिए मु माधवी देवी दास निकट को जीवी महाप्रभु खुशी हे भगवान आचार्य कह ना 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 माहितीर प्रभुर लेखा करे जार राधिकार गण महाप्रभु सिक्खी माइती आउ माधवी देवी दासी दुई जन को राधिकार गण बोली चैतन्य महाप्रभु सब राधिकार दासी दृष्टि देखती सी तो राधा भाव रहती ये दुई जन राधाराणी दासी थे पूर्व लीलार सिक्खी माइती पूर्व लीलार राग लेखा नामक दासी थे अति प्रिय दासी आउ तांकर भौणी माधवी देवी दासी कलाकेली नामक सखी थे ये गौर गण गणदेश दीपिकार कर्णपुर रचना करवि कर्णपुर तेणु दुईज राधिकार प्रभु लेखा करे जार राधिकार गण जगतर मध्य पात्र साढ़े तीन जन देख तो संबंधा किभली कहा निकट को पठाऊँ दुईज प्रिय सिक्खी माइती भगवान साढ़े तीन जन प्रिय भितर जन प्रिय भक्त एवं जहाँ निकट को भगवान आचार्य पठाऊँ छोट हरिदास सी प्रिय भक्त चैतन्य महाप्रभु साढ़े तीन जन प्रिय भक्त थे आत्मार तो आत्मार वृत्ति हो तो भक्ति वृत्ति नारी को कहीं अधा भक्ति बोली कह गले लोकाचार दृष्टि लोकशिक्षा दृष्टि एक कथा कौन भक्ति समान अधिकार अच्छे जदि शरीर नारी ही जाए तो गोपी मान तो सर्वश्रेष्ठ भक्ति किभली पाए सर्वश्रेष्ठ भक्त किभली आए ये लोकाचार दृष्टि कारण महाप्रभु अवतार आचरण अवतार महाप्रभु आचरण पर बहुत गुरुत्व दे समग्र महाप्रभु कौन सी वैष्णव फिलोसफी न कही केवल नाम करके आचरण द्वारा समस्त जगत को वैष्णव करवल आचरण तेरे महा कृष्णदास कविराज गोस्वामी तांकर निज भक्त ना सी शास्त्र लिखे काले अलग संप्रदायर लोक धरी ने कह तुम्हें कमी गोटे नारी को नारीर तो अधिकार ना भक्तिर पूर्ण वृत्ति केमती सी आसब तेणु सी भी मर्यादा देखिकी लिखुं साढ़े तीन जन किए किए राय रामानंद जी कौन ललिता सखी द्वितीय प्रिय भक्त किए स्वरूप स्वरूप दामदर जे विशाखा सखी एवं सिक्खी माइती जी कि रागलेखा नामक सखी एवं तांकर भौणी माधवी देवी दास ये अधे ସ୍ୱରୂପ ଦାମଦର ରାୟ ରାମାନନ୍ଦ ଶିଖିମାଇତି ଏବଂ ଶିଖିମାଇତିଙ୍କର ଭଉଣୀ ମାଧବୀ ଦେବୀ ଦାସୀ ହେଲେ ଅଧେ। ଏ 3.5 ଜଣ ପ୍ରିୟ ଭକ୍ତ ମହାପ୍ରଭୁଙ୍କର। ଭଗବାନ ଆଚାର୍ଯ୍ୟ ପଠାଉଛନ୍ତି, ହରିଦାସ ତୁମେ ଯାଅ, ତଣ୍ଡୁଳ ଟିକେ ମାଗିକି ଆଣ, ଚାଉଳ ଟିକେ ମାଗିକି ଆଣିବ, ଶୁକ୍ଳ ଚାଉଳ 1 ମାଣ ଆଣିବ। ଏବଂ ଯେତେବେଳେ ହରିଦାସ ଯାଇଛନ୍ତି ମାଧବୀ ଦେବୀ ଦାସଙ୍କ ନିକଟରୁ ମାଗିକି ଆଣିଛନ୍ତି, ହରିଦାସ କେବଳ ଗୋଟିଏ କଥା କହିଛନ୍ତି। ହରିଦାସ ଏହା କହିଛନ୍ତି, ଭଗବାନ ଆଚାର୍ଯ୍ୟ ପଠାଇଛନ୍ତି, ଆଜି ପ୍ରଭୁ ତାଙ୍କ ଘରେ ଭୋଜନ କରିବେ, ତାଙ୍କର ଘରେ ସୁନ୍ଦର ଚାଉଳ ନାହିଁ, ଆପଣ 1 ମାଣ ଚାଉଳ ଦିଅନ୍ତୁ। କେବଳ ଏତିକି କଥା କହିଛନ୍ତି ମାଧବୀ ଦେବୀ ଦେଶ, ତାଙ୍କର କୌଣସି କଥାବାର୍ତ୍ତା ନାହିଁ। ଆଉ ଚାଉଳ ନେଇକି ଆସିଲେ, ଚାଉଳ ଦେଖି ଏତେ ପ୍ରସନ୍ନ ହୋଇଗଲେ, ଚାଉଳକୁ ଦର୍ଶନ କରି ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ରୋଷେଇ କରିଛନ୍ତି ଭଗବାନ ଆଚାର୍ଯ୍ୟ। ମହାପ୍ରଭୁ ତ ମଧ୍ୟାହ୍ନରେ, ମହାପ୍ରଭୁଙ୍କର ଏ ବିଧି, ମହାପ୍ରଭୁ ସକାଳେ ଭୋଜନ କରନ୍ତି ନା। ମହାପ୍ରଭୁ ଦୀର୍ଘ 18 ବର୍ଷ କାଳ ପୁରୀ ରହିଛନ୍ତି, ଜଗନ୍ନାଥଙ୍କୁ ଦର୍ଶନ କରିଯିବେ, ପ୍ରଭୁଙ୍କର ଭୋଗ ଲାଗିବ, ଜଗନ୍ନାଥଙ୍କୁ ପଣ୍ଡାମାନେ ଛଡ଼ା ତୁଳସୀ ଦେବେ, ଜଗନ୍ନାଥଙ୍କ ଚରଣାମୃତ ନେଇ ପ୍ରଭୁ ଫେରିବେ, ତାପରେ ମଧ୍ୟାହ୍ନ କରିବେ। ଜଗନ୍ନାଥଙ୍କର ଭୋଗ ଲାଗିଲା ପରେ ପ୍ରଭୁ ଭୋଜନ କରନ୍ତି। ମଧ୍ୟାହ୍ନ ସମୟରେ ତ ପ୍ରଭୁ ଫେରିଛନ୍ତି, ଫେରି ଭଗବାନ ଆଚାର୍ଯ୍ୟ ଘରକୁ ଯାଇଛନ୍ତି। ଭଗବାନ ଆଚାର୍ଯ୍ୟ ଘରେ ଯେତେବେଳେ ବସିଛନ୍ତି, ପ୍ରଭୁ ଯେତେବେଳେ ଭୋଜନ କରୁଛନ୍ତି, ଅର୍ଣ୍ଣକୁ ଆଗେ ଦେଖିଲେ, ମଧ୍ୟାହ୍ନେ ଆସିଆ ପ୍ରଭୁ ଭୋଜନେ ବସିଲା, ମଧ୍ୟାହ୍ନେ ଆସିଆ ପ୍ରଭୁ ଭୋଜନେ ବସିଲା, ସାଲ୍ୟାନ ଦେଖି ପ୍ରଭୁ ଆଚାର୍ଯ୍ୟ ପୁଛିଲା, ସାଲ୍ୟାନ ଦେଖି ପ୍ରଭୁ ଆଚାର୍ଯ୍ୟ ପୁଛିଲା, ଉତ୍ତମର୍ ନଏତ ତଣ୍ଡୁଲ କାହାନ୍ତେ ପାଇଲା, ଉତ୍ତମର୍ ନଏତ ତଣ୍ଡୁଲ କାହାନ୍ତେ ପାଇଲା, ଆଚାର୍ଯ୍ୟ କହେ ମାଧବୀ ପାସ ମାଗିଆନିଲା, ଆଚାର୍ଯ୍ୟ କହେ ମାଧବୀ ପାସ ମାଗିଆନିଲା, ପ୍ରଭୁ କହେ କୋନ ଯାଇ ମାଗିଆନିଲ, ପ୍ରଭୁ କହେ କୋନ ଯାଇ ମାଗିଆ, ଛୋଟ ହରି ଦାସେର ନାମ ଆଚାର୍ଯ୍ୟ କହିଲ, ଛୋଟ ହରି ଦାସେର ନାମ। ମହାପ୍ରଭୁ ଭୋଜନରେ ବସିଲେ, ସାଲ୍ୟାନ୍ନକୁ ଦେଖିଲେ, ସ୍ୱଚ୍ଛ ଶାଳି ଧାନର ଅନ୍ନ, ଶାଳି ଧାନ ସ୍ୱଚ୍ଛ ଅନ୍ନକୁ ଦେଖି ମହାପ୍ରଭୁ କହୁଛନ୍ତି, ଏତେ ସୁନ୍ଦର ଅନ୍ନ ତୁମେ କେଉଁଠୁ ମାଗିକି ଆଣିଲ ଭଗବାନ ଆଚାର୍ଯ୍ୟ? ମହାପ୍ରଭୁ ଜାଣନ୍ତି ଭଗବାନଙ୍କ ଆଚାର୍ଯ୍ୟଙ୍କର ଅନ୍ତର ପ୍ରେରଣା, ଲୀଳାଶକ୍ତି ପ୍ରେରଣାରେ ଏଇ ଲୀଳାଟା ସଂଗଠିତ ହେଇଛି। ମହାପ୍ରଭୁ ଏତେ ଅତି ଉଦାର୍ଯ୍ୟମୟ ବିଗ୍ରହ, ସେ ଏତେ ନିଷ୍ଠୁର ନୁହନ୍ତି, କିନ୍ତୁ ଲୋକ ଶିକ୍ଷା ଦେବେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର 7ଟି ସୁନ୍ଦର ଉପଦେଶ ଦେଇଛନ୍ତି ଏଥିରେ, କାହିଁକି ମହାପ୍ରଭୁ ହରିଦାସ ଛୋଟ ହରିଦାସକୁ ଯେ ତ୍ୟାଗ କଲେ। ମହାପ୍ରଭୁ ପଚାରିଛନ୍ତି, ଭଗବାନ ଏତେ ସୁନ୍ଦର ଅନ୍ନ ତୁମେ କେଉଁଠୁ ମାଗିକି ଆଣିଲ? ଭଗବାନ ଆଚାର୍ଯ୍ୟ ଶୁଦ୍ଧ ଭକ୍ତ, ଯାହା ଘରୁ ଭିକ୍ଷା ଆସିଛି ସେ ଶୁଦ୍ଧ ଭକ୍ତ, ଆଉ ପାଉଛନ୍ତି ସ୍ୱୟଂ ଭଗବାନ। କିନ୍ତୁ ମହାପ୍ରଭୁ ତା ଭିତରେ ଦୋଷ ଦେଖିଦେଲେ, କାରଣ ମହାପ୍ରଭୁଙ୍କ ଇଚ୍ଛାରେ ତ ଏ ଲୀଳା ହେଉଛି। ମହାପ୍ରଭୁ କହିଲେ, ଏ ଅନ୍ନ ଏତେ ସୁନ୍ଦର ଅନ୍ନ କେଉଁଠୁ ମାଗିକି ଆଣିଲ? ନା, ମାଧବୀ ଦେବୀ ଦାସୀଙ୍କ ନିକଟରୁ ମାଗିକି ଆଣିଲି। ମହାପ୍ରଭୁ ତାହେଲେ ମାଧବୀ ଦେବୀ ଦାସୀଙ୍କ ନାଁ ଶୁଣିଲେ ମହାପ୍ରଭୁଙ୍କର ଭାବ ପରିବର୍ତ୍ତନ ହେଇଗଲା, କିଏ ମାଗିକି ଆଣିଲେ? ଆଚାର୍ଯ୍ୟ କହିଲେ, ଭଗବାନ ଆଚାର୍ଯ୍ୟ କହିଲେ, ହରିଦାସ, ଛୋଟ ହରିଦାସ। ମହାପ୍ରଭୁ ନୀରବ ରହିଲେ, ଅର୍ଣ୍ଣକୁ ପ୍ରଶଂସା କଲେ ନା, କି ଭଗବାନ ଆଚାର୍ଯ୍ୟଙ୍କୁ ପ୍ରଶଂସା କଲେ ନା, କି ଛୋଟ ହରିଦାସଙ୍କୁ ନିନ୍ଦା ବି କଲେ ନା, ମହାପ୍ରଭୁ ପଳେଇଗଲେ। ମଧ୍ୟାହ୍ନରେ ଭୋଜନ ସାରି ମହାପ୍ରଭୁ ଗମ୍ଭୀରାରେ ରହିଲେ ଏବଂ ଡାକିଲେ ଗୋବିନ୍ଦକୁ, ଗୋବିନ୍ଦ ମୋର ଆଦେଶ, ଆଜିଠାରୁ ଛୋଟ ହରିଦାସ ମୋର କୁଟୀର ଭିତରକୁ ଆସିପାରିବ ନା, ଦୋଷ କ'ଣ, ଦୋଷ କଥା ମୁଁ କହିପାରିବି ନା। ଗୋବିନ୍ଦ ପଚାରିଲେ, ପ୍ରଭୁ ଛୋଟ ହରିଦାସ କ'ଣ ଦୋଷ କରିଛି ନା? ଛୋଟ ହରିଦାସ ମହାପ୍ରଭୁ ଡାଇରେକ୍ଟ କହିଲେ, ଆଜି ହୋଇତେ ଏଇ ମୋର ଆଜ୍ଞା ପାଲିବ, ଆଜି ହୋଇତେ ମୋର ଆଜ୍ଞା ପାଲିବା, ଛୋଟ ହରି ଦାସେ ଆସିତେ ନା ଦିବା, ଛୋଟ ହରି ଆସିତେ ନା ଦିବା। ମହାପ୍ରଭୁ ନୀରବରେ ଭଗବାନ ଆଚାର୍ଯ୍ୟଙ୍କ ଘରୁ ପଳେଇଗଲେ ଏବଂ ଗୋବିନ୍ଦଙ୍କୁ କହିଲେ ଗମ୍ଭୀରାରେ, ଆଜିଠାରୁ ଛୋଟ ହରିଦାସ ମୋର ଦର୍ଶନ ପାଇବ ନା। କିନ୍ତୁ ଗୋବିନ୍ଦ ଏହି ସମ୍ବାଦକୁ ସ୍ୱରୂପ ଦାମଦର, ରାୟ ରାମାନନ୍ଦ, ଶିଖି ମାଇତି ସମସ୍ତଙ୍କୁ ଜଣେଇଦେଲେ ଯେ ମହାପ୍ରଭୁ ଛୋଟ ହରିଦାସକୁ ଦର୍ଶନ ଦେବେ ନା। ମହାପ୍ରଭୁ ଏମିତି କହିଦେଲେ, ଦ୍ୱାରା ମନା, ଦର୍ଶନ କଥା କହିଲେ, ମୋର ସେ ଦ୍ୱାରକୁ ଆସିପାରିବେନି। ଛୋଟ ହରିଦାସଙ୍କର ଭୁଲ କ'ଣ? ସବୁ ଭକ୍ତ ଯାଇ ପଚାରୁଛନ୍ତି, ପ୍ରଭୁ ଛୋଟ ହରିଦାସ କି ଭୁଲ କରିଛି? ସବୁ ଭକ୍ତ ତାର ପରଦିନ ସକାଳୁ ସ୍ୱରୂପ ଦାମୋଦର ସହିତ ସମସ୍ତେ ଯାଇ କହୁଛନ୍ତି, ପ୍ରଭୁ ଛୋଟ ହରିଦାସର କ'ଣ ଭୁଲ ହେଇଛି, କେଉଁଥିପାଇଁ ଆପଣ ତାକୁ ଦର୍ଶନ କରିବା ପାଇଁ ମନା କରୁଛନ୍ତି? ଆପଣ ଆସିଛନ୍ତି, ଆପଣଙ୍କୁ ଦର୍ଶନ କଲେ ସ୍ଥାବର ଜଙ୍ଗମ ଉଦ୍ଧାର ହେବେ, ଆପଣଙ୍କର ପ୍ରିୟ ଭକ୍ତ ସେ କୀର୍ତ୍ତନୀୟ ତାକୁ କାହିଁକି ଦ୍ୱାର ବନ୍ଦ କଲେ? ମହାପ୍ରଭୁ କହିଲେ, ଦେଖ ତୁମେ ଯେଉଁ ପ୍ରଶ୍ନ ପଚାରୁଛ, ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ କହୁଛି, ମୁଁ ଛୋଟ ହରିଦାସକୁ ଏଇଥିପାଇଁ ମନା କରିଛି।
କୌନ ପରାଧ ପ୍ରଭୁ କହିଲ ହରିଦାସ, କୌନ ପରାଧ ପ୍ରଭୁ କହିଲ ହରିଦାସ, କି ଲାଗିଲେ କି ଲାଗିଆ ଦ୍ୱାର ମନା କରେ ଉପବାସ, କି ଲାଗିଆ ଦ୍ୱାର ମନା କରେ ଉପବାସ।
ଛୋଟ ହରିଦାସ ସେବକ ଦେଖନ୍ତୁ, ଭଗବାନଙ୍କୁ ବି ଦେଖନ୍ତୁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ମନା କରିଦେଇଛନ୍ତି ତୁମେ ଦ୍ୱାରକୁ ଆସିବ ନା, ଛୋଟ ହରିଦାସ ଆସୁନାହାନ୍ତି, କିନ୍ତୁ ଅର୍ଣ୍ଣ ଆଉ ଗ୍ରହଣ କରୁନାହାନ୍ତି, ଜଳ ବି ପିଉନାହାନ୍ତି, ତିନି ଦିନ ଚାଲିଗଲାଣି। ସେବକ ଏଭଳି ହେବା ଦରକାର, ଯଦି ସେବକ ହେଇକି ସେବ୍ୟ ସେବାରେ ନ ଲାଗିଲା ଜୀବନ ରଖି କ'ଣ ଲାଭ ଅଛି? ଛୋଟ ହରିଦାସ କହିଲେ, ଯଦି ମହାପ୍ରଭୁ ମୋର ମୁଖ ଦେଖିବେ ନା, ଦ୍ୱାର ବନ୍ଦ କରିଛନ୍ତି, ମୁଁ ଅର୍ଣ୍ଣ ଜଳ ନେବି ନା। ତିନି ଦିନ ପରେ ସ୍ୱରୂପ ଦାମୋଦର ସହ ସମସ୍ତେ ଯାଇକି ପହଞ୍ଚନ୍ତି, କହୁଛନ୍ତି, ପ୍ରଭୁ କ'ଣ ଅପରାଧ କରିଛି, କେଉଁଥିପାଇଁ ତା ଦ୍ୱାର ଆପଣ ବନ୍ଦ କରିଛନ୍ତି? କାରଣଟା ତ ଆମେ ଜାଣିବା ଦରକାର। ମହାପ୍ରଭୁ କହିଲେ, ପ୍ରଭୁ କହେ ବୈରାଗୀ କରେ ପ୍ରକୃତି ସମ୍ଭାଷଣ, ଦେଖିତେ ନା ପାରେ ଆମେ ତାହାର ପ୍ରଧାନ। ମୁଁ ଛୋଟ ହରିଦାସର ଏଇଟା ହେଉଛି ଦୋଷ, ମହାପ୍ରଭୁ କହିଛନ୍ତି। ପ୍ରଭୁ କହେ ବୈରାଗୀ କରେ ପ୍ରକୃତି ସମ୍ଭାଷଣ, ଛୋଟ ହରିଦାସ ବୈରାଗୀ, ସେ ଗୃହତ୍ୟାଗୀ, ବୈରାଗୀ ଆଶ୍ରମକୁ ସେ ଯାଇଛି, ବ୍ରହ୍ମଚାରୀ ଆଶ୍ରମରେ ସେ ଅଛି, କିନ୍ତୁ ପ୍ରକୃତି ସମ୍ଭାଷଣ କରୁଛି। ପ୍ରକୃତି ମାନେ ମହାପ୍ରଭୁ ନାରୀ କହିବେ ନା, ମହାପ୍ରଭୁ ସ୍ତ୍ରୀ କହିବେ ନା, ଇଏ ଅବତାର ମହାପ୍ରଭୁଙ୍କର। ଏଭଳି ସନ୍ନ୍ୟାସ ମହାପ୍ରଭୁ ଯିଏ କୃଷ୍ଣ ଲୀଳାରେ ଶହ ଶହ ଗୋପୀମାନଙ୍କ ସହିତ ବିହାର କରିଥିଲେ, ସେ କିନ୍ତୁ ଯେତେବେଳେ ସନ୍ନ୍ୟାସ ହେଇଛନ୍ତି, ସନ୍ନ୍ୟାସ ଆଶ୍ରମର ଧର୍ମକୁ ଶିଖଉଛନ୍ତି। ଯିଏ ବ୍ରହ୍ମଚାରୀ ସନ୍ନ୍ୟାସରେ ତାଙ୍କ ଜୀବନ, ଆମର ଗୁରୁଦେବ କୁହନ୍ତି, ଖଣ୍ଡା ପଥରେ ଚାଲିଲା ଭଳି ପୁରା ପାଦ ଦେଇକି ଚାଲିବାକୁ ପଡ଼େ। ଦୋଷ ପ୍ରକୃତିରେ ନୁହେଁ, ଦୋଷ ଆମର। ହରିଦାସ ମହାପ୍ରଭୁ ହରିଦାସ ଲୀଳା ଦ୍ୱାରା ଶିକ୍ଷା ଦେଲେ, ଆମର ଇନ୍ଦ୍ରିୟ ବିଷୟ ଗ୍ରହଣ କରୁଛି, ଆମର ଇନ୍ଦ୍ରିୟମାନଙ୍କ ଦୋଷ ଦୃଷ୍ଟ, ପ୍ରକୃତିର ଦୋଷ ନାହିଁ, ନାରୀର ଦୋଷ ନାହିଁ, ଆମର ଦୋଷ ଦୃଷ୍ଟ ଇନ୍ଦ୍ରିୟଟା ସେଥିରେ ରିଫ୍ଲେକ୍ସନ୍ ହେଉଛି, ପ୍ରତିଫଳିତ ହେଉଛି। ମିରର୍ଟା ଦେଖିଲେ ତ ଭଲ କି ମନ୍ଦ ଜାଣିବା, ଯଦି ମିରର୍ ନଥିବ ଆମେ କ'ଣ ଦେଖିବା? ସେମାନେ ମିରର୍, ପ୍ରକୃତି ହେଉଛି ମିରର୍। ଏଇଠି ମହାପ୍ରଭୁ କହିଲେ, ପ୍ରଭୁ କହେ ବୈରାଗୀ କରେ ପ୍ରକୃତି ସମ୍ଭାଷଣ, ସେ ବୈରାଗୀ ହେଇକି ପ୍ରକୃତି, ମହାପ୍ରଭୁ ତ ନାରୀ କହିବେନି କି ସ୍ତ୍ରୀ କହିବେନି, ପ୍ରକୃତି କି ସମ୍ଭାଷଣ କରୁଛି। ସମ୍ଭାଷଣ ମାନେ ସମ୍ଭାଷଣ ଶବ୍ଦର ଅର୍ଥ ଆଳାପନ, ଆଳାପ କରୁଛି ନିଜ ଲୋକ ଭାବିକି। କିନ୍ତୁ ହରିଦାସ ତ ଆଳାପ କରିନାହାନ୍ତି, କେବଳ ହରିଦାସ ଏତିକି କହିଲେ ଯେ ଭଗବାନ ଆଚାର୍ଯ୍ୟ କହିଛନ୍ତି ଆପଣ କିଛି ତଣ୍ଡୁଳ ଦିଅନ୍ତୁ, ଏତିକି ଏତିକି କହିଛନ୍ତି। କିନ୍ତୁ ମହାପ୍ରଭୁ କହିଲେ ନା, ଏଟା ଆଳାପନ, ସେ ପ୍ରକୃତି କାହିଁ କଥାବାର୍ତ୍ତା କଲା। କାରଣ ହରିଦାସ ଏହା ପୂର୍ବରୁ କେବେ କୌଣସି ନାରୀ ସହ କଥାବାର୍ତ୍ତା ହୋଇନାହାନ୍ତି। ଏଠି କହିଲେ ଦେଖିତେ ନା ପାରି ଆମେ ତାହାର ବଦନ, ସେ ବୈରାଗୀ ହେଇ ଯଦି ନାରୀ ସହିତ ପ୍ରକୃତି ସହିତ ସମ୍ଭାଷଣ କଲା ମୁଁ ତାର ମୁଖ ଦେଖିବି ନା। ଏ ଭକ୍ତିଧାରାରେ ତିନିଟା ହେଉଛି କଣ୍ଠଗୀତ ମହାପ୍ରଭୁଙ୍କ ଧାରାରେ, ପ୍ରେମ ପ୍ରାପ୍ତିର ତିନିଟା କଣ୍ଠଗୀତ ପଥ ମହାପ୍ରଭୁ ଏହି ଲୀଳାରେ ଶିକ୍ଷା ଦେଇଛନ୍ତି। ଏଟା କେବଳ ବ୍ରହ୍ମଚାରୀମାନଙ୍କ ପାଇଁ ନୁହେଁ, ଗୃହସ୍ଥମାନଙ୍କ ପାଇଁ, ସନ୍ନ୍ୟାସମାନଙ୍କ ପାଇଁ, ବ୍ରହ୍ମଚାରୀମାନଙ୍କ ପାଇଁ ଏଟା ଭକ୍ତିର, ଏଟା ପାପ, ଭକ୍ତିର ବିରାଟ ବଡ଼ କଣ୍ଟକ, ଅପରାଧ। ଆଉ ଗୃହସ୍ଥମାନଙ୍କ ପାଇଁ ପ୍ରକୃତି ପ୍ରତି ଆସକ୍ତି ଭକ୍ତିର ବିଶାଳ ବଡ଼ ବାଧକ। ସେଥିପାଇଁ ମହାପ୍ରଭୁ ଏଇଟା କରିଛନ୍ତି ସମସ୍ତଙ୍କ ପାଇଁ। ବ୍ରହ୍ମଚାରୀ ବିରକ୍ତ ହେଇ ଯଦି କେହି ଅନ୍ୟ ନାରୀ ପ୍ରତି ଆସକ୍ତ ହୁଏ ଏଟା ତାର ପାପର ଜୀବ, କିନ୍ତୁ ସ୍ୱ ନାରୀ ପ୍ରତି, ଗୃହସ୍ଥ ଯଦି ନିଜ ନାରୀ ପ୍ରତି ବି ଆସକ୍ତି ହେଲା ତାର ଭଜନର ବିଶାଳ ବଡ଼ ପ୍ରତିବନ୍ଧକ ହେବ। ମହାପ୍ରଭୁ ଏହି ଶିକ୍ଷାଟା ଦେବା ପାଇଁ ଏ ଛୋଟ ହରିଦାସ ଲୀଳା କରିଛନ୍ତି। ଏବଂ ପ୍ରଭୁପାଦ ସେଠି ଲେଖିଛନ୍ତି, ସିମ୍ପ୍ଲିସିଟି ଇଜ୍ ଦି ଫାର୍ଷ୍ଟ କ୍ୱାଲିଫିକେସନ୍ ଅଫ୍ ଏ ବୈଷ୍ଣବ। ଛୋଟ ହରିଦାସ ସରଳ ଥିଲେ, ବାସ୍ତବିକ ଛୋଟ ହରିଦାସଙ୍କ ଆଚରଣରେ କୌଣସି କାପଟ୍ୟତା ନଥିଲା, କିନ୍ତୁ ମହାପ୍ରଭୁ ଏ ବୈଷ୍ଣବ ଜଗତକୁ, ବୈରାଗ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ତାକୁ କାପଟ୍ୟ ବୋଲି ପ୍ରତିପାଦନ କଲେ। ସେ କରିବେ, ପ୍ରଭୁପାଦ ବାରବାର ସେ କଥା ଲେଖିଛନ୍ତି, ଝିଅକୁ ଦଣ୍ଡ ଦେଇ ବୋହୂକୁ ଶିକ୍ଷା, ଝିଅକୁ ଦଣ୍ଡ ଦେଇ ବୋହୂକୁ ଶିକ୍ଷା। ହରିଦାସ ଦ୍ୱାରା ଦଣ୍ଡ ଦେଇକି, ହରିଦାସ ଦ୍ୱାରା ଶିକ୍ଷା, ହରିଦାସର ନିର୍ମଳ ଚରିତ୍ରରୁ ମହାପ୍ରଭୁ କାଢ଼ିଲେ। ଏଇଟା ହେଉଛି ହରିଦାସର ଦୋଷ। ହରିଦାସର କ'ଣ ଦୋଷ? ଗୋଟିଏ ଦୋଷ, ହରିଦାସ ପ୍ରକୃତି ସମ୍ଭାଷଣ କରିନାହାନ୍ତି, କିନ୍ତୁ ଗୋଟିଏ ବିଧିକି ଭାଙ୍ଗି ଦେଇଛନ୍ତି। କ'ଣ ବିଧି ଭାଙ୍ଗି ଦେଇଛନ୍ତି? ଯଦିଓ ବୈଷ୍ଣବ ଆଦେଶ ପାଳନ କରିବା ପାଇଁ ଯାଇଛନ୍ତି, କିନ୍ତୁ ବିଧି ହେଲା ବ୍ରହ୍ମଚାରୀ ବୈରାଗୀ କେବେ ନାରୀ ସହିତ ସମ୍ଭାଷଣ କରିବେ ନା। ଏ ବିଧିଟାକୁ ଭାଙ୍ଗିଦେଲେ ମହାପ୍ରଭୁ କହିଲେ, ସେ ବିଧିଟାକୁ ସେ କାହିଁକି ଭାଙ୍ଗିଲା? ଏ ବିଧି ଭାଙ୍ଗିଛନ୍ତି ବୋଲି ମହାପ୍ରଭୁ ପ୍ରସନ୍ନ ହେଇଛନ୍ତି। ଏଣେ ପ୍ରଭୁ ସେଠି ଲେଖିଛନ୍ତି, ସିମ୍ପ୍ଲିସିଟି ଇଜ୍ ଦି ଫାର୍ଷ୍ଟ କ୍ୱାଲିଫିକେସନ୍ ଅଫ୍ ଏ ବୈଷ୍ଣବ, କନିଙ୍ଗ ବିହେଭିଅର୍ ଇଜ୍ ଦି ଗ୍ରେଟ୍ ଅଫେନ୍ସ ଏଗ୍ନେଷ୍ଟ ଦି ପ୍ରିନ୍ସିପଲ୍ ଅଫ୍ ଡିଭୋସନାଲ୍ ସର୍ଭିସ୍। ଚତୁରତା ଏ ଭକ୍ତି ରାଜ୍ୟରେ, ଭକ୍ତି ସାଧକର ଏଇ ଭକ୍ତି ରାଜ୍ୟରେ ବିଶାଳ ବଡ଼ ବାଧ। କି ଚତୁର ହେବା ଉଚିତ ନାହିଁ, ସରଳ ହେବା ଦରକାର। ଗୁରୁଦେବ ସିଂ ତ ବାରବାର ଭକ୍ତି ସିଦ୍ଧାନ୍ତ ଠାକୁରଙ୍କର କଥାରେ କୁହନ୍ତି, ସରଳ ହେଇ ବୋଲି ଯଦି କେହି ନର୍କକୁ ଯାଏ ମହାପ୍ରଭୁ ତାଙ୍କର ଭକ୍ତମାନେ ତାକୁ ଉଦ୍ଧାର କରିବେ, କିନ୍ତୁ କାପଟ୍ୟ ଆଚରଣ କରି ଯଦି କେହି ବୈକୁଣ୍ଠକୁ ଯାଏ ବି ତାର ପତନ ଅଛି। ମହାପ୍ରଭୁ ନିର୍ମଳ ଚରିତ୍ରରେ, ହରିଦାସ ଠାକୁରଙ୍କର, ଛୋଟ ହରିଦାସଙ୍କର ନିର୍ମଳ ଚରିତ୍ରରେ ମହାପ୍ରଭୁ କେମିତି ଦୋଷ ଦେଖାଉଛନ୍ତି? କ'ଣ ଦୋଷ ନା, ବୈରାଗୀ ହେଇକି ଗୋଟେ ବିଧିକୁ ଭାଙ୍ଗିଦେଲା। ଯଦି ମୁଁ ୟା ଦ୍ୱାରା ଶାସ୍ତ୍ରବିଧିଟାକୁ ସ୍ଥାପନ ନ କରିବି, ତାହେଲେ ତ ସମସ୍ତେ ଛୋଟ ହରିଦାସକୁ ଦେଖେଇ ହିଁ ସବୁ କାମ କରିବେ, ମୁଁ ଏଇ ବିଧିଟାକୁ ସ୍ଥାପନ କରିବି। ଆଚ୍ଛା ଦୋଷଟା କ'ଣ? ବୈରାଗୀ ପକ୍ଷରେ ନାରୀଟା କାହିଁକି, ନାରୀ ସମ୍ଭାଷଣ କାହିଁକି ଅପରାଧ? ସ୍ୱରୂପ ଦାମଦର ପଚାରିଛନ୍ତି, ପ୍ରଭୁ ଅପରାଧ କାହିଁକି? ଜଣେ ବୈରାଗୀ ଯଦି କୌଣସି ନାରୀଙ୍କୁ ମାତୃଦୃଷ୍ଟିରେ ବା କେଉଁ ଦୃଷ୍ଟିରେ ବି କଥାବାର୍ତ୍ତା କରେ, କ'ଣ ତାର ଅସୁବିଧା ଅଛି? କହୁଛନ୍ତି ନା, ମହାପ୍ରଭୁ କହୁଛନ୍ତି ଏଇଟା ବିଧି। କ'ଣ ବିଧି? ଏଠି କହୁଛନ୍ତି, ଦୁର୍ବାର ଇନ୍ଦ୍ରିୟ କରେ ବିଷୟ ଗ୍ରହଣ, ଦୁର୍ବାର ଇନ୍ଦ୍ରିୟ କରେ ବିଷୟ ଗ୍ରହଣ, ଦାର ବି ପ୍ରକୃତି ହରେ ମୁନିର ପିମାନ, ଦାର ବି ପ୍ରକୃତି ହରେ ମୁନିର ପିମାନ। ମହାପ୍ରଭୁ କହିଲେ, ବୈରାଗୀ ପ୍ରକୃତି ସମ୍ଭାଷଣର ଦୋଷ ହେଉଛି ଏଇଟା, ଦୋଷଟା ପ୍ରକୃତିର ନାହିଁ, ଦୋଷଟା ବୈରାଗୀର। ବିଲମଙ୍ଗଲ ଠାକୁର ଯାହାର କଣ୍ଟା ମାଗିବା ପାଇଁ ଯାଇଥିଲେ, ଆଖି ଫୁଟିବା ପାଇଁ, ଯେଉଁ ନାରୀଟି ଗାଧେଇକି ଯାଉଥିଲେ ତାଙ୍କ ପଛେ ପଛେ ଗଲେ, ନାରୀ ଦେଖୁଥିଲେ ତାଙ୍କୁ ସାଧୁ ଦୃଷ୍ଟିରେ, କିନ୍ତୁ ବିଲମଙ୍ଗଳର ଦୃଷ୍ଟି କ'ଣ ଥିଲା? ପୂର୍ବ ଅଭ୍ୟାସ ହେବ ତ ସେ ନାରୀଙ୍କୁ ଭୋଗ୍ୟ ଦୃଷ୍ଟିରେ ଦେଖୁଥିଲେ। ଇ କେହି ଭାବିବା ଉଚିତ ନା ଭାଗବତରେ ଚୈତନ୍ୟଚରିତାମୃତରେ କେବଳ ନାରୀମାନଙ୍କ ବିରୁଦ୍ଧରେ ଗାନ କରାଯାଇଛି ନା, କାରଣ ସାଧକମାନଙ୍କ ପାଇଁ ଏଇଟା ସତର୍କ କରାଯାଉଛି। ପ୍ରକୃତି କାହା ପାଇଁ ଭୟଙ୍କର? ଯେଉଁମାନଙ୍କର ଇନ୍ଦ୍ରିୟ ସଂଯମ ନାହିଁ, ଇନ୍ଦ୍ରିୟମାନଙ୍କ ପାଇଁ ଭୟଙ୍କର। ଆମେ ତ ଇନ୍ଦ୍ରିୟ ଧାରଣ କରିଛେ ନା, ଆମେ ତ ଇନ୍ଦ୍ରିୟକୁ ରଖିଛେ ନା। ଯେଭଳି ମୁଖଟା ପ୍ରତିବିମ୍ବକୁ ଦେଖିଲେ, ଅଇନାଟାକୁ ଦେଖିଲେ ସେ ସୁଖ ଦୁଃଖ ଦେଖୁଛି, ସେଭଳି କେହି ପ୍ରକୃତି ସହିତ ସମ୍ଭାଷଣ କଲା ମାନେ ଇନ୍ଦ୍ରିୟମାନେ ତାଙ୍କର ଭୋଗ୍ୟ ବସ୍ତୁ ପ୍ରତି ଧାଇଁବେ। ତେଣୁ ମହାପ୍ରଭୁ କହିଲେ ଏଇ ବିଧିଟାକୁ ହରିଦାସ କାହିଁକି ଭାଙ୍ଗିଲା? ଦୁର୍ବାର ଇନ୍ଦ୍ରିୟ କରେ, ଦୁର୍ବାର ମାନେ ଇନ୍ଦ୍ରିୟମାନେ କାହାର ବଶଯୁକ୍ତ ନୁହନ୍ତି। କେହି କେବେ କେତେ ଇଲେଭରେଟ ଷ୍ଟେଜକୁ ଗଲେ ବି, ଉନ୍ନତ ସ୍ଥିତିକି ଗଲେ ବି, ଭାବିବା ଉଚିତ ନୁହେଁ ଇନ୍ଦ୍ରିୟ ମାନେ ମୋର ସଂଯମରେ ଅଛନ୍ତି ବୋଲି। ଏଇଟା ସମ୍ପୂର୍ଣ୍ଣ ମିଥ୍ୟା କଥା, ସମ୍ପୂର୍ଣ୍ଣ ମିଥ୍ୟା କଥା। ପ୍ରଭୁପାଦ ଲେଖିଛନ୍ତି କାଲା କୃଷ୍ଣଦାସଙ୍କ ପର୍ପୋର୍ଟରେ, ଆଟ୍ ଏନି ମୁମେଣ୍ଟ, ଆଟ୍ ଏନି ସର୍କମଷ୍ଟାନ୍ସେସ୍, ଆଟ୍ ଏନି ଟାଇମ୍, ୱାନ୍ ମେ ଫଲ୍ ଡାଉନ୍ ଫ୍ରମ୍ ହିଜ୍ ଏକ୍ଜଲ୍ଟେଡ୍ ପୋଜିସନ୍ ଇନ୍ ଦିସ୍ ମେଟେରିଆଲ ୱାର୍ଲ୍ଡ। ଆଟ୍ ଏନି ଟାଇମ୍, ସେ କେତେ ଉନ୍ନତ ସ୍ଥିତିରେ ଥାଉ, ଏ ମାୟା ଏତେ ବଳବାନ, ଇନ୍ଦ୍ରିୟମାନେ ଏତେ ଦୁର୍ବାର। ଦେଖ ତାର ପ୍ରମାଣ କାଲା କୃଷ୍ଣ ଦାସ, ମହାପ୍ରଭୁଙ୍କର ପାର୍ଷଦ, ମହାପ୍ରଭୁଙ୍କ ପାଖରୁ ମାୟା ତାଙ୍କୁ ଟାଣିକି ନେଇଗଲା। କିଏ କେତେ ଉନ୍ନତ ସ୍ଥିତିରେ ଥାଉ, ସେ ଇନ୍ଦ୍ରିୟମାନଙ୍କୁ କେବେ ବିଶ୍ୱାସ କରିବା ଉଚିତ ନୁହେଁ। ମହାପ୍ରଭୁ କହିଲେ ଏଇ ବିଧିଟାକୁ ମୁଁ ହରିଦାସ ଦ୍ୱାରା ପ୍ରତିପାଦନ କରିବି। ଦୁର୍ବାର ଇନ୍ଦ୍ରିୟ କରେ ବିଷୟ ଗ୍ରହଣ, ଇନ୍ଦ୍ରିୟମାନେ ସବୁବେଳେ ବିଷୟ ପ୍ରତି ଧାବମାନ ହେବେ, ତାଙ୍କର ପୂର୍ବ ଅଭ୍ୟାସ ଅଛି, ସେ ଅଭ୍ୟାସଟା ଛାଡ଼ି ନାହାନ୍ତି। ଇନ୍ଦ୍ରିୟର ଭୋଗ ବୃତ୍ତି ଅଲଗା, ବାସନା ବୃତ୍ତିଟା ଅଲଗା। ଆପଣ ଦେଖିବେ ଆପଣ ସଂଯମରେ ରହିଯିବେ, ବିଷୟ ଗ୍ରହଣ କରିବେ ନା, ଭଜନ କରୁଥିବେ, ଆପଣ ଭାବିଥିବେ ମୋର ମନ ଇନ୍ଦ୍ରିୟ ବର୍ତ୍ତମାନ ସଂଯମ ହେଇଗଲା। ଇନ୍ଦ୍ରିୟମାନେ ସଂଯମିତ ହେଲେ ବୋଲି କେବେ ହେଲେ ବିଶ୍ୱାସ କରାଯାଏ ନା। ଗୁରୁଦେବ କହୁଛନ୍ତି ସେ କଥା, ଜଣେ ପ୍ରେମ ପ୍ରାପ୍ତି ନହେଲା ପର୍ଯ୍ୟନ୍ତ ଇନ୍ଦ୍ରିୟମାନେ ତାଙ୍କର ବୃତ୍ତିକି ଛାଡ଼ିବେ ନା। କାରଣ କୋଟି କୋଟି ଜନ୍ମରେ ଇନ୍ଦ୍ରିୟମାନେ ଏ ବିଷୟ ବୃତ୍ତିକୁ ଭୋଗ କରି କରି ଆସିଛନ୍ତି। ତେଣୁ ଇନ୍ଦ୍ରିୟମାନେ ସଂଯମିତ ହେଇଯିବେ, ବାହାରେ ଲାଗୁଥିବେ ମୁଁ ସଂଯମ ଅଛି, ମୋର ମନ କିଛି ଚଞ୍ଚଳ ହବ ନା, କିନ୍ତୁ ଇନ୍ଦ୍ରିୟମାନଙ୍କର ବୃତ୍ତି ଗୋଟେ ଅଲଗା, ସେ ବିଷୟ ପାଇଲା ମାନେ ସାଙ୍ଗେ ସାଙ୍ଗେ ଧାବିଥାନ୍ତି, କାରଣ ଏଇଟା ତାଙ୍କର ଅଭ୍ୟାସ। ତେଣୁ ମହାପ୍ରଭୁ କହିଲେ ଦୁର୍ବାର ଇନ୍ଦ୍ରିୟ କରେ ବିଷୟ ଗ୍ରହଣ, ଦାର ବି ପ୍ରକୃତି ହରେ ମୁନିର ବି ମନ। ଆଉ କଥା, ଆଉ କାହା କଥା କହିବା, ଛୋଟ ହରିଦାସ କ'ଣ ହେଇଗଲା କି? ଛୋଟ ହରିଦାସ କ'ଣ ହେଇଗଲା? ମହାପ୍ରଭୁ ଏମିତି କଠୋର ଭାବରେ କହୁଛନ୍ତି, ଛୋଟ ହରିଦାସ ଜଣେ ନାରୀକୁ ଦର୍ଶନ କରିଛନ୍ତି, ମାଧବୀ ଦେବୀ ଦାସଙ୍କୁ ଦର୍ଶନ କରିଛନ୍ତି, କିନ୍ତୁ ଯେଉଁମାନେ ସଂଯତ ଚିତ୍ତ ମୁନି ସେମାନଙ୍କର ମନକୁ ମଧ୍ୟ ହରଣ କରିନିଏ ଦାର ବି ପ୍ରକୃତି। ପ୍ରକୃତି କଥା କ'ଣ କହିବା, ସାକ୍ଷାତ ମାଧବୀ ଦେବୀ ଦାସୀ କଥା କ'ଣ କହିବା, ସେ ତ ନାରୀ ମୂର୍ତ୍ତିଟା ଧରିଛନ୍ତି, ନାରୀ ସ୍ୱର ଧରିଛନ୍ତି, କିନ୍ତୁ ଯିଏ ଦାର ବି ପ୍ରକୃତି, ଦାରୁର ମୂର୍ତ୍ତି ଯିଏ ଦର୍ଶନ କରିଦେଲା, ଇନ୍ଦ୍ରିୟମାନେ ଏତେ ଦୁର୍ବାର ସେ ମନକୁ ହରଣ କରିଦେଇଛି। ଛୋଟ ହରିଦାସ କ'ଣ ହେଲା କି, ସେ କେଡ଼େ ସଂଯୋଗ ବୋଲି ମନେ କରିକି ସେ ଆଜି ଯାଇଛି ମାଧବୀ ଦେବୀ ଦାସଙ୍କ ନିକଟକୁ? ମହାପ୍ରଭୁ କଠୋରରେ ବାହ୍ୟରେ ଏଭଳି କଠୋର ବ୍ୟବହାର କରୁଛନ୍ତି, କିନ୍ତୁ ଅନ୍ତରରେ ବହୁତ କୋମଳ। ମହାପ୍ରଭୁ ଯେତେବେଳେ ଏ କଥା କହିଲେ, ଇଏ ହେଉଛି ବାସ୍ତବିକ ସତ୍ୟ ସିଦ୍ଧାନ୍ତ ଜିନିଷ। ତିନୋଟି ଜିନିଷ ମହାପ୍ରଭୁ ଅତି ଦୁଃଖ କରନ୍ତି ପ୍ରେମ ପ୍ରାପ୍ତି ପ୍ରବନ୍ଧକରେ, ତିନିଟା ହେଉଛି ବଡ଼ କନ୍ତକୀ। ଗୋଟେ ହେଉଛି ପ୍ରକୃତି ସମ୍ଭାଷଣ, ବୈରାଗୀର ପ୍ରକୃତି ସମ୍ଭାଷଣ ବା ଗୃହସ୍ଥର ସ୍ୱ ନାରୀ ପ୍ରତି ଆସକ୍ତ, ଏ ମହାପ୍ରଭୁଙ୍କର ଭଜନରେ ବହୁତ ବଡ଼ ବାଧକ। ଦ୍ୱିତୀୟ ବାଧକ କପଟି, କପଟତା। ଚୈତନ୍ୟ ମହାପ୍ରଭୁ ତିନିଟା ଜିନିଷକୁ ଜୀବନରେ ଘୃଣା କରିଛନ୍ତି, ଏ ମହାପ୍ରଭୁଙ୍କ ଶିକ୍ଷାର ସାର ଜିନିଷ। ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରିବା ଦରକାର, ପ୍ରଭୁ ମୋ ଜୀବନରେ ସବୁ ଏଇ ତିନିଟା ଜିନିଷ ନ ହଉ,
ପତିତ ଭଜନ ନ ହଉ କିଛି ଦୁଃଖ ନାହିଁ। ଆପଣ ଭାବନ୍ତୁ ନା ଗୁରୁଦେବ ଯାହା କୁହନ୍ତି ଷୋଳମାଳା ଭଜନ କରିକି ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କୁ କିଣିବେ ବୋଲି, ନା ଏଇଟା ଭୁଲି ଯାଆନ୍ତୁ। ଗୁରୁଦେବ କହିଛନ୍ତି ମୁଁ ଏଇଟା କରୁଛି, କିନ୍ତୁ ଜୀବନରେ ସବୁ ମୋର ହୁଏ ତିନିଟା ଜିନିଷ ନ ହଉ, ମହାପ୍ରଭୁ ଯାହାକୁ ଭଲ ପାଆନ୍ତି ନା, କାରଣ ମହାପ୍ରଭୁ ଆମର ଇଷ୍ଟ, କୃଷ୍ଣ ଆମର ଇଷ୍ଟ ନୁହନ୍ତି ନୁହନ୍ତି ବୋଲି ମୁଁ କହୁନି, ମାନେ ଆମର ବୈଷ୍ଣବ ପ୍ରୀତି ହେଇକି କଥା, କାରଣ ସିଏ ତ କୃଷ୍ଣ, କାହିଁକି ନା ମହାକୃଷ୍ଣ ହେଉଛନ୍ତି ନନ୍ଦ ରାଜାଙ୍କର ପୁଅ, ସିଏ ରାଜାଙ୍କର ପୁଅ, ସିଏ ଅପରାଧ ଧରନ୍ତି, ଭାବଭକ୍ତି ପ୍ରେମ ଭକ୍ତି ପ୍ରାପ୍ତ ନହେଲେ କୃଷ୍ଣ କେହି ବଶ କରିପାରିବେ ନା, କିନ୍ତୁ ମହାପ୍ରଭୁ ତା ଆଣନ୍ତି। ଆମେ ତ ପତିତ ଲୋକ, ଆମେ ତ ଇନ୍ଦ୍ରିୟ ମାନେ ସବୁବେଳେ ବିଷୟ ଭକ୍ତି ଧାଉଁଛନ୍ତି, ପତିତ ଲୋକ କିଏ ଉଦ୍ଧାର କରିବ, ମହାପ୍ରଭୁ ନା, ଆମର ଇଷ୍ଟ ନିତାଇ ଚାନ୍ଦ ମହାପ୍ରଭୁ। କୃଷ୍ଣ ତ ରଜା ଘର ପୁଅ, ତାଙ୍କ ସାଙ୍ଗରେ ଭାବ ସମ୍ବନ୍ଧ ଭାବ ସ୍ଥିତିକି ଗଲେ, ପ୍ରେମ ସ୍ଥିତିକି ଗଲେ ତାଙ୍କୁ ଜଣେ ପାଇପାରିବ, ତାଙ୍କୁ ବା ପାଇବ, ମହାପ୍ରଭୁ ତା ଆଣନ୍ତି ପତିତ ମାନଙ୍କ ପାଇଁ ମହାପ୍ରଭୁ ଆସ। କିନ୍ତୁ ପତିତ ଅବସ୍ଥାରେ ଥିଲାବେଳେ ତିନିଟା ବହୁତ ବଡ଼ ପ୍ରତିବନ୍ଧକ, ଭଜନ ନ କରିବାଟା ପ୍ରତିବନ୍ଧକ ନାହିଁ, ଆଜି ଭଜନ ହେଇନି କାଲି ଯଦି ସାଧୁ ଆଖି ଚାହିଁଦେବେ, ସାଧୁ ଗୁରୁଙ୍କର କୌଣସି କୃପା, ଆଶ୍ରମରେ କିଏ ଝାଡ଼ୁ ମାରିଦେଲା କି କ'ଣ ଗୋଟେ କରିଦେଲା, ସାଧୁ ସାଧୁ ଗୁରୁ ନିଷ୍କପଟ କୃପା କରିଦେଲେ ତାର ଭଜନ ସାଙ୍ଗେ ସାଙ୍ଗେ ଆରମ୍ଭ ହବ। ଭଜନ ଆରମ୍ଭ ହବାଟା ଗୋଟେ ବଡ଼ କଥା ନା, ଏଇଟା ଗୋଟେ ମୁହୂର୍ତ୍ତର ଜିନିଷ, କିନ୍ତୁ କୋଟି କୋଟି ମାଳା ଭଜନ କରିକି ତିନିଟା ଜିନିଷ ଯଦି ରହିଗଲା ମହାପ୍ରଭୁ ଖୁସି ହେବେ। ଗୋଟେ ହେଲା ଏହି ପ୍ରକୃତି ସମ୍ଭାଷଣ, ଦ୍ୱିତୀୟ ହେଲା ବୈଷ୍ଣବ ଅପରାଧ, ମହାପ୍ରଭୁ ବହୁତ ଦୁଃଖ କର, ଏବଂ ତୃତୀୟ ହେଲା କପଟତା, କପଟ ଆଚରଣ ମହାପ୍ରଭୁକୁ ପସନ୍ଦ କରନ୍ତି। ତେଣୁ ଛୋଟ ହରିଦାସଙ୍କ ଦ୍ୱାରା ମହାପ୍ରଭୁ ଶିକ୍ଷା ଦେଉଛନ୍ତି, ଛୋଟ ହରିଦାସ କ'ଣ ହେଇଗଲା କି, ମୁନିମାନେ ସଂଯତଶୀଳ ମୁନିମାନଙ୍କର ଚିତ୍ତକୁ ଯଦି ଦାରୁର ପଟେ ପ୍ରକୃତି ନାରୀ ମୂର୍ତ୍ତି ଦାରୁର ନାରୀ ମୂର୍ତ୍ତି ହରଣ କରି ନେଉଛି, ଛୋଟ ହରିଦାସ ତ ମାଧବୀ ଦେବୀ ତାଙ୍କୁ ଦର୍ଶନ କରିଛି, ଏ ବିଧିକି ସେ କାହିଁକି ଭାଙ୍ଗିଲା, ସେ ଦର୍ଶନ କରିପାରିବନି ମୋର। ଏବଂ କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାର ପ୍ରମାଣ ଦେଉଛନ୍ତି, ମାତ୍ରା ସ୍ୱର୍ଷା ଦୋହିତ୍ରା ବା ନା ବିବିକ୍ତାସନ ଭବେ ବଲବାନ ଇନ୍ଦ୍ର ବଲବାନ ଇନ୍ଦ୍ର ଗାମ ବିଧ୍ୱଂସ ବିକର୍ଷତି। କିଏ କେତେ ବଲବାନ ଅଛି ଜଗତରେ, ମହାପ୍ରଭୁଙ୍କ ବାସ୍ତବିକ ସିଦ୍ଧାନ୍ତ, ବୈଷ୍ଣବମାନେ ଯେଉଁମାନେ ଦୀକ୍ଷା ନେଉଛନ୍ତି ଆଟଲିଷ୍ଟ ସେମାନେ ମହାପ୍ରଭୁଙ୍କ ବିଷୟରେ ପୂର୍ଣ୍ଣ ଧାରଣା ରହିବା ଦରକାର, ଯଦି ଭକ୍ତି ରାଜ୍ୟରେ ବଞ୍ଚିକି ରହିବା ପାଇଁ ଚାହୁଁଛନ୍ତି। ମହାପ୍ରଭୁଙ୍କର ସିଦ୍ଧାନ୍ତ, ମହାପ୍ରଭୁଙ୍କର ଭକ୍ତଙ୍କର ଆଚରଣ ବଞ୍ଚିକି ରଖିବ। ମହାପ୍ରଭୁ ଏ କୃଷ୍ଣଦାସ କବିରାଜଙ୍କ ସ୍ୱାମୀ ଏ କଥା କହୁଛନ୍ତି, ମାତ୍ରା ସ୍ୱର୍ଷା ସ୍ୱର୍ଷା ଭଉଣୀ ହଉ, ମା ହଉ, ଭଉଣୀ ହଉ, ଦୁହିତ୍ରା ନିଜର କନ୍ୟା ହଉ, ନା ଅବିବିକ୍ତାସନ ହବେ। ସ୍ୱାମୀପାଦ ଲେଖୁଛନ୍ତି, ଅବିବିକ୍ତମ ସଂକୀର୍ଣ୍ଣମ ଆସନମ ଯସ୍ୟ ସ, ଯିଏ ସଂକୀର୍ଣ୍ଣ ଆସନରେ ଛୋଟ ଆସନରେ ନିଜର ମା ସହିତ ବସିଛି, ନିଜ ଭଉଣୀ ସହିତ ବସିଛି, କିମ୍ବା ନିଜର କନ୍ୟା ସହିତ ବସିଛି, ସେ ଭୁଲ କରିଛି ଜୀବନରେ। କାହିଁକି ନା ବଲବାନ ଇନ୍ଦ୍ରିୟ ଗ୍ରାମ, ଏ ଇନ୍ଦ୍ରିୟ ମାନ ତୁମେ ଇନ୍ଦ୍ରିୟ ଠାରୁ ବଳବାନ ନୁହ, କେହି ଭାବିବା ଉଚିତ ନା ମୁଁ ଇନ୍ଦ୍ରିୟ ଠାରୁ ବଳବାନ, ନା ଇନ୍ଦ୍ରିୟ ମାନେ ବଳବାନ, ଇନ୍ଦ୍ରିୟ ମାନଙ୍କ ଠାରୁ କିଏ ବଳବାନ, ଇନ୍ଦ୍ରିୟ ମାନଙ୍କର ଯିଏ ପ୍ରଭୁ କୃଷ୍ଣ ଋଷିକେଶ ହେଉଛନ୍ତି ବଳବାନ, ଋଷିକେଶଙ୍କର ଶକ୍ତି ନ ପାଇଲେ କେହି ଇନ୍ଦ୍ରକୁ ସଂଯମ କରିପାରିବ ନା, ସେ କଥା କହୁଛନ୍ତି। ବଳବାନ ଇନ୍ଦ୍ର ଗ୍ରାମ ବିଧ୍ୱଂସ ବିକର୍ଷତି, ଠିକ ଅଛି ଏଠି ପ୍ରଣାମ କରି ରଖିଦିଅ ସମସ୍ତେ, ବିଦ୍ୱାନ ମାନଙ୍କର ମନକୁ ବି କର୍ଷଣ କରେ। ସ୍ୱାମୀପାଦ ତାଙ୍କ ଟୀକାରେ ପ୍ରଥମ ରଚନା କରିଛନ୍ତି, ସ୍ତ୍ରୀ ସନ୍ନିଧାନସ୍ତୁ ସର୍ବଥା ତ୍ୟାଜମ ଇତିଆହ, ସଂଳାପ କ'ଣ କରିବା, ସମ୍ଭାଷଣ କରିବା, ତାଙ୍କର ସନ୍ନିଧକୁ ଯିବ ନା, ପାଖକୁ ଯିବ ନା। ତେଣୁ ମହାପ୍ରଭୁ ଯେତେବେଳେ ଏଇ କଥା କହିଲେ, ସେତେବେଳେ ସ୍ୱରୂପଦାମଦର ଆଜି ଭକ୍ତମାନେ କହିଲେ, ପ୍ରଭୁ ଆପଣ କାହିଁକି ଛୋଟ ହରିଦାସକୁ ତା ବୋଲି ଭାବୁଛନ୍ତି, ଛୋଟ ହରିଦାସ ନୈଷ୍ଠିକ ଲୋକ, ସେ ଭଗବାନଙ୍କ ଆଚାର୍ଯ୍ୟରେ ଯାଇଛନ୍ତି, ଏ ଭଗବାନ ଆଚାର୍ଯ୍ୟଙ୍କ ଆଦେଶରେ ଯାଇଛନ୍ତି, ଆଉ ମାଧବୀ ଦେଇ ଯାଇ ସେ ଆପଣଙ୍କର ପ୍ରିୟ ଭକ୍ତ, ଆପଣ କାହିଁକି ଛୋଟ ହରିଦାସକୁ ଏଭଳି ଭାବରେ ଦେଖୁଛନ୍ତି। ମହାପ୍ରଭୁ କହିଲେ ନା, ମହାପ୍ରଭୁ କହୁଛନ୍ତି, କ୍ଷୁଦ୍ର ଜୀବ ସବ ମର୍କଟ ବୈରାଗ୍ୟ କରିଆ, କ୍ଷୁଦ୍ର ଜୀବ ସବ ମର୍କଟ ବୈରାଗ୍ୟ କରିଆ, ଇନ୍ଦ୍ରିୟ ଚରାୟା ବୁଲେ ପ୍ରକୃତି ସମ୍ଭାଷିଆ।
ইন্দ্রিয় চরায়া বুলে প্রকৃতি সম্বাসিয়া।
মহাপ্রভু কলে জীব অতি ক্ষুদ্র, ক্ষুদ্র হিতরে কইলে সঞ্জমহীন। বহু সুন্দর শিক্ষা
মহাপ্রভু কোচিন কি কে সাধক অছে নিজক সঞ্জম বলে মনে করিব? ছোট হরিদাস কাহিনী নিজক সঞ্জম বলে মনে করিকি গলে আজ বিধিটা কাহিনী মাগিলে? সি জীব অতি ক্ষুদ্র সে সঞ্জম করে পারে না। আর মর্কট বৈরাগ্য কোণ খালি বেশ পিন্ধে লাগিব? মহাপ্রভু কোচিন ছোট হরিদাস কোণ বেশ পিন্ধে যাবে বলে সে কোচ মু বড় জীব হয়ে গেলি সঞ্জম করেদেলি? না, মহাপ্রভু জিদ ধরছেন সে হয়েপারিব না। আর ইন্দ্রিয় চরায় বলে প্রকৃতি সম্ভাষিয়া নিজকে বৈরাগী বলে কী ইন্দ্রিয় মানুষ এই সম্ভাষণ আদি দর্শন সম্ভাষণ ইত্রে লগাউছেন? না, মু তাঙ্কু হরিদাস কু মু ক্ষমা করিব। যেতে ভক্ত মানে অনুরোধ কলে মনা করে দেবে, ই বাস্তবিক সত্য কথা। বরং প্রভুদানন্দ সরস্বতী কৌছেন বরং বিষ খাইবা ভালো, কিন্তু সাধক মানে এই ইন্দ্রিয় মানুষ দাস হওয়া বহুত বহুত ক্ষতিকর। অগ্নিপিঞ্জর রয়ে অরং ভালো, কিন্তু এই দুসঙ্গ যেমনি জীবনের ন হোক। ইয়ে আপনার দেখুন রামায়ণরে যেত ঋষি শৃঙ্গ ঋষি তাঁর পিতা হচ্ছেন বিভাণ্ডক, বিভাণ্ডক মুনি সে এভাবে এক পুত্র চাহুলে মো পুত্র এত সঞ্জমী হবে এই জগতের অদ্বিতীয় ব্রহ্মাঙ্গ ছাড়া জগতের কাহকু দেখবে না, তাঁর বিস্তারে জীবক বি যেমন অচিহ্নি পু। বিভাণ্ডক ঋষিঙ্কর এটা সংকল্প লা প্রত্যেক জীব সে মা হো মাতাজী হতু সমস্ত কৃষ্ণঙ্কর বিস্তার এ সত্য, কিন্তু আমি ক্ষুদ্র জীব না আমার দৃষ্টি আসুনি। তেমন বিভাণ্ডক ঋষি চাহুলে বিভাণ্ডকর পিতা হলে কশ্যপ, কশ্যপঙ্কর পুত্র হলে বিভাণ্ডক, বিভাণ্ডকর পুত্র হলে ঋষ্যশৃঙ্গ। ঋষ্যশৃঙ্গ তাঁকু রক্ষি বিভাণ্ডক তাঁক জঙ্গল ভিতর রক্ষি এবং বিভাণ্ডক ঋষি এত সঞ্জমী ও এত ক্রোধী তাঁক ভয়রে কে সে অরণ্য ভিতর পশুন কারণ সি চাহুলে মো পুত্র ঋষ্যশৃঙ্গক মু কেবল পরমাত্মা নিষ্ঠার তল্লীন করি। এই জগতর বিষয় ভোগ সি নজাণু, বাস্তবিক ঋষ্যশৃঙ্গ তাঁর পিতাঙ্ক রূপ ছড়া আর কাহ রূপক দেখি নিয়ে এটা বিবিক্ত দৃষ্টি কুযায়। আমার বিবিক্ত দৃষ্টি অছি সে নারী সে মাতাজি সে বুড়মা বুড়িমা সে বুড়া সে পিলা ই বিবিক্ত অবিবিক্ত দৃষ্টি, কারণ ইন্দ্র মানে সঞ্জম নুহতি ব্যাসদেবঙ্কর তাহা লা। আউ কা কথা কইবা, আউ কা কথা কইবা? কারণ ব্যাসদেব নারী মানুষ পচারুছেন না, হে নারীগণ মোর পুত্র যেতবে গলে তুমি মানে তো বস্ত্র সেইভাবে স্নান করুলে বস্ত্র নেল নি, মু যেত গলি তুমি কী বস্ত্র নেল? সেতবে সে কৌছেন স্ত্রী পুম্ভি নত সুতস্য বিভিক্ত দৃষ্টা। হে ব্যাসদেব আপনার ভগবান অবতার, আপনি জগতকে সৃষ্টি করেছেন কিন্তু আপনার গোটে দৃষ্টি অছে ইয়ে নারী ইয়ে পুরুষ, নারীকে নারীর উপরে ব্যাসদেব দেখু নুলে পুরুষকে পুরুষের উপরে দেখু নুলে কিন্তু দৃষ্টিটা টিকিয়ে রয়েছে ইয়ে নারী ইয়ে পুরুষ, কিন্তু আপনার পুত্র সুখদেব গোস্বামী বিভিক্ত দৃষ্ট। সেইপা তো সে সিংহাসনের বসলে ভাগবত সিংহাসনের সুখদেব গোস্বামী নির্মল চরিত সুখদেব গোস্বামী বসলে যেটি শ্রোতা হচ্ছেন পরাশর মুনি, যেটি শ্রোতা হচ্ছেন ভগবান পরশুরাম, পরমাত্মা ছাড়া ভগবান কৃষ্ণ ছাড়া কাহকু দর্শন করতে ব্রহ্মর প্রত্যেক শরীরে যে তো ব্রহ্মর আসছেন পরব্রহ্মর আসছেন পরব্রহ্মর বিস্তার দেখু নুলে পরব্রহ্মকে দেখ আর বিবিক্ত দৃষ্টি সি কলে তুম পুত্রঙ্কর সে দৃষ্টি না। এ ঋষ্যশৃঙ্গক এইভাবে চাহুলে ঋষ্যশৃঙ্গকর পিতা বিভাণ্ডক সে চাহুলে মোট পুত্র বিবিক্ত দৃষ্ট হুম, কিন্তু গোটিয়ে দিনের ঘটনা সেনে তাঁকর তো সেটি রাজা গোটিয়ে রাজারাজ দিন অধীনরে রোলে রাজাঙ্কর অধীনরে রোমপাদ রাজাঙ্কর বৃষ্টি হোনি, তাঁকর পূর্বর পাপ অছি বৃষ্টি হোনি অনাবৃষ্টি হচ্ছে, সে ব্রাহ্মণ মানক সহিত পরামর্শ দেলে এ ব্রাহ্মণ কোণ কিভাবে বৃষ্টি হব কুহতু। যেত এ কথা কহিলেন ব্রাহ্মণ মানে কহিলেন বিভাণ্ডক ঋষিঙ্কর পুত্র অনেক তাঁর নাম ঋষ্যশৃঙ্গ, তাকে যদি আনি তুমি যজ্ঞ করিব তাহলে তোমার বৃষ্টি হব। আর দশরথ মহারাজঙ্কর এই পুত্র দরকার, সি বি ফেরিবা দরকার,
ସେ ଯଜ୍ଞ କରିବେ ତାହେଲେ ପୁତ୍ର ହବ, କାରଣ ସେ ତାଙ୍କର ତ ବିଭକ୍ତ ଦୃଷ୍ଟି, ସେ ତ ପରମାତ୍ମା ପରମାତ୍ମାନିଷ୍ଠ, କିନ୍ତୁ ସିଏ ତାଙ୍କର ବାପାଙ୍କ ରୂପ ଛଡ଼ା ଆଉ କେଉଁ ରୂପକୁ ଜାଣିନାହାନ୍ତି। କିନ୍ତୁ ତାଙ୍କୁ ଆଣିବ କିଏ, ଯାହାର ଦୃଷ୍ଟିଟା ପରମ୍ରହ୍ମଙ୍କ ଉପରେ ଅଛି, ଶ୍ରୀକୃଷ୍ଣଙ୍କ ଉପରେ ଅଛି, ତାକୁ କୌଣସି ତ ବିଷୟ ପ୍ରଲୋଭନ କରିପାରିବନି। କିନ୍ତୁ ଋଷ୍ୟଶୃଙ୍ଗ କହିଲେ କିନ୍ତୁ ଉଦାହରଣମାନଙ୍କ ଉଦାହରଣ ଦ୍ୱାରା ସେଟ୍ କରାଯିବ, ଯାହାକୁ ଲୀଳା କରାଯିବ। ଋଷ୍ୟଶୃଙ୍ଗ ଜାଣନ୍ତି ନା ଇଏ ରୋମପାଦ କିଛି ବେଶ୍ୟାମାନଙ୍କୁ ପଠେଇଲେ, ସୁନ୍ଦରୀ ସୁନ୍ଦରୀ ବେଶ୍ୟାମାନଙ୍କୁ, ସେମାନେ ଯାଇ ଋଷ୍ୟଶୃଙ୍ଗଙ୍କର ଆଶ୍ରମ କିଛି ଦୂରରେ, ବିଭାଣ୍ଡଙ୍କ ଆଶ୍ରମଙ୍କ କିଛି ଦୂରରେ କ୍ୟାମ୍ପ ପକେଇକି ରହିଲେ। ସେମାନେ ଭୟରେ ଯାଆନ୍ତି ନା, ସେମାନେ ନିଶ୍ଚୟ ଜାଣନ୍ତି ଋଷ୍ୟଶୃଙ୍ଗ ଦିନ ନା ଦିନ ଏଠିକି ଆସିବ। ଗୋଟିଏ ଦିନ ଋଷ୍ୟଶୃଙ୍ଗ ପ୍ରଥମେ ଆସିଲେ, ଆସିଲେ ସେ ନାରୀମାନଙ୍କୁ ଦେଖିଲେ, ସେ ଦେଖି ପଚାରିଲେ, ସେ ପିତାଙ୍କ ଛଡ଼ା ତ କାହାକୁ ଦେଖିନାହାନ୍ତି ନା, ଏମାନେ କିଏ ଆସି ଏ ରୂପ କ'ଣ ସେ ପ୍ରଥମ ଥର ଜୀବନରେ ଦେଖୁଛନ୍ତି। ଏଇ ଇନ୍ଦ୍ରିୟମାନଙ୍କୁ ଦେଖନ୍ତୁ କେମିତିକା, ଆମେ କୋଟି କୋଟି ଜନ୍ମ ଏଭଳି ପୁରୁଷ ନାରୀ ସ୍ୱର ଧରିକି ଆସୁଛନ୍ତି, କୋଟି କୋଟି ଜନ୍ମ ଇନ୍ଦ୍ରିୟକୁ ଭୋଗ ଦେଇକି ଆସୁଛନ୍ତି, କିନ୍ତୁ ଋଷ୍ୟଶୃଙ୍ଗ ଏଭଳି ସ୍ଥିତିକି ଯାଇଥିଲେ ନାରୀ କ'ଣ ଜାଣନ୍ତି ନା। ସେମାନଙ୍କୁ ଦେଖି ପଚାରିଲେ, ତୁମେ କିଏ ଆସ, ତୁମେ କେଉଁଠୁ ଆସିଛ। ତାଙ୍କର କଥା ଗୁଡ଼ାକ ଶୁଣିବାକୁ ବହୁତ ସୁନ୍ଦର ଲାଗିଲା, ଭଲ ଲାଗିଲା। ଏବଂ ପିତାଙ୍କ ଭୟରେ ବେଶ୍ୟାମାନେ ଚାହୁଁଥିଲେ ଯେତେ ଶୀଘ୍ରଠୁ ପଳେଇ ଯିବୁ, କାରଣ ବିଭାଣ୍ଡକ ଋଷି ଯଦି ଜାଣିବେ ଆମକୁ ଧ୍ୱଂସ କରିଦେବେ। ତେଣୁ ସିଏ ଆସିବା ପୂର୍ବରୁ ରାଜଧାନୀରୁ କିଛି ମିଠା ଧରିକି ଆସିଥିଲେ, କାରଣ ଇଏ ଫଳ ଫୁଲ ଛଡ଼ା କିଛି ଖାଆନ୍ତି ନା, ଏ ତ ସାତ୍ୱିକ ଆହାର କରନ୍ତି, ତାଙ୍କର ପିତା ତ ସେଭଳି ଟ୍ରେନିଂ ଦେଇଛନ୍ତି। ଏମାନେ ସୁନ୍ଦର କଥା କହି ଏ କଥାଟା କେବଳ ଋଷ୍ୟଶୃଙ୍ଗଙ୍କର ଭୁଲ ହେଇଗଲା, ସେ ନାରୀମାନଙ୍କର କଥାଟାକୁ ଶୁଣିଲେ। ଆଉ ଋଷ୍ୟଶୃଙ୍ଗ କ'ଣ କଲେ, ସେ ତାଙ୍କୁ ମିଛରେ କହିଦେଲେ ବି ସେମାନେ ଏଇଟା ସୁନ୍ଦର ଫଳ, ତୁମେ କ'ଣ ଆହାର କର, ନା ମୁଁ ଫଳ ଆହାର କରେ, ତୁମେ ଏଇ ଫଳ ଆହାର କର, ମିଠାଟାକୁ ଖୁଇଦେଲେ। ପ୍ରଥମ ଥର ପାଇଁ ଜୀବନରେ ଏ ମିଠା ଜିହ୍ୱାରେ ସ୍ପର୍ଶ କଲେ ଏବଂ ପ୍ରଥମ ଦିନ ପାଇଁ ନାରୀର କର୍ଣ୍ଣ ଶୁଣିଲେ। ଋଷ୍ୟଶୃଙ୍ଗ ଫେରିଲା ପରେ ବିଭାଣ୍ଡକ ଦେଖୁଛନ୍ତି ପୁତ୍ରର ମନ ଚଞ୍ଚଳ ଆରମ୍ଭ ହେଇଗଲା, ଏବଂ ଏଇ ଋଷ୍ୟଶୃଙ୍ଗ ତ୍ୟାଗ କରି ଚାଲିଗଲେ, ବନ ତ୍ୟାଗ କରିକି ଚାଲିଲେ ଖୋଜି ଖୋଜି ବେଶ୍ୟାମାନେ କେଉଁଠି ଅଛନ୍ତି, ଏବଂ ବେଶ୍ୟାମାନଙ୍କୁ ଭେଟିଲେ, ବେଶ୍ୟାମାନେ ତାଙ୍କୁ ନେଇକି ଗଲେ ରୋମପାଦଙ୍କ ନିକଟକୁ। ସେ ବିସ୍ତାର ଭାବରେ ବର୍ଣ୍ଣନା ଅଛି। ଏଠି କହିବାର ତାତ୍ପର୍ଯ୍ୟ, ଇ ବଳବାନ ଇନ୍ଦ୍ରଗ୍ରାମ ପ୍ରକୃତି ସ୍ଥାନ ବିଦ୍ୱାଂସ ବିକର୍ଷତି, କେତେବେଳେ ଜଣେ ବିଦ୍ୱାନ ହଉ, ସେ ଅତି କ୍ଷୁଦ୍ର ଅତି ସଂଯମହୀନ, ଉନ୍ନତ କୃପା ସାଧୁଗୁରୁଙ୍କର କୃପା ଭଗବାନ ଭଗବତ କୃପା ଏଇଟା ଲାଭ ନ କଲେ କେହି ଜଣେ ଇନ୍ଦ୍ରିୟକୁ ସଂଯମ କରିପାରିବ ନା। ତେଣୁ ମହାପ୍ରଭୁ କହିଲେ, ନାଇଁ ନାଇଁ ସେ କ୍ଷୁଦ୍ର ଜୀବ ହରିଦାସ କ'ଣ ହେଇଗଲା କି, ସେ କାହିଁକି ମାଧବୀ ଦେବୀ ଦାସଙ୍କ ନିକଟକୁ ଗଲା। ଆଚ୍ଛା, ମାଧବୀ ଦେବୀ ଦାସଙ୍କ ନିକଟକୁ ଯିବା ହରିଦାସଙ୍କର ଭୁଲ କି, ଭୁଲ ନାହିଁ, ହରିଦାସ ଭକ୍ତି ବିଧିକି ପାଳନ କରିଛନ୍ତି। ବ୍ରହ୍ମଚାରୀ ତ ଯିବନି କେବେ, କିନ୍ତୁ ବୈଷ୍ଣବ ଆଦେଶଟା ପାଳନ କରିବ ନା ବ୍ରହ୍ମଚାରୀ ବ୍ରହ୍ମଚାରୀର ଧର୍ମକୁ ପାଳନ କରିବ, ବୈଷ୍ଣବ ଆଦେଶଟା ସବୁଠୁ ବଳବା। ଭଗବତ ଆଦେଶକୁ ପରେ କରାଯିବ, କିନ୍ତୁ ବୈଷ୍ଣବ ଆଦେଶକୁ ଭଗବତ ଭକ୍ତ ଆଦେଶକୁ ଆଗେ ପାଳନ କରାଯିବ। ତେଣୁ ଭଗବାନ ଆଚାର୍ଯ୍ୟ ତ ବୟସରେ ବଡ଼, ସିଏ ନିଜ ସୁଖ ପାଇଁ କହୁନାହାନ୍ତି, ମହାପ୍ରଭୁଙ୍କ ସୁଖ ପାଇଁ କହୁଛନ୍ତି। ତେଣୁ ହରିଦାସ କହିଲେ, ବୈଷ୍ଣବ ଆଦେଶ ମୁଁ ଯିବି। ଆଚ୍ଛା, ବୈଷ୍ଣବ ଯଦି କୌଣସି ବିପରୀତ ଆଦେଶ ଦେଇଦିଏ, ଯେଉଁଟା ଭକ୍ତିର ବିପରୀତ ପ୍ରତିବନ୍ଧକ, ବୈଷ୍ଣବ ସେଟା ପାଳନ କରିବ କି, ପାଳନ କରିବ କି ନାହିଁ, ପାଳନ କରିବନି। ଯଦି ବି କୌଣସି ଉନ୍ନତ ବୈଷ୍ଣବ ଆଦେଶ ଦେଉଛନ୍ତି, ସେ ଚରଣ ତଳେ ପଡ଼ିକି କହିବ, ଆଜ୍ଞା ଆପଣ ମୋତେ ଏଇଟା କହୁଛନ୍ତି, କିନ୍ତୁ ମୋ ଗୁରୁଙ୍କର ନିର୍ଦ୍ଦେଶ ନାହିଁ, ଆପଣ ମୋତେ ଟିକେ କ୍ଷମା କରନ୍ତୁ, ବା ଯଦି ମୁଁ କାର୍ଯ୍ୟ କରି ମୋର ଅପରାଧ ହେଲେ କେମିତି ବଞ୍ଚିବି ଆପଣ ମୋତେ ଟିକେ କୁହନ୍ତୁ। ହରିଦାସ ତ ଏକଥା କହିଲେନି, ହରିଦାସ କେମିତି ଚାଲିଗଲେ, ଯଦି ଉନ୍ନତ ବୈଷ୍ଣବ ଆଦେଶ ଦେଲେ ତୁମେ ଯାହା ମେଧାବୀ ବିଦାଶଙ୍କ ନିକଟରୁ ଭିକ୍ଷା ଆଣ, ତୁମେ କେମିତି ଚାଲିଗଲ ନା, ହରିଦାସଙ୍କର ଭୁଲ ନା। କାରଣ ପ୍ରେମୀ ଭକ୍ତ ପ୍ରେମାତି ସର୍ଯ୍ୟରେ ଯେତେବେଳେ ପ୍ରେମର ଅତିଶୟ ଅବସ୍ଥା ଆସିଯାଏ, ସେଠି ବିଧି ନିଷେଧ ସେ କି ଜାଣିପାରନ୍ତି ନା। ଭଗବାନ ଆଚାର୍ଯ୍ୟ ଯେତେବେଳେ କହିଦେଲେ ମହାପ୍ରଭୁ ଆଜି ଆସିବେ ମୋ ଘରେ ଭୋଜନ କରିବେ, ହରିଦାସ ଠାକୁର କହିଲା, ଛୋଟ ହରିଦାସ କହିଲେ ମୁଁ ବି ଆଜି କୀର୍ତ୍ତନ କରିବି, ମହାପ୍ରଭୁଙ୍କର ପ୍ରସାଦ ପାଇବି, ପ୍ରେମର ଅତିଶୟରେ ଏତେ ବିଭୋର ହେଇଯାଇଛନ୍ତି, ଆରେ ମୁଁ ମହାପ୍ରଭୁଙ୍କ ସେବାର ସେବାର ତ ସୁଯୋଗ ପାଇଲି, ସେ ପ୍ରେମ ଅତିଶୟରେ ବିଧିଟାକୁ ଭୁଲିଯାଇଛି। ଏଇଟା ଭୁଲେଲା କିଏ, ମହାପ୍ରଭୁଙ୍କର ଏଇଟା ଶକ୍ତି, ମହାପ୍ରଭୁ ଏଇଟା କରିଛନ୍ତି ନା, ପ୍ରମାଣ କ'ଣ, ଯଦି ଏଇଟା ନ ହେଇଥାନ୍ତା ମହାପ୍ରଭୁ ତାଙ୍କୁ ତାଙ୍କର ଗାନଟାକୁ କେମିତି ଶୁଣୁଥିଲେ ଗନ୍ଧର୍ବ ରୂପରେ, ମହାପ୍ରଭୁ ଏଇଟା ଇଚ୍ଛାରେ ଏଇଟା ହେଇଛି। କିନ୍ତୁ ଶିକ୍ଷା ଦେବା ପାଇଁ ମହାପ୍ରଭୁ ଯେତେବେଳେ, ଆଚ୍ଛା ଭଗବାନ ଆଚାର୍ଯ୍ୟ ଜଣେ, ତୁମେ ତ ଜଣେ ବୈଷ୍ଣବ, ତୁମେ କେମିତି ପ୍ରେରଣ କରୁଥିଲ, ତୁମର ତ ଏ ବୁଦ୍ଧିର
ରହିବା ଦରକାର। ସେ ଜଣେ ବ୍ରହ୍ମଚାରୀ, ମୁଁ ତାଙ୍କୁ କେମିତି ପଠାଇବି ନା? ଭଗବାନ ଆଚାର୍ଯ୍ୟ ବି ଆଜି ମୋହିତ ହେଇଯାଇଛନ୍ତି, ଭଗବାନଙ୍କ ଲୀଳା ଶକ୍ତିରେ ସେ ଏମିତି ମୋହିତ ହେଇଛନ୍ତି, ତାଙ୍କ ମନରେ ବାରବାର ଗୋଟେ କଥା ଆସୁଛି, ମହାପ୍ରଭୁ ତ ଅର୍ଣ୍ଣ ଖାଆନ୍ତି ନା, ମହାପ୍ରଭୁ ତ ଭଗବାନ ଅର୍ଣ୍ଣ ଡାଲି ସବ୍ଜି ଖାଆନ୍ତି ନା, ଭକ୍ତର ଭକ୍ତି ପ୍ରେମଟାକୁ ଆସ୍ୱାଦନ କରନ୍ତି। ଭଗବାନ ତ ଭକ୍ତି ଆସ୍ୱାଦନ କରନ୍ତି, ଭକ୍ତର ପ୍ରେମ ଆସ୍ୱାଦନ କରନ୍ତି, ବସ୍ତୁର ଧର୍ମକୁ ଆସ୍ୱାଦନ କରନ୍ତି ନା। କେଉଁ ଚାଉଳରେ ରୋଷେଇ କରି ଦିଆଯାଉଛି ସେଟା ୟା ପ୍ରତି ଗୁରୁତ୍ୱ ଦେବା କ'ଣ ଦରକାର ଥିଲା ନା? ମହାପ୍ରଭୁଙ୍କର ଏଇ ତ ଲୀଳା ଶକ୍ତିର ପ୍ରେରଣାଟା ହେଉଛି ତାଙ୍କ ଅନ୍ତର ବି ଭାବନା ଆସିଲା, ଘରେ ଯେଉଁ ଚାଉଳ ଥିଲା ସେତେ ସନ୍ତୁଷ୍ଟ ହେଲା, ସେ ପଠାଇ ଦେଇଛ। ତାପରେ ହରିଦାସ ଉପବାସ ରହିଲେଣି, ଛୋଟ ହରିଦାସଙ୍କର ଉପବାସ ତାଙ୍କର, କାରଣ ଛୋଟ ହରିଦାସ ବାସ୍ତବିକ ବହୁତ ସରଳ ସୁନ୍ଦର କୀର୍ତ୍ତନୀୟ। ସବୁ ଭକ୍ତ ଆସିକି ମହାପ୍ରଭୁଙ୍କର ଗାମ୍ଭୀର୍ଯ୍ୟ, ମହାପ୍ରଭୁଙ୍କର ରୂପକୁ ଦେଖି କେହି ଭୟରେ ପାଖରେ ପଶୁନାହାନ୍ତି, କାରଣ ସାଧୁଙ୍କର ଗୋଟେ ଗୁଣ ହେଉଛି ଗାମ୍ଭୀର୍ଯ୍ୟ, ଭଗବାନଙ୍କର ଏ ଗୁଣ ଅଛି, ଏତେ ଗମ୍ଭୀର ଏତେ ମୌନ କେହି ମହାପ୍ରଭୁଙ୍କ ପାଖ ପଶୁନାହାନ୍ତି, ସ୍ୱରୂପ ଦାମୋଦର ରାୟ ରାମାନନ୍ଦ ପଦେ କଥା କହିବା ପାଇଁ ସାହସ ପାଉନାହାନ୍ତି। କିନ୍ତୁ ସମସ୍ତେ କହିଲେ ଚାଲ ଆମେ ସମସ୍ତେ ଯିବା ମହାପ୍ରଭୁଙ୍କ ପାଦଦଳ ପଡ଼ିବା, ଛୋଟ ହରିଦାସ ପାଇଁ କ୍ଷମା ମାଗିବା। ସମସ୍ତେ ପୁଣି ଥରେ ଆସିଲେ, ପୁଣି ଥରେ ଆସିକି ମହାପ୍ରଭୁ କହିଲେ ପ୍ରଭୁ ଅପରାଧଟା ଗୁରୁତର ହେଇଥିଲେ କେହି ଜଣେ ଅପରାଧକୁ ଜୋର ଧରେ, ଛୋଟ ହରିଦାସର ଅପରାଧ ହେଉଛି ଅଳ୍ପ, ତାକୁ ଟିକେ କୃପା କରନ୍ତୁ ଆପଣ, ଏ କଥା ହିଁ କହୁଛନ୍ତି। ଅଳ୍ପ ଅପରାଧ ପ୍ରଭୁ କର ପ୍ରସାଦ, ଅଳ୍ପ ଅପରାଧ ପ୍ରଭୁ ଏବେ ଶିକ୍ଷା ହୋଇଲ ନା କରିବ ଅପରାଧ, ଏବେ ଶିକ୍ଷା ହୋଇଲ ନା କରିବ ଅପରାଧ, ପ୍ରଭୁ କହେ ମୋର ବସ ନହେ ମୋର ମନ, ପ୍ରଭୁ କହେ ମୋର ବସ ନହେ ମୋର, ପ୍ରକୃତି ସମ୍ଭାସୀ ବୈରାଗୀ ନା କରେ ଦର୍ଶନ, ପ୍ରକୃତି ସମ୍ଭାସୀ ବୈରାଗୀ ନା କରେ ଦର୍ଶନ। ସ୍ୱରୂପ ଦାମୋଦର ଆଜି ପଚାରିଲେ ପ୍ରଭୁ ଅଳ୍ପ ଅପରାଧ ହେଇଛି ତ କ୍ଷମା କରି ଟିକେ ପ୍ରସାଦ ଦିଅନ୍ତୁ, କାହିଁକି ଏ କଥା ମାଗିଲେ ନା? ଆଗରୁ ସେ ଜାଣନ୍ତି ମହାପ୍ରଭୁ କୃପା କରିଛନ୍ତି କାହାକୁ, କାଲାକୃଷ୍ଣ ଦାସ, କାଲାକୃଷ୍ଣ ଦାସଙ୍କର ଦୋଷ ତ ହରିଦାସଙ୍କ ତୁଳନାରେ କୋଟି କୋଟି ଗୁଣ ଅଧିକ। କାଲାକୃଷ୍ଣ ଦାସ ତ ଯାଇକି ସେ ଭଟ୍ଟାଥାରୀମାନଙ୍କ ଭିତରେ ରହିଥିଲେ ରାତ୍ରିରେ, ସରଳ ନିରୀହ ବ୍ରାହ୍ମଣ, କାଲାକୃଷ୍ଣ ଦାସଙ୍କ ଚରିତ୍ର ଅତି ନିର୍ମଳ ଚରିତ୍ର, ମହାପ୍ରଭୁ ତାଙ୍କ ଉପରେ କାହିଁକି ପ୍ରସନ୍ନ ହେଇଗଲେ ନା? କାଲାକୃଷ୍ଣ ଦାସ ଜଗତରେ କିଛି ଜାଣନ୍ତି ନା, କିଛି ଜାଣନ୍ତି ନା, ସେଥିପାଇଁ ସାର୍ବଭୌମ ମହାପ୍ରଭୁ କହୁଛନ୍ତି ମୁଁ ଦକ୍ଷିଣକୁ ଯିବି କାହାକୁ ନେବି ନା। ସାର୍ବଭୌମ ଆଉ ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି ପ୍ରଭୁ ମୁଁ ଆପଣଙ୍କୁ ଜଣେ ସେବକ ଦେବି, ଏ ସେବକ ଆପଣ ଜୀବନରେ କେବେ ପାଇବେ ନା, ଅତି ନିରୀହ ବ୍ରାହ୍ମଣ, ଅତି ସରଳ ବ୍ରାହ୍ମଣ, ସେ କେବଳ ଆପଣ କଥାକୁ ବୋହିବ ଆଉ ଜଳ କମଣ୍ଡଟା ହାତରେ ନେବ ଆଉ ମାଳିଟାକୁ ଧରିବ, ଆପଣ ତ ନାମ କୀର୍ତ୍ତନ କରି କେଉଁଠି ପଡ଼ିଥିବେ ଆପଣ କିଏ ଉଠେଇବୁ, ଆପଣ କୌଣସି କପଟେ ଆମ ଭଳିଆ ଭକ୍ତ, ନିତ୍ୟାନନ୍ଦ କହୁଛନ୍ତି ମୋ ଭଳିଆ ଭକ୍ତକୁ ନ ନିଅନ୍ତୁ, ମୋର କପଟତା ଅଛି, କିନ୍ତୁ କାଲାକୃଷ୍ଣ ଦାସଙ୍କର କପଟତା ନାହିଁ। ନିତ୍ୟାନନ୍ଦ ପ୍ରଭୁ ସାର୍ଟିଫିକେଟ୍ ଦେଇକି ଛାଡ଼ିଲେ କାଲାକୃଷ୍ଣ ଦାସ, କିନ୍ତୁ କାଲାକୃଷ୍ଣ ଦାସ ତ ଭଟ୍ଟାଥାରୀମାନଙ୍କ ଘଟକୁ ପଳାଇଗଲେ, ମହାପ୍ରଭୁ ତାଙ୍କୁ ଛୁଟି ଧରିକି ଆଣିଲେ, ଆଣିକି ପୁରୀରେ କହିଲେ ତୁମର ଇଚ୍ଛା ଯାହା ତୁମେ ସେୟା କର, ପୁଣି ତାଙ୍କୁ ନବଦ୍ୱୀପକୁ ପଠାଇଲେ। ତେଣୁ ଭକ୍ତମାନେ ଜାଣନ୍ତି ମହାପ୍ରଭୁ ଏତେ କଠୋର ନୁହଁନ୍ତି, ସେ ନିଶ୍ଚିତ ଦୟା କରିବେ, ଛୋଟ ହରିଦାସ ଯଦି ଟିକିଏ ଭୁଲ କରିଦେଇଛି କାଲାକୃଷ୍ଣ ଦାସ ତୁଳନାରେ ତ ବହୁତ କମ୍ ଭୁଲ କରିଛି, କହିଲେ ପ୍ରଭୁ ଯାହା ଭୁଲ କରିଥିଲା ତ ଏଇ ଅପରାଧ ଉପଭୋଗ ଉପାସ ରହି କାନ୍ଦୁଛି, ଆପଣ ତାଙ୍କୁ ଟିକେ କୃପା କରନ୍ତୁ। ମହାପ୍ରଭୁ କହିଲେ ନା, ପ୍ରଭୁ କହେ ମୋର ବସ ନହେ ମୋର ମନ ପ୍ରକୃତି ସମ୍ଭାସୀ ବୈରାଗୀ ନା କହେ ରସ ମୋ ମନଟା ମୋ ମୋ କଣ୍ଟ୍ରୋଲରେ ନାହିଁ ଭଗବାନ କଥା କହୁଛନ୍ତି କିରେ ଜୀବ ଜଗତର ସବୁ ଜୀବଙ୍କର ମନକୁ ଆପଣ ସଂଯମ କରୁଛନ୍ତି ଆପଣଙ୍କ ମନଟା ଆପଣଙ୍କ ଅଧୀନରେ ନାହିଁ ମହାପ୍ରଭୁ କଥା କାହିଁକି କହୁଛନ୍ତି ନା ମୋ ମନଟା ରୁଷ୍ଟ ହେଇଯାଇଛି କାହିଁକି ରୁଷ୍ଟ ହେଇଯାଇଛି ନା ପ୍ରକୃତି ସମ୍ଭାଷଣ କଲା ସେ ବୈରାଗୀ ହେଇକି ଏଇଟା ଦର୍ଶନ କରି ମୋର ତାପରେ ମୋର କରୁଣା ଦୃଷ୍ଟି ହଉନି ମୁଁ କ'ଣ କରିବି ସେଥିପାଇଁ ମୋ ମନ ମୋର ସଂଯମ ହଉନି ମହାପ୍ରଭୁ ଚତୁରରେ ଏ କଥା କହୁଛନ୍ତି ଆଉ ଭକ୍ତମାନେ ମହାପ୍ରଭୁ କହିଲେ ଯାଅ ନିଜ ନିଜ କାର୍ଯ୍ୟ କର ମୋତେ ହଟ କରନା ଯଦି ମୋତେ ହଟ କରିବ ମୋତେ ଦେଖିବାକୁ ପାଇବା ଭକ୍ତମାନେ ପଳାଇଗଲେ କିନ୍ତୁ ହରିଦାସର ଅବସ୍ଥା ଛୋଟ ହରିଦାସ ଧନ୍ୟ ସେ ସେବକ ଛୋଟ ହରିଦାସଙ୍କର ଅବସ୍ଥା ଦିନକୁ ଦିନ ଅତି ଖରାପ ହେବାକୁ ଯାଉଛି ପରମାନନ୍ଦ ପୁରୀକି ପଠାଇଲେ ପରମାନନ୍ଦ ପୁରୀ ମହାପ୍ରଭୁ ତାଙ୍କୁ ଗୁରୁ ଜ୍ଞାନ କରନ୍ତି ଦଶ ଜଣ ସନ୍ନ୍ୟାସୀଙ୍କ ଭିତରେ ମହାପ୍ରଭୁ ସବୁବେଳେ ଦଶ ଜଣ ସନ୍ନ୍ୟାସୀ ସହିତ ରହୁଥିଲେ ପୁରୀରେ ତା ଭିତରେ ପରମାନନ୍ଦ ପୁରୀ ତାଙ୍କୁ ଗୁରୁ ଜ୍ଞାନ କରନ୍ତି ସ୍ୱରୂପ ଦାମୋଦର ରାୟ ରାମାନନ୍ଦ ବଡ଼ ଚାଲାକ୍ ତ କହିଲେ ପ୍ରଭୁ ପ୍ରଭୁ ସିନା ମହାପ୍ରଭୁ ସିନା ଆମକୁ ଡରଉଛନ୍ତି ହେ ପରମାନନ୍ଦ ପୁରୀ ଆପଣ ଟିକେ ଯାଆନ୍ତୁ ଆପଣ ତ ସମ୍ମାନ ଦେବେ ଆପଣ ଟିକେ ହରିଦାସ ପାଇଁ ଟିକେ କ୍ଷମା ପ୍ରାର୍ଥନା କରିବେ ମହାପ୍ରଭୁ ଦେଖନ୍ତୁ କେତେ କଠୋର ସେଦିନ ହେଇଛନ୍ତି ପରମାନନ୍ଦ ପୁରୀକୁ ଆସିଲେ ମହାପ୍ରଭୁ ପ୍ରଣାମ କଲେ ପାଦବନ୍ଦନା କଲେ କହିଲେ ପୁରୀ ଠାକୁର ଆପଣ କାହିଁକି ମନିକଟକୁ ଆସିଲେ ଆପଣ ମୋର ଗୁରୁଦେବ ଆପଣ ମୋତେ ଡାକିଲେନି କାହିଁକି ପୁରୀକୁ ସେଇ କହୁଛନ୍ତି ନା ମୋର ଆଜି ଗୋଟେ କାର୍ଯ୍ୟ ଅଛି ଆପଣଙ୍କ ନିକଟରେ ନା ଆପଣଙ୍କର ମୋ ପାଖରେ କାର୍ଯ୍ୟ କ'ଣ କାର୍ଯ୍ୟ ନା ଛୋଟ ହରିଦାସକୁ ଟିକେ କ୍ଷମା କରନ୍ତୁ ମହାପ୍ରଭୁ କହିଲେ ପୁରୀ ଗୋସାଇଁ ଆପଣ ତ ମୋର ଗୁରୁ ମୁଁ ଆଉ ଏ ଗୁରୁଗିରି କରିବି ନା ମୁଁ ଏମାନଙ୍କ ସାଙ୍ଗରେ ରହିବି ନା ମୁଁ ଯାଉଛି ଏକାକି ଆଲାରନାଥ ଯାଉଛି ଗୋବିନ୍ଦ ମୋ ସାଙ୍ଗରେ ଯଦି ଯିବ ଯିବ ନହେଲେ ଯାଉ ଆପଣ ଏମାନଙ୍କ ସାଙ୍ଗରେ ରୁହନ୍ତୁ ଆଙ୍କୁ ରଖିକି ଆପଣ ଏଠି ରୁହନ୍ତୁ ମୁଁ ଚାଲେ ପରମାନନ୍ଦ ପୁରୀ କହିଲା ଆରେ ମୋତେ ତ ଗୁରୁ ଜ୍ଞାନରେ କେବେ ଏଭଳି କଥା କୁହନ୍ତି ନା ଏମିତି କଥା କାହିଁ କହିଲେଣି ସେ କହିଲେ ନା ଆପଣ ତ ପରମ ସ୍ୱତନ୍ତ୍ର ଈଶ୍ୱର ଲୋକାଚାର ପାଇଁ ମୋତେ କିଛି ଲୀଳା କରୁଥିବେ ମୁଁ ଆଉ କ'ଣ କହିବି ପରମାନନ୍ଦ ପୁରୀ ମହାପ୍ରଭୁଙ୍କର ଗାମ୍ଭୀର୍ଯ୍ୟତା ଦେଖି ସେ ବି ପଳେଇବ କିନ୍ତୁ ହରିଦାସଙ୍କର ଛୋଟ ହରିଦାସଙ୍କର ଅବସ୍ଥାକୁ ଦେଖି ଭକ୍ତମାନେ ପାଗଳ ହେଇଗଲେ ଛୋଟ ହରିଦାସ କିଛି ଖାଉନାହାନ୍ତି କିଛି କରୁନାହାନ୍ତି ସେବା ନାହିଁ ମାନେ ଗୁରୁଦେବ ଯାହା କୁହନ୍ତି ସେବା ନାହିଁ ମାନେ ସେ ପ୍ରାଣ କି ପ୍ରାଣ ଭକ୍ତ ଯେଉଁମାନେ ନିତ୍ୟ ସିଦ୍ଧ ଭକ୍ତ ସେମାନେ ତ ଜଗତରେ ବିଷୟ ଭୋଗ କରିବା ପାଇଁ ଆସିନାହାନ୍ତି ସେ ନିତ୍ୟ ପ୍ରେମ ବି ସେମାନେ ନିଯୁକ୍ତ ହେବା ପାଇଁ ଆସିଛନ୍ତି କିନ୍ତୁ ଯେତେବେଳେ ଦେଖିଦେଲେ ଛୋଟ ହରିଦାସକୁ ଛୋଟ ହରିଦାସକୁ ସ୍ୱରୂପ ଦାମୋଦର ବୁଝନ୍ତି ଏ ହରିଦାସ ଦେଖ ପ୍ରଭୁ ଜୀବନରେ କେବେ ଏତେ ହଟ କରିନାହାନ୍ତି ସନ୍ନ୍ୟାସୀ ନେବା ପାଇଁ ପ୍ରାଣପ୍ରିୟା ବିଷ୍ଣୁ ପ୍ରିୟାଙ୍କ ପାଖରେ ଏତେ ହଟ କରିନାହାନ୍ତି ସନ୍ନ୍ୟାସୀ ନେବା ପାଇଁ ସଚିମାତାଙ୍କ ନିକଟରେ ଏତେ ହଟ କରିନାହାନ୍ତି ତାଙ୍କ ଜୀବନରେ ହଟ ଗୋଟେ ଜିନିଷ ସେ ଜାଣିନଥିଲେ କିନ୍ତୁ ଆମେ ବୁଝିପାରୁନୁ ତୁମ କଥାରେ କାହିଁକି ଆଜି ଏତେ ହଟ ଧରିକି ବସିଛନ୍ତି ଜିଦ୍ କରିକି ବସିଛନ୍ତି ଦେଖ ତୁମର ଯଦି ହଟ ବଢ଼ିବ ତାଙ୍କର ହଟ ବି ବଢ଼ିବ ତୁମର ଜିଦ୍ ବଢ଼ିଲେ ତାଙ୍କର ଜିଦ୍ ବଢ଼ିବ କାରଣ ସେ ଅନ୍ତର୍ଯ୍ୟାମୀ ନା ଆଉ ତୁମର ମନ କାହିଁକି ଏତେ ଦୁଃଖ ହେଉଛି ନା ମନଟା ତ ଗୋଟେ ସ୍ୱାଭାବିକ ଜଡ଼ ବସ୍ତୁ ତୁମେ ଦୁଃଖିତ ହେଇକି ଦିନକୁ ଦିନ ସେଇ କଥା ଚିନ୍ତା କରୁଛ କିନ୍ତୁ ତୁମେ ସେ କଥାଟା ଭୁଲି ଯାଅ ମହାପ୍ରଭୁ ତ କୃପାମୟ ସେ ନିଶ୍ଚିତ କୃପା କରିବେ ତୁମେ ଯାଅ ସ୍ନାନ କର ଭୋଜନ କର ସ୍ୱରୂପ ଦାମୋଦର ଛୋଟ ହରିଦାସକୁ ଜବରଦସ୍ତି ନେଲେ ଛୋଟ ହରିଦାସ ସ୍ନାନ ବି କରିନଥିଲେ ସେତେ ପର୍ଯ୍ୟନ୍ତ ଇଏ ତିନି ଦିନର ପରର ଘଟଣା ସ୍ନାନ କରୁନାହାନ୍ତି ଦାନ୍ତ ଘଷୁନାହାନ୍ତି ଲୁଗା ପାଲଟୁନାହାନ୍ତି ବସିକି ରହିଛନ୍ତି ମହାପ୍ରଭୁ ତ ମନା କରିଦେଇଛନ୍ତି କିନ୍ତୁ ଦର୍ଶନ କରନ୍ତି କେମିତି ଦର୍ଶନ କରନ୍ତି ନା ଲୁଚିକି ମହାପ୍ରଭୁ ଯେତେବେଳେ ଜଗନ୍ନାଥ ଗମ୍ଭୀରାରୁ ବାହାରିକି ଯିବେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଛୋଟ ହରିଦାସ ଲୁଚିକି ରହିକି ମହାପ୍ରଭୁ ଦୂରରୁ ଦର୍ଶନ କରି ପ୍ରଣାମ କରନ୍ତି କିନ୍ତୁ ଦେହକୃତ କର୍ମ କିଛି କରନ୍ତି ନା
ପ୍ରଭୁ ଯଦି ଜାନ ଜଗ ନାଥ ଦରସନେ ପ୍ରଭୁ ଯଦି ଜାନ ଦୂରେ ରହି ହରିଦାସ କରେ ନ ଦର୍ଶନେ ହରିଦାସ କରେ ନା ଦର୍ଶନେ ମହାପ୍ରଭୁ କୃପା ସିନ୍ଧୁ କେ ବୁଝିତେ ପାରେ ମହାପ୍ରଭୁ କୃପା ସିନ୍ଧୁ କେ ବୁଝିତେ ପାରେ ଅଭକ୍ତେ ଦଣ୍ଡ କରେ ଧର୍ମ ବୁଝାଇତେ ପ୍ରିୟ ଭକ୍ତ ଦଣ୍ଡ କରେ ଧର୍ମ ବୁଝାଇତେ
ଛୋଟ ହରିଦାସ ମହାପ୍ରଭୁ ଜଗନ୍ନାଥଙ୍କୁ ମହାପ୍ରଭୁଙ୍କର ବିଧି ଅଠର ବର୍ଷ କାଳ ଗୋଟିଏ ଦିନ ବି ଜଗନ୍ନାଥଙ୍କୁ ଦର୍ଶନ କରି ରହିନାହାନ୍ତି ମହାପ୍ରଭୁ ପ୍ରତିଦିନ ଯିଏ ଜଗନ୍ନାଥଙ୍କ ସ୍ନାନ ଦର୍ଶନ କରିକି ଆସିବେ ଭୋଗ ଲାଗିବ ଉପରବେଳା ଭୋଗ ଲାଗିଲା ପରେ ମହାପ୍ରଭୁ ଫେରନ୍ତି ସେ ତ ରାଧା ଭାବରେ ଅଛନ୍ତି ସେ ଆସ୍ୱାଦନ କରୁଥିଲେ ମୁଁ ସମ୍ପୂର୍ଣ୍ଣ ଦ୍ୱିପ୍ରହର ଅତିବାହିତ ହୋଇଯିବେନି ପଚାରିବେ ଗୋବିନ୍ଦ ଏତେ ଅଳ୍ପ ସମୟ ଭିତରେ ପ୍ରଭୁଙ୍କର ଭୋଗ କେମିତି ଲାଗିଲା ସକାଳୁ ଯାଇଥିବେ ଛଅଟାରୁ ଦିନ ବାରଟା ଗୋଟେ ହେବନି ମହାପ୍ରଭୁ ଏ ଗୋବିନ୍ଦ ଏତେ ଅଳ୍ପ ସମୟ ଭିତରେ ସେବକମାନେ କିଭଳି ସେବା ସାରି ଦେଉଛନ୍ତି ସମୟ ଜ୍ଞାନ ତ ଭାବରେ ରୁହନ୍ତି ମହାପ୍ରଭୁ ଯେତେବେଳେ ଯାଆନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଛୋଟ ହରିଦାସ ଦୂର ରହି ପ୍ରଣାମ କରେ ସାମ୍ନାକୁ ଆସନ୍ତି ନା ଏତେ ଗମ୍ଭୀର ମହାପ୍ରଭୁ ହେଇଛନ୍ତି କାହିଁକି ଏତେ ଗମ୍ଭୀର ହେଇଛନ୍ତି କୃଷ୍ଣାସ୍କରଜୀଙ୍କ ସ୍ୱାମୀ କହୁଛନ୍ତି ମହାପ୍ରଭୁ ସ୍ୱଭାବ ତା ନୁହେଁ କୃପା ସିନ୍ଧୁ ମହାପ୍ରଭୁ ମହାପ୍ରଭୁ କୃପାର ସିନ୍ଧୁ କିନ୍ତୁ କୃପା ସିନ୍ଧୁରେ ଆଜି ସିନ୍ଧୁକ ଲଗେଇ ଦେଇଛନ୍ତି ବାହାରେ କବାଟ ଲଗେଇ ଦେଇଛନ୍ତି କଠୋର ସମସ୍ତେ ଭୟ କରୁଛନ୍ତି ଛୋଟ ହରିଦାସ ଭୟରେ ଯାଉନି ଦୂରରୁ ପ୍ରଣାମ କରୁଛି କାହିଁକି ଏଟା କରୁଛନ୍ତି ନା ପ୍ରିୟ ଭକ୍ତେ ଦଣ୍ଡ କରେ ଧର୍ମ ବୁଝା ହେଇଥାଏ ପ୍ରିୟ ଭକ୍ତକୁ ଦଣ୍ଡ ଦେଉଛନ୍ତି ଧର୍ମଟାକୁ ବୁଝିବା ପାଇଁ ଧର୍ମଟା କ'ଣ ନା ବୈରାଗୀ ପ୍ରକୃତି ସମ୍ଭାଷଣ କରିବ ନା ବୈଷ୍ଣବ ପ୍ରକୃତି ଆସକ୍ତି ହବ ନା ଏଠି ବୈରାଗୀ ଶବ୍ଦ ଅର୍ଥରେ ବୈଷ୍ଣବ କାରଣ ବୈଷ୍ଣବ ମାନେ ଯିଏ ବିଷ୍ଣୁ ଭକ୍ତ ହେଲା ସେ ଗୃହସ୍ଥ ବ୍ରହ୍ମଚାରୀ ସେ ବୈରାଗୀ କାହିଁକି ବୈରାଗୀ ମାନେ ସେ ବିଷୟକୁ ଭୋଗ କରିବା ନା ଏଠି ଦୁଇ ଅର୍ଥ ନେବାକୁ ପଡିବ ବିଷୟକୁ ସେ ଭୋଗ କରିବ ନା ପ୍ରକୃତିକୁ ଭୋଗ କରିବ ନା ସେ ତ ବୈଷ୍ଣବ ହେଲା ମାନେ ସେ ଦାସ ହେଇଗଲା ମାତାଜୀ ବି ଦାସୀ ହେଲେ ଦାସ ଦାସୀ ମାନେ ଭଗବାନଙ୍କ ସେବାରେ ଲାଗେ ଏଇ ଅର୍ଥରେ ବୈରାଗୀ ଏଠି କହୁଛନ୍ତି ଧର୍ମ ଶିଖେଇବେ କାରଣ ଧର୍ମଟା ଯଦି ଶିକ୍ଷା ନ ଦିଆଯିବ ଏଟା ହବ ନା ମହାପ୍ରଭୁ ଏଠି ବୈରାଗୀର ଧର୍ମ ବୈଷ୍ଣବ ଧର୍ମ ସ୍ତ୍ରୀ ଆସକ୍ତି ଆଉ ବୈରାଗୀର ପ୍ରକୃତି ସମ୍ଭାଷଣ ଭଜନ ରାଜ୍ୟରେ ଏକ ବିଶାଳ ପ୍ରତିବନ୍ଧକ ଏଇଟାକୁ ଶିକ୍ଷା ଦେବା ପାଇଁ ପ୍ରିୟ ଭକ୍ତ କୃପା ସିନ୍ଧୁ ଆଜି ପ୍ରିୟ ଭକ୍ତକୁ ଦଣ୍ଡ କରିଛନ୍ତି ଛୋଟ ହରିଦାସ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ନ ଖାଇ ନ ପିଇ ମା ଶରୀରକୁ ଚାହିଁଲେ କାଳେ କୃପା ମିଳିବ ଗୋଟିଏ ବର୍ଷ ମହାପ୍ରଭୁଙ୍କର ଅନ୍ତର ପରିବର୍ତ୍ତନ ହେଲା ଗୋଟିଏ ବର୍ଷ ପର୍ଯ୍ୟନ୍ତ ହରିଦାସଙ୍କର ଧୈର୍ଯ୍ୟ ରହିଲାନି ଯେତେ ଭକ୍ତ ବୁଝିଲେ ବି ଧୈର୍ଯ୍ୟ ରହିଲାନି ଗୋଟିଏ ରାତିରେ କାହାକୁ ଜଣେଇ ନାହାନ୍ତି ଉଠିଲେ ଉଠି ମହାପ୍ରଭୁ ଯେଉଁ ସ୍ଥାନରେ ଥିଲେ ଗୋଟିଏ ବର୍ଷ ଅପେକ୍ଷା କଲି ମହାପ୍ରଭୁଙ୍କର ପ୍ରସାଦ ହେଲା ନା ଛୋଟ ହରିଦାସ ପ୍ରଣାମ କଲେ ରାତିରେ ଅର୍ଦ୍ଧରାତିରେ ପ୍ରଣାମ କଲି ଗୟାକୁ ଚାଲିଲେ ପ୍ରୟାଗକୁ ଚାଲିଲେ ଚାଲି ଚାଲି ଛୋଟ ହରିଦାସ ସ୍ୱର ଅତି କ୍ଷୀଣ ବ୍ରହ୍ମଚାରୀ ମହାପ୍ରଭୁଙ୍କର ଅତି ପ୍ରିୟ କୀର୍ତ୍ତନିଆ ଏବଂ ଯେତେବେଳେ ଯାଇକି ତ୍ରିବେଣୀରେ ପହଞ୍ଚିଲେ ତ୍ରିବେଣୀରେ ତିନୋଟି ସଂକଳ୍ପ ନେଲେ ଛୋଟ ହରିଦାସ ଆତ୍ମହତ୍ୟା କରିନାହାନ୍ତି ଗୋପୀମାନେ ଯେଭଳି କୃଷ୍ଣଙ୍କ ବିରହରେ କାରଣ ସବୁ ଭକ୍ତମାନେ ଚର୍ଚ୍ଚା କରୁଛନ୍ତି ଛୋଟ ହରିଦାସ କୁଆଡ଼େ ଗଲେ ଛୋଟ ହରିଦାସ କୁଆଡ଼େ ଗଲେ କିନ୍ତୁ ସମସ୍ତେ ଛୋଟ ହରି ସମୁଦ୍ର କୂଳରେ ଛୋଟ ହରିଦାସଙ୍କର ଆବାଜକୁ ଶୁଣୁଛନ୍ତି ଛୋଟ ହରିଦାସଙ୍କୁ କେହି ଦେଖିପାରୁନାହାନ୍ତି କିନ୍ତୁ ମହାପ୍ରଭୁ ଦେଖୁଛନ୍ତି ସେ ଗନ୍ଧର୍ବ ରୂପରେ କାମ କରୁଛନ୍ତି ସ୍ୱରୂପ ଦାମୋଦର ରାୟ ରାମାନନ୍ଦ ଗୋବିନ୍ଦ କଥାବାର୍ତ୍ତା ହେଉଛନ୍ତି ସେ ବ୍ରହ୍ମଭୂତ ହେଇଗଲା ବ୍ରହ୍ମରାକ୍ଷସ ହେଇଗଲା କିନ୍ତୁ ଛୋଟ ହରିଦାସ କେଉଁ ସଂକଳ୍ପରେ ତ୍ରିବେଣୀରେ ଝାସ ଦେଲେ ଗୋପୀମାନେ ମଥୁରାକୁ ଗଲାପରେ ଯେଭଳି ଗୋପୀମାନଙ୍କର ଅବସ୍ଥା କୃଷ୍ଣ ମଥୁରାକୁ ଗଲାପରେ ଗୋପୀମାନଙ୍କର ଯେଭଳି ଅବସ୍ଥା ଛୋଟ ହରିଦାସ କହିଲେ ଆରେ ମୋର କୀର୍ତ୍ତନ ଯଦି ପ୍ରଭୁ ନ ଶୁଣିବେ ମୁଁ କୀର୍ତ୍ତନ କ'ଣ ଜଡ଼ ବିଷୟ ଭୋଗ ଲୋକଙ୍କୁ ଶୁଣିବି ମୋର କଣ୍ଠର ସ୍ୱର କ'ଣ ଜଡ଼ ବିଷୟ ଭୋଗ ଲୋକ ଶୁଣିବ ମୋର ତ ସେବା ହେଉଛି କୀର୍ତ୍ତନ ମହାପ୍ରଭୁଙ୍କୁ ଶୁଣିବା ମୋର ସ୍ୱର ରଖିବା ତ୍ରିବେଣୀକୁ ଗଲେ
ରାତ୍ରି ଅବଶେଷେ ପ୍ରଭୁ ଦଣ୍ଡବତ ହୟା ରାତ୍ରି ଅବଶେଷେ ପ୍ରଭୁ ଦଣ୍ଡବତ ପ୍ରୟାଗରେ ଗେଲାକାରେ କିଛୁ ନା ବୋଲିଆ ପ୍ରୟାଗରେ ଗେଲାକାରେ କିଛୁ ନା ବୋଲିଆ प्रभु पद प्राप्ति लागी संकल्प करिला प्रभु पद प्राप्ति लागी संकल्प त्रिवेणी प्रवेश करी प्राण छाड़िल त्रिवेणी प्राण छाड़िल
त्रिवेणी रे प्रवेश करिया पूर्व गोटे संकल्प रहला
ए जन्मरे त मु महाप्रभुंकर सेवा करि परलिनि ओ केमति महाप्रभुंकर पाद पद्म को प्राप्त हेबि संकल्प करि कि त्रिवेणी रे महा प्रवेश कले कोनसी क्रोधवशत नहे प्राणत्याग जे करे से काहि करे प्राणत्याग जे करे से क्रोध रे करे नने द्वेष रे करे निजु को निजे द्वेष करे ईश्वर मोर किछ कामर लागुनि मु शरीर विषय मु भोग करि परलिनि से मते ईर्ष्या करुछि से मते क्रोध करुछि मन निज को निजे द्वेष करी बा क्रोध करी बा अप्राप्त वस्तु प्राप्त हो पारे से सर छाड़ दिए कि छोटर दास से सर छाड़ दे छोटर दास कहले नरोत्तम दास दास ठाकुर जहाँ कहले के ना अच्छे प्राण की सुख लगे नरोत्तम दास के ना गेल मरिया भगवान सेवा होनी कौन कौपाई जीवन रखिल छोटर दास एभली कारण महाप्रभु भक्तर बात्सल्य सीमाटा को छोटर दास के निकट में देखे कितने प्रिय लोक महाप्रभु अदृष्ट सुखम शरीर तर गान देखुं कि कौन सी भक्त को देखे दूना तुम्हें छोट हरिदास को देख बोली लोक शिक्षा बहु प्रिय महाप्रभु तेणु प्रभु प्राप्त प्रभु पद प्राप्ति लगे संकल्प कर प्रभु पाद पद्म कि पाइबि या कही त्रिवेणी प्रवेश कले प्रभुपा जी या पूर्व पर्पटे से लिखिं देखो प्रभुपा भावार्थ से कथा लिखिं जी छोट हरिदास जो स्वर त्याग करने को गले महाप्रभु तो अंतर्जामी ये कामटा करने कहीं मना कले ना महाप्रभु छोट हरिदास द्वारा समस्त ये कथा शिक्षा दूसरे नॉट ओनली ए पर्सन इन द रिनाउंस ऑर्डर और वन एंगेज इन द डिवोशनल सर्विस केवल जन जी भक्ति मार्ग से युक्त होकर रही सेवा करुच्ची नुहे कि रिनाउंस ऑर्डर में बैराग्य नुहे बट एव्री वन सुड अवॉइड माइलिन विथ वुमन स्त्री सहित अति निजर भावी संलाप करवा संभाषण करवा यू शिक्षा देवाई महाप्रभु हरिदास आज शरत्याग करने जा महाप्रभु किसी कहले जाओ महाप्रभु जानते प्रणाम महाप्रभु को प्रणाम कले महाप्रभु कौन सही था कि राति कौन महाप्रभु राति कि भगवान कौन राति कि महाप्रभु जानते हरिदास जाऊँ महाप्रभु या पर पचारे स्वरूप दामदर राय रामानंद राय रामानंद स्वरूप दामदर गोटे वर्ष पर हरिदास ठाकुर ए छोट हरिदास पलैगले एम समस्त खोजुं छोट हरिदास कहीं पाना महाप्रभु पचार न जाना बड़े स्वरूप छोट हरिदास आजिकल कहीं देखा आजिकल देखा ना स्वरूप दामदर राय रामानंद कहते प्रभु गोटे बहुत दिन हो गला छोट हरिदास आम किसी कही कड़े पलिज खोज खोज पाऊ महाप्रभु जानते कारण जो समय से त्रिवेणी में पशिले से समय चैतन्य भागवत स्पष्ट लिखाई जो दिन प्रवेश कले से गंधर्व शरीर पाइले आईदिन ही से गंधर्व शरीर पाई महाप्रभु प्रतिदिन तीन टा स्थान को निश्चित जी पूरी निश्चित गोटे हूँ श्रीमंदिर गोटे हूँ आईतोटा आम चटक पर्वत आईतोटा नुह चटक पर्वत गोवर्धन ज्ञान चटक पर्वत को जानती रास मंडप भावन महाप्रभु जानते श्रीमंदिर को आृंदावन जल खेली लीला स्मरण करने प्रतिदिन समुद्र को जानते कहीं तीनो जगह भगवान चैतन्य महाप्रभु प्रचुर भावना आसे कृष्ण स्मरण आसे तो राधा भाव रही तीनो स्थान को जानते महाप्रभु जो दिन छोट हरिदास त्रिवेणी रे देह छाड़े से दिन महाप्रभु देखुं छोट हरिदास गंधर्व रूप से आम पचर अच्छा गुरुदेव थी से पिक्चर कही गुरुदेव कही आंक से गंधर्व देह महाप्रभु गान शुणु महाप्रभु से शुणुं महाप्रभु जो शुणुं महाप्रभु जानते महाप्रभु क्या कहना
ନ ଜାଣିଲା ବୋଲି ସରୋଜ ଦାମଦର ଆଉ ରାୟରା ବରଦଙ୍କୁ ପଚାରିଛନ୍ତି ଯେ ସେ ଛୋଟ ହରିଦାସ କେଉଁଠିକି ଗଲେ। ଏମାନେ ଦୁଇଜଣ କଥାବାର୍ତ୍ତା ହେଉଛନ୍ତି ମହାପ୍ରଭୁ ପଚାରିବା ପୂର୍ବରୁ ସୁର ଦାମଦାର ଆଉ ରାୟରାମାନନ୍ଦ। ରାୟରାମାନନ୍ଦ କହୁଛନ୍ତି ସିଏ ବ୍ରହ୍ମଭୂତ ହେଇଯାଇଛନ୍ତି, ସିଏ ଭୂତ ହିଁ ଜନ୍ମ ଯିଏ ଆତ୍ମହତ୍ୟା କରିବ ସେ ତ ଭୂତ ହବ। ଆଉ ବୈଷ୍ଣବ ହେଲେ ବି ଆତ୍ମହତ୍ୟା ତ ବୈଷ୍ଣବ ବିଧି ନୁହେଁ, କାରଣ ଆଉ ଜଣେ ବୈଷ୍ଣବ ସେ ପ୍ରୟାଗରୁ ଆସିଲେ, ସେ ଯେତେବେଳେ ପ୍ରୟାଗରୁ ଆସିଲେ ସ୍ୱରୂପ ଦାମ ରାୟରାମାନନ୍ଦ ତାଙ୍କୁ ପଚାରିଲେ, ସ୍ୱରୂପ ଦାମ ତାଙ୍କୁ ପଚାରିଲେ ଆଚ୍ଛା ଛୋଟ ହରିଦାସକୁ ଦେଖିଛ କି? ସେ ବୈଷ୍ଣବ କହିଲେ ହଁ ମୁଁ ଛୋଟ ହରିଦାସକୁ ତ୍ରିବେଣୀରେ ଦେଖିଛି, କିନ୍ତୁ ଛୋଟ ହରିଦାସ ଏଭଳି ତ୍ରିବେଣୀରେ ଶରୀରକୁ ତ୍ୟାଗ କରିଦେଇଛନ୍ତି। ସ୍ୱରୂପ ଦାମ ତ ରାୟରାମାନନ୍ଦ ଜାଣିଦେଲେ ଆରେ ଶରୀରକୁ ବୈଷ୍ଣବ ହେଇକି ଶରୀରକୁ ନଷ୍ଟ କରିଦେବ, ସେ ତ ବ୍ରହ୍ମଭୂତ ହେଇଥିବ। କିନ୍ତୁ ରାୟରାମାନନ୍ଦ ଏ ସ୍ୱରୂପ ଦାମ ଦର ସେ ତ ସିଦ୍ଧାନ୍ତ ଜାଣନ୍ତି, ଆଉ ସେ ତ ଭାରି ବିଚକ୍ଷଣ। ସେ କହୁଛନ୍ତି ନା ନା ଛୋଟ ହରିଦାସ କେବେ ହେଲେ ବ୍ରହ୍ମଭୂତ ହେବେ ନା, ତୁମେ ଜାଣିନ ମହାପ୍ରଭୁଙ୍କର ଲୀଳା ୟା ଭିତରେ କିଛି ଥିବ। ଆଜନ୍ମ କୃଷ୍ଣ କୀର୍ତ୍ତନ ପ୍ରଭୁର ସେବନ, ଆଜନ୍ମ କୃଷ୍ଣ କୀର୍ତ୍ତନ ପ୍ରଭୁର ସେବନ, ପ୍ରଭୁର କୃପା ପ୍ରତ୍ୟାର କ୍ଷେତ୍ରେ ରମର ପାତ୍ର ଆର କ୍ଷେତ୍ରେ ରମରଣ, ଦୁର୍ଗତି ନା ହଏ ତାର ସଦ୍ଗତି ସେ ହୁର୍ଗତି ନା ହଏ ସଦ୍ଗତି ସେ ହ ପ୍ରଭୁର ଭାଙ୍ଗି ଏଇ ପାଛେ ଜାଣିବା ନିଶ, ପ୍ରଭୁର ଭାଙ୍ଗି ଏଇ ପାଛେ ଜାଣିବା ନିଶ। ସ୍ୱରୂପ କହିଲେ ରାମାନନ୍ଦ ତୁମେ କହୁଛ ହରିଦାସ ବ୍ରହ୍ମଭୂତ ହେବେ ନା? ହରିଦାସଙ୍କର ଯୋଗ୍ୟତା କ'ଣ ଦେଖନ୍ତୁ, ସେ ମହାପ୍ରଭୁଙ୍କର କୃପା କେମିତି ପାଇଛନ୍ତି। ଏ ବୈରାଗୀ ଦର୍ଶନ ମାଧବୀ ହରିଦାସଙ୍କୁ ଦର୍ଶନ କଲେ ଏଇଟା ମହାପ୍ରଭୁ ତାଙ୍କୁ ଭକ୍ତି ସିଦ୍ଧାନ୍ତ ସୃଷ୍ଟାକୁ ଛଅଟି ପଏଣ୍ଟ କହିଛନ୍ତି, ସେଇଟା ଆଲୋଚନା ଆମେ କରିବା। ପ୍ରଭୁପାଦ ତାଙ୍କ ପ୍ରଭୁପାଦ ତାଙ୍କର ଭାଷ୍ୟ ଯେଉଁମାନେ ଚୈତନ୍ୟ ଚରିତାମୃତ, ଯଦି ଗୁରୁଦେବ କହିଛନ୍ତି ଚୈତନ୍ୟ ଚରିତାମୃତ ପିଜି କ୍ଲାସ ପାଠ, ପ୍ରକୃତରେ ପିଜି କ୍ଲାସ ପାଠ କେଉଁଗୁଡ଼ିକ ନେ ଯେଉଁଗୁଡ଼ିକ ଭଗବାନ ଆସ୍ୱାଦନ କରିଛନ୍ତି, କିନ୍ତୁ ଶିକ୍ଷାଗୁଡ଼ିକ ଆମେ ପାଠ କରିବା ଦରକାର, ନହେଲେ ଆମେ ଜାଣିପାରିବା ନା। ଅମୃତ ପ୍ରଭା ଭାଷ୍ୟ ଭକ୍ତି ବିନୋଦ ଠାକୁର ରଚନା କରିଛନ୍ତି ଚୈତନ୍ୟ ଚରିତାମୃତରେ, ସେଇ ଭାଷ୍ୟକୁ ଆହୁରି ସରଳ ଆଉ ସୁଗମ କରିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ଆଉ ପ୍ରଭୁପାଦ ତାଙ୍କର ଗୁରୁଦେବଙ୍କର କଥାକୁ ପୁରା ଚୈତନ୍ୟ ଚରିତାମୃତରେ ସହ ରଚନା କରିଛନ୍ତି, ବହୁତ ସୁନ୍ଦର ଶିକ୍ଷା ଅମୂଲ୍ୟ ରତ୍ନ। ଆଜନ୍ମ କୃଷ୍ଣ କୀର୍ତ୍ତନ ପ୍ରଭୁର ସେବା, ହରିଦାସ ଆଜନ୍ମ ହରିଦାସ ଯେତେବେଳେ ଛୋଟ ହରିଦାସ ହେଲେ କୀର୍ତ୍ତନ କରନ୍ତି, ମହାପ୍ରଭୁ ବହୁତ ସୁଖୀ ହୁଅନ୍ତି। ଆଉ ପ୍ରଭୁର ସେବକ କେବଳ କୀର୍ତ୍ତନ କରନ୍ତି ନା, ଗୋବିନ୍ଦଙ୍କ ପାଖରେ ଚାରିଜଣ ସେବକ ରୁହନ୍ତି, ଗୋବିନ୍ଦ ଏକାକି ମହାପ୍ରଭୁଙ୍କୁ ସମ୍ଭାଳି ପାରନ୍ତି ନା। ସ୍ନାନ ଜଳ ଆଣିକି ପାଖରେ ରଖିଲା ବେଳକୁ କପଡ଼ା ପାଇଁ ଯାଇଥିବେ ତ ମହାପ୍ରଭୁଙ୍କର ଭାବ ବାହାରିଲାଣି, କପଡ଼ା ପିନ୍ଧିବା ପାଇଁ ଲୋକ ଦରକାର। ଗୋବିନ୍ଦ ଦୀର୍ଘ 18 ବର୍ଷ ଗୁରୁ ଭାଇ କାନ୍ଦି କାନ୍ଦି ତାଙ୍କ ପ୍ରାଣ ଯାଇଛି, କେମିତି ମହାପ୍ରଭୁଙ୍କୁ ରକ୍ଷା କରିବି, କାରଣ ତାଙ୍କର ଗୁରୁଦେବ ଈଶ୍ୱର ଉପରେ ଯେତେବେଳେ ଦେହ ଛାଡ଼ିଲେ ଦୁଇ ଜଣଙ୍କୁ ଆଦେଶ ଦେଇଥିଲେ। ସେ ସୁନ୍ଦର ଲୀଳା ଚୈତନ୍ୟ ଚରିତାମୃତରେ ଅଛି, କେବେ ଶୁଣିବେ ଭକ୍ତମାନେ, ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆଉ ଗୋବିନ୍ଦଙ୍କର କଳହବଳ ଲାଗିଛି, ମହାପ୍ରଭୁ କହୁଛନ୍ତି ସାର୍ବଭୌମ ଏଇଟା କେମିତି ମୁଁ କରିବି, ଗୁରୁ ଏଣେ ଆଦେଶ ଦେଇଛନ୍ତି ଗୋବିନ୍ଦଙ୍କୁ, ତୁମେ ଗୋବିନ୍ଦ ତୁମେ ଯାଅ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ସେବା କର, କିନ୍ତୁ ଇଏ ତ ଗୁରୁଙ୍କର ଆଦେଶଟାକୁ ମୁଁ ମାନିବି, କିନ୍ତୁ ଇଏ ମୋର ଗୁରୁ ଭାଇ, ଗୁରୁ ଭାଇ କେମିତି ମୋର ସେବା କରିବ, ଏଇଟା ତ ବୈଷ୍ଣବ ବିଧି ନୁହେଁ, ମୁଁ କ'ଣ କରିବି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମୋତେ କୁହ। ମୁଁ ବର୍ତ୍ତମାନ ମୁଁ ଜଗତର କର୍ତ୍ତା ହେଲେ ସୁଦ୍ଧା ମହାପ୍ରଭୁ ସ୍ଥିର କରିପାରୁନାହାନ୍ତି, ମୁଁ କେଉଁ ନିୟମଟାକୁ ମାନିବି? ଗୁରୁ କହିଛନ୍ତି ଯେ ଇଏ ମୋର ଗୁରୁ ଭାଇ ଗୋବିନ୍ଦଙ୍କୁ ତୁମେ ଯାଅ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ସେବା କର, କିନ୍ତୁ ମୁଁ ହେଉଛି ଜଣେ ସନ୍ନ୍ୟାସୀ, ସନ୍ନ୍ୟାସୀ ହେଇକି ଗୁରୁ ଭାଇଙ୍କର ଯିଏ ବି ସନ୍ନ୍ୟାସୀ ହଉ ଗୃହସ୍ଥ, ଗୁରୁ ଭାଇଙ୍କର ସେବାଟାକୁ ମୁଁ କେମିତି ଗ୍ରହଣ କରିବି, ତାଙ୍କୁ ଦାସ ରୂପରେ କେମିତି ରଖିବି, ଏଇଟା ତ ବିଧି ନୁହେଁ।
ଶିଷ୍ୟର ସେବା ନିଆଯାଏ, ଗୁରୁ ଭାଇର ତ ସେବା ନୁହେଁ ନା, କାହିଁକି ନା କେହି ଗୁରୁ ଭାଇ ଯଦି ବି ଗୁରୁ ହୁଅନ୍ତି ତାଙ୍କର ଶିଷ୍ୟମାନେ ତାର ଗୁରୁ ଭାଇଙ୍କୁ ଗୁରୁ ଦୃଷ୍ଟିରେ ଦେଖିବେ, ଏଇଟା ବୈଷ୍ଣବ ଆଟିକେଟ୍। ମୋର ଗୁରୁଦେବଙ୍କର ଯେଉଁମାନେ ଗୁରୁ ଭାଇ ସେମାନେ ମୋର ଗୁରୁ, ଏଇଟା ବୈଷ୍ଣବ ଶିକ୍ଷା। ତେଣୁ ସିଏ ତ ମୋର ଗୁରୁଦେବଙ୍କର ଶିଷ୍ୟ, ସିଏ ମୋର ଗୁରୁତୁଲ୍ୟ, ସିଏ କେମିତି ମୋର ସେବା କରିବ, ପାଦ ସମ୍ମାନ କରିବ, ଏଇଟା କରିବ ନା ମୁଁ କରିବି। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେଠି ନ୍ୟାୟ ଶାସ୍ତ୍ର ଦେଉଛନ୍ତି। ସାର୍ବଭୌମ କହିଲେ ନା, ସେ ତ ପଣ୍ଡିତ, ଗୁରୁ ଆଜ୍ଞା ହେଉଛି ବଳବାନ, ଶାସ୍ତ୍ର ବିଦ୍ଧିଠାରୁ ଗୁରୁ ଆଜ୍ଞାଟା ବଳବାନ। ଗୁରୁ ଯେହେତୁ ଆଜ୍ଞା ଦେଇଛନ୍ତି, ତୁମେ ତାକୁ ସେବକ ରୂପରେ ଗ୍ରହଣ କରିବ। ଗୋବିନ୍ଦ ସେବକ ରୂପରେ ରହିଲେ, ତାପରେ କାଶୀଶ୍ୱର ପଣ୍ଡିତ ତୀର୍ଥ ଭ୍ରମଣ କରିକରି ପରେ ଆସେ। କାଶୀଶ୍ୱର ସବୁ ପଣ୍ଡିତ, ଗୋବିନ୍ଦ, ଛୋଟ ହରିଦାସ ସବୁବେଳେ ମହାପ୍ରଭୁଙ୍କ ପାଖରେ ରୁହନ୍ତି। ମହାପ୍ରଭୁଙ୍କୁ ସମ୍ଭାଳିବା ଏତେ ସହଜ ନୁହେଁ, ଛୋଟ ପିଲାକୁ ସମ୍ଭାଳିବା ଯେଭଳି କଷ୍ଟ, ମହାପ୍ରଭୁଙ୍କୁ ଭାବାବେଶରେ ସମ୍ଭାଳିବା ସେଇଭଳି କଷ୍ଟ। ଦୀର୍ଘ 18 ବର୍ଷ କାଳ ଗୋବିନ୍ଦଙ୍କର ଭୋଜନ ନାହିଁ, ଶୟନ ନାହିଁ, ମହାପ୍ରଭୁଙ୍କର ରକ୍ଷା କରିବା ପାଇଁ, ଭାବକୁ ସଂଯମିତ କରିବା ପାଇଁ କ'ଣ କଷ୍ଟ ସହିଛନ୍ତି ଗୋବିନ୍ଦ। ଗୋବିନ୍ଦଙ୍କ ପାଖରେ ସବୁବେଳେ ଛୋଟ ହରିଦାସ ରୁହନ୍ତି। ତେଣୁ ସ୍ୱରଦାମଦାର କହୁଛନ୍ତି, ଯେଉଁ ଗୋବିନ୍ଦ ମହାପ୍ରଭୁଙ୍କୁ କୀର୍ତ୍ତନ କରିକି ସୁଖ ଦେଇଛନ୍ତି, ଇଏ ତାଙ୍କର ସେବା କରିଛନ୍ତି, ଆଉ କୃପାର ପାତ୍ର ସିଏ, ଆଉ କେଉଁଠି ଦେହତ୍ୟାଗ କରିଛନ୍ତି, କ୍ଷେତ୍ରର ମରଣ, ତ୍ରିବେଣୀ କ୍ଷେତ୍ରରେ ସେ ଦେହତ୍ୟାଗ କରିଛନ୍ତି। ଏଇଟା ଦୁର୍ଗତିରେ ତାଙ୍କର ସଦ୍ଗତି ହେଇଛି, କିନ୍ତୁ ୟା ପଛରେ ମହାପ୍ରଭୁଙ୍କର କିଛି ଲୀଳା ଅଛି। ଇଏ କିଛିଦିନ ଚାଲିଗଲା, ଗୋଟିଏ ବର୍ଷ ଗଲା, ଶିବାନନ୍ଦ ସେନ୍ ଶ୍ରୀବାସ ଆଚାର୍ଯ୍ୟଙ୍କ ସହିତ ଆସିଲେ ରଥଯାତ୍ରା। ରଥଯାତ୍ରା ଆସିକି ସମସ୍ତେ ଖୋଜୁଛନ୍ତି, ଛୋଟ ହରିଦାସ କାହାନ୍ତି, ମହାପ୍ରଭୁ ଏତେ କଠୋର ହେଇକି ରହିଛନ୍ତି, କିନ୍ତୁ ପ୍ରତିଦିନ ଗାନ ଶୁଣୁଛନ୍ତି ସନ୍ଧ୍ୟା ସମୟରେ, କିନ୍ତୁ କେଉଁ ଭକ୍ତକୁ କହୁନାହାନ୍ତି ଛୋଟ ହରିଦାସ ଗନ୍ଧର୍ବ ସ୍ୱରର ପାଇଛନ୍ତି ମୋତେ ଗାନ ଶୁଣୁଛନ୍ତି, କାହା କହୁନାହାନ୍ତି। କାରଣ ଏଇଟା କହିଦେଲେ ପୁଣି ଭକ୍ତମାନେ ତ କହିବେ, ହଁ ଆମେ ବି ପ୍ରକୃତି ସମ୍ଭାଷଣ କରିକି ମଲେବି, ଆତ୍ମହତ୍ୟା କଲେ ବି ମହାପ୍ରଭୁ ଗ୍ରହଣ କରିବୁ, ମହାପ୍ରଭୁ କହୁନା। ଗୋଟିଏ ବର୍ଷ ପରେ ଶିବାନନ୍ଦ ସେନ ଆସିଲେ, ଶିବାନନ୍ଦ ସେନ ଆସିକି ପଚାରୁଛନ୍ତି, ହରିଦାସ କାହାନ୍ତି, ଛୋଟ ହରିଦାସ କାହାନ୍ତି, ଶ୍ରୀବାସ ପଚାରୁଛନ୍ତି ଛୋଟ ହରିଦାସ କାହାନ୍ତି। କାରଣ ଛୋଟ ହରିଦାସ ବ୍ରହ୍ମଚାରୀ ତ ବହୁତ ସରଳ, ନିଷ୍କପଟ, ଆଉ ଦେଖିବା ପାଇଁ ବହୁତ ସୁନ୍ଦର, ଆଉ ସରଳ ଲୋକଙ୍କୁ ସମସ୍ତେ ଭଲ ପାଆନ୍ତି, ତାଙ୍କୁ କହୁଛନ୍ତି, ଆଉ ସୁନ୍ଦର କୀର୍ତ୍ତନ କରନ୍ତି। ମହାପ୍ରଭୁଙ୍କୁ ଶ୍ରୀବାସ ଡାଇରେକ୍ଟ ପଚାରୁଛନ୍ତି, ସମସ୍ତେ କହିଲେ ତୁମେ ମହାପ୍ରଭୁଙ୍କୁ ପଚାର, ସେ ତ ଜାଣିଥିବ, ଆଉ ଆମେ କ'ଣ ଜାଣିବୁ, କିଏ କହୁଛି ବୃହତ ହେଇଗଲା, କିଏ କହୁଛି ପ୍ରୟାଗରେ ତ୍ୟାଗ କଲା, ଆମ ମନକୁ କିଛି ପାଉନି ଛୋଟ ହରିଦାସ କୁଆଡ଼େ ଗଲା, କାରଣ ସେ ତ ନିତ୍ୟସିଦ୍ଧ ଭକ୍ତ। ତୁମେ ଯାଅ ମହାପ୍ରଭୁଙ୍କୁ ଟିକେ ପଚାରିଲ, ଶ୍ରୀବାସକୁ ପଠାଉଛନ୍ତି, ତୁମେ ଯାଅ 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 ମହାପ୍ରଭୁଙ୍କୁ ଟିକେ ପଚାର ତାର ଗତି କ'ଣ ହେଲା, ସେ କୁଆଡ଼େ ଗଲା। ଶ୍ରୀବାସ ଯାଇ ପଚାରୁଛନ୍ତି, ପ୍ରଭୁ ଛୋଟ ହରିଦାସର କ'ଣ ଗତି ହେଲା। ମହାପ୍ରଭୁ କହୁଛନ୍ତି, ହରିଦାସ କାହାଁ ଯଦି ଶ୍ରୀବାସ ପୁଛିଲ, ହରିଦାସ କାହାଁ ଯଦି ଶ୍ରୀବାସ ପୁଛିଲ, ସ୍ୱକର୍ମ ଫଲ ଭୁକୁମାନ ପ୍ରଭୁ ଉତ୍ତର ଦିଲ, ସ୍ୱକର୍ମ ଫଲ କଠୋର। ମହାପ୍ରଭୁ ହେଇକି ରହିଛନ୍ତି ଗୋଟିଏ ବର୍ଷ ଗଲାଣି, ଶ୍ରୀବାସ ପଚାରନ୍ତି, ପ୍ରଭୁ ହରିଦାସ କାହାନ୍ତି, ସ୍ୱକର୍ମ ଫଲ ଭୁକ୍ପମା, ଫୋପାଡ଼ିଲା ଭଳିଆ ମହାପ୍ରଭୁ ଏମିତି କଥା କେବେ କୁହନ୍ତି ନା, ନିଜ କର୍ମଫଳ ନିଜେ ଭୋଗିଛି, ଏତିକି ସଙ୍କେତ ଦେଲେ, ବୈରାଗୀ ପ୍ରକୃତି ସମ୍ଭାଷଣ କରିଛି ତା କର୍ମଫଳ ସିଏ ଭୋଗିଛି, ସ୍ୱକର୍ମ ଫଳ ଭୁକ୍ପମା, ଏତିକି ମହାପ୍ରଭୁ କି ନିରବ ରହିଲା, ଆଉ ପଦେ କଥା ବି କହୁନାହାନ୍ତି। ମହାପ୍ରଭୁଙ୍କର ଗମ୍ଭୀର କଥା ଦେଖି ଆଉ କ'ଣ ପଚାରିବେ, କୁଆଡ଼େ ଗଲା କ'ଣ କଲା, କିଏ କିଛି କହିଲେ ନା, ଏବଂ ସେମାନେ ଚାହୁଁଛନ୍ତି ଆଉ କିଛି ଶୁଣିବା ପାଇଁ। ମହାପ୍ରଭୁ ହସିଲେ, ହସିକି ମହାପ୍ରଭୁ ଇଙ୍ଗିତରେ ହସିକି କହୁଛନ୍ତି, ଅନ୍ତର ତ ମହାପ୍ରଭୁ ଜାଣନ୍ତି ହରିଦାସ କେଉଁଠି ଅଛନ୍ତି, କିନ୍ତୁ ବାହାରେ ତାଙ୍କୁ କହୁଛନ୍ତି, କ'ଣ ସ୍ୱକର୍ମ ଫଳ ପମାନ, ସ୍ୱକର୍ମ ଫଳ ଭୋଗପମାନ। ଇଏ ଆଶ୍ଚର୍ଯ୍ୟ ହେଲେ, କର୍ମଫଳ ଭୋଗିଲା ଛୋଟ ହରିଦାସ, ନିତ୍ୟ କୀର୍ତ୍ତନିଆ, ନିତ୍ୟ ପାର୍ଷଦ ଆପଣଙ୍କର ସେବକ, ସିଏ କ'ଣ କର୍ମଫଳ ଭୋଗିବ, ଯାହାଙ୍କ ଦର୍ଶନରେ ଯାହାଙ୍କ ବନ୍ଦନରେ କର୍ମଫଳ ଛୁଟି ଯାଏ ତାର କ'ଣ କର୍ମଫଳ ଅଛି। ଶ୍ରୀବାସ ସବୁ ଆଶ୍ଚର୍ଯ୍ୟ ଚାହିଁଲେ, ମହାପ୍ରଭୁ କହୁଛନ୍ତି ସେଠି, ଶୁନି ପ୍ରଭୁ ହାସି କହେ ସୁପ୍ରସନ୍ନ ଚିତ୍ତ, ଶୁନି ପ୍ରଭୁ ହାସି କହେ ଚିତ୍ତ,
प्रकृति दर्शन कहले प्रायश्चित प्रकृति दर्शन कहले प्रायश्चित
महाप्रभु कहले शिवास स्वकर्म फल भोग पुमान अर्थ कौन कौन कर्म फल भोगला महाप्रभु कहले तार कर्म फल जी से प्रकृति दर्शन कर सुनि प्रभु हासि कहे सुप्रसन्न चित्त चित्त किंतु प्रसन्न अच्छी हसिकी कहते प्रकृति दर्शन कहले प्रायश्चित प्रकृति वैराग्य पक्ष प्रकृति दर्शन करें पाप वैष्णव वैराग्य दुईटा जिनिस वैराग्य मैंने जो मैंने वैराग्य आश्रम अच्छा कौन सी नारी को दर्शन करवा भोग दृष्टि आमर गुरुदेव थे ये भाया शिक्षा आम जो टी स्क्रीन कार्ड जाऊँ आमको ये कथ कह श्रीपति प्रभु को भी बार बार कह आमको भी कहते जिते बही नहीं कि जीव अफिस कि माताजी लोक भेटती जिते कम कथ बैकंड ने कि जिते कम कथ कह शीघ्र फेर तक सहित बेस वार्तालाप करवा बापा देखो चाहिए गुरुदेव जिते कम कथ कहते बेस कथ कहाना कारण टेंडेन्सी है बेस कथ कह चाहिए तुम कथ कथा छिड़ी तुम्हें आसो गुरुदेव एमती कह सी कथ बढ़े गुरुदेव जमी कहते कथ को लंबे तुम्हें छिड़े आस तुम कह बही नब कि ननबे सांगे सांगे फेक पड़े आस
जय श्री श्री गोविंदा श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराज
आईटा प्राश्चित जदि कौन सी वैरागी प्रकृति को भोग दृष्टि देखला तार पाप एटा पापर गला पापर प्राश्चित कौन आत्महत्या करा पड़े मरिया पड़े महाप्रभु कह गृहस्थ जदि तार पत्नी को भोग दृष्टि देखला पाप तार हम ना सी तो ग्रहण करी रूप से कि भजन विशाल बड़ प्रतिबंधक बहुत बड़ प्रतिबंधक कारण आम जीवन बंधन कौन अच्छी आम जीवन बंधन हूँ पुरुष प्रकृति को भोग करने चाहिए प्रकृति पुरुष को भोग करने चाहिए नारी पुरुष को भोग करने चाहिए पुरुष नारी को भोग करने चाहिए यही तो जीवन बंधन आउ जीवन बंधन कौन किंतु प्रभुपाद आचार्य वर्ग मैंने जो भक्तिधारा को आमको आनी यहाँ गोटे ट्रांसडेटाल होटेल नुहे प्रभुपाद प्रवचन कन्वर्सेसन देखी एटा गोटे दिव्य होटेल नुहे बा हरे कृष्ण महामंत्र प्रभुपाद लिखुंत कन्वर्सेसन मो गुरुदेव सबुठ घृणा करती जदि कही कृष्ण प्रीति उद्देश्य किसी नक हरे कृष्ण महामंत्र को निज जीवन जीविका रूप से ग्रहण करती मो गुरुदेव बहुत घृणा कर प्रभुपाद कन्वर्सेसन बार बार एटा रिपीट कर आमे जगतर लोक मैंने जब बचुच्च आम से बचाप ईश्वर को आसने ये पार्टी मिली मानने शरीर मिली मानते कर्मफल हिसाब से जो भी गली खाया मिल कि आम जीवन सब बड़ा बंधन ये भोग वृत्ति यू काटापी दीक्षा गुरु गुरुदेव जो दीक्षा दिखे से कथ तुम्हें कृष्ण दास हल कृष्ण दासी हल ब्रह्मचारी पाप एटा हो तार प्राश्चित मृत्युवरण कर गृहस्थप भजन प्रतिबंधक है केवल जड़े शरीर चेतन ऊर्धक जापर यह वास्तविक अनुभूति जदि केवल हरिकथा शुणे साधु आ गुरु निकट मुंड पिटी कांदे ए दृष्टि आप आसवे भोग दृष्टि आसवे आप देखते ना साधु गुरु यदि करुणा करदे आप क्या कमी देखते आपन को आउ भोग दृष्टि आसवे भक्तिमय दृष्टि आस करुणा बिना साधुगुरु को करुणा बिना के अपने माइंड को चेंज कर पारे के लिए इंद्र मान भगवृत्ति को चेंज कर पारे कांदी कांदी जीवन सारा प्रार्थना कराक पड़ो सी ग्रस्त प्रभुपाद लिखुच्च ना सी ग्रस्त हो ब्रह्मचारी हो जी भी होता समस्ती पाए साधुगुरु करुणा करदे इंद्रिय मैंने भगवृत्ति को छाड़ भक्ति वृत्ति आड़ जी से भोग पाखे थे भी इंद्रिय मैंने दात को भांगी देती साधुगुरु कृपा तेणु महाप्रभु कह ठीक अच्छे सी तो कर्मफल भोग कर कर्मफल कौन ना छोट हरिदास प्रकृति कहीं दर्शन कला तार प्राश्चित सी त्रिवेणी आत्महत्या कर ठीक कर सिद्धांत कौन ये सिद्धांत आम आलोचना करवा चैतन्य चरित मात्र शेष पांचटी सिद्धांत बहुत सुंदर सिद्धांत कि प्रभुपाद गुरुदेव भक्तिदान ठाकुर भाष्य को रचना करोटी सिद्धांत बहुत सुंदर जिनिस ये
ଏଠି କହୁଛନ୍ତି
ଆପନ କାରୁଣ୍ୟ ଲୋକେ ବୈରାଗ୍ୟ ଶିଖଣ, ଆପନ କାରୁଣ୍ୟ ଲୋକେ ବୈରାଗ୍ୟ ଶିଖଣ, ସୋହକ୍ତେର ଗାଢ଼ାନୁରାଗ ପ୍ରକଟିକରଣ, ସୋହକ୍ତେର ଗାଢ଼ାନୁରାଗ ପ୍ରକଟିକରଣ, ତୀର୍ଥେର ମହିମା ନିଜ ଭକ୍ତେ ଆତ୍ମ ସାଥ, ତୀର୍ଥେର ମହିମା ନିଜ ଭକ୍ତେ ଆତ୍ମ ସାଥ, ଏକ ଲୀଳା କରେ ପ୍ରଭୁ କାର୍ଯ୍ୟ ପାଞ୍ଚ ସାତ, ଏକ ଲୀଳା କରେ ପ୍ରଭୁ କାର୍ଯ୍ୟ ପାଞ୍ଚ ସାତ।
ପ୍ରତ୍ୟେକ ଲୀଳାରେ ମହାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ ନାହିଁ, ପାଞ୍ଚ ସାତ କାରଣ ଅଛି। ଏଠି କହୁଛନ୍ତି ଆପନ କାରୁଣ୍ୟ, ନିଜର କରୁଣତାକୁ ପ୍ରକାଶ କଲେ। କ'ଣ କରୁଣତା? କରୁଣତା ହେଉଛି ହରିଦାସ ଠାକୁରଙ୍କୁ, ଛୋଟ ହରିଦାସକୁ ଏତେ ଭଲ ପାଆନ୍ତି ମହାପ୍ରଭୁ, ଭକ୍ତ ପ୍ରତି ଏତେ କାରୁଣ୍ୟ, ଭକ୍ତ ମୋର ଭୁଲ କଲେ ବି ସେ ତା ଶରୀରକୁ ନିଜେ ତ୍ୟାଗ କରିଦେଲେ ବି ସେ ମୋର ପ୍ରିୟ, ଶୁଦ୍ଧ ଭକ୍ତ ମୋର ପ୍ରିୟ। ଯଦି ଛୋଟ ହରିଦାସଙ୍କର ଆଚରଣରେ କିଛି କାପଟ୍ୟ ଥାଆନ୍ତା, ମହାପ୍ରଭୁ ଗନ୍ଧର୍ବ ରୂପରେ ତାଙ୍କ ମୁଖରୁ କୃଷ୍ଣ କୀର୍ତ୍ତନ ଶୁଣିଥାନ୍ତେ କି ନା? ଏ କରୁଣତା ପ୍ରକାଶ କଲେ। ଆଉ କରୁଣତା କାହା ପ୍ରତି? ସୋ ଭକ୍ତ ଲୋକେ ବୈରାଗ୍ୟ ଶିକ୍ଷଣ, ଦ୍ୱିତୀୟ ଶିକ୍ଷା ଲୋକମାନଙ୍କୁ ବୈରାଗ୍ୟ ଶିକ୍ଷା ଦେବା ପାଇଁ, ବୈଷ୍ଣବମାନଙ୍କୁ ବୈରାଗ୍ୟ ଶିକ୍ଷା, ସେ ଗୃହୀ ହେଉ ସେ ତ୍ୟାଗୀ ହେଉ, ଏ ବୈରାଗ୍ୟ ଶିକ୍ଷା କରି ଏ ରାସ୍ତା ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ। ନିଜ ଭକ୍ତି ଯୋଗଟା କ'ଣ କି? ଏ ବୈରାଗ୍ୟ ବିଦ୍ୟା, କୃଷ୍ଣଙ୍କୁ ସୁଖ ଦେବାର ବିଦ୍ୟା ଏଟା। ମହାପ୍ରଭୁ ନିଜେ ପ୍ରତିଷ୍ଠା କରିବେ ନା, କିଏ ପ୍ରତିଷ୍ଠା କରିବ? ଆଉ ସ୍ୱଭକ୍ତିର ଗାଢ଼ାନୁରାଗ, ମୋ ଭକ୍ତ ପ୍ରତି ମୋର କେତେ ଗାଢ଼ ଅନୁରାଗ ଅଛି, ଆଉ ଭକ୍ତର ମୋ ପ୍ରତି କେତେ ଗାଢ଼ ଅନୁରାଗ ଅଛି, ଏଇଟା ପ୍ରକଟ କରେ। ଛୋଟ ହରିଦାସର ଯଦି ମହାପ୍ରଭୁଙ୍କ ପ୍ରତି ଗାଢ଼ ଅନୁରାଗ ନଥାନ୍ତା, ସେ ସ୍ୱରତ୍ୟାଗ କରିଥାନ୍ତେ କି? ସେ ଯାଇକି ଆଉ କେଉଁ ଗୋଟେ ଦୀକ୍ଷା ନେଇକି ଆଉ କେଉଁ ଗୁରୁ ଗ୍ରହଣ କରିପାରିଥାନ୍ତା? ସେ ତା କରିଛି, ସେ ବେପାରୀ ନୁହେଁ, ସେ ମହାପ୍ରଭୁ ତ୍ୟାଗ କରିଦେଲେ ମାନେ ପ୍ରାଣ ତ୍ୟାଗ କରିଦେବେ। ଆଉ ମହାପ୍ରଭୁ ତାଙ୍କର ପ୍ରତି କେତେ ଗାଢ଼ାନୁରାଗ, ମହାପ୍ରଭୁ ତାଙ୍କ କଥା ଶୁଣୁଥିଲେ। ଯେଭଳି ଭୀଷ୍ମଦେବ, ଭୀଷ୍ମଦେବ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କରୁଥିଲେ, ତାଙ୍କର ଉଦ୍ଦେଶ୍ୟ, ମୁଖ୍ୟ ଉଦ୍ଦେଶ୍ୟ ନୁହେଁ ତାଙ୍କର ଶପଥକୁ ଭାଙ୍ଗିବା, ସେ ଚାହୁଁଥିଲେ କୃଷ୍ଣଙ୍କ ଅନ୍ତରରେ ଗୋଟିଏ ସୁଗୁପ୍ତ ସମ୍ପତ୍ତି ଅଛି, ଗୋପୀମାନେ ବି ତାଙ୍କୁ ପ୍ରକଟ କରିପାରିନାହାନ୍ତି, ମୁଁ ପ୍ରକଟ କରିବି। ଗୋପୀମାନେ ତାକୁ ପ୍ରକଟ କରାଇନାହାନ୍ତି, ମୁଁ ପ୍ରକଟ କରିବି। କ'ଣ ପ୍ରକଟ କରିବି ନା, ସେ ଭକ୍ତକୁ କେତେ ଭଲ ପାଆନ୍ତି। ଆରେ କିଏ, ଯିଏ ଯାହାକୁ ଭଲ ପାଏ ତା ପାଇଁ ସ୍ୱରଟା ଦିଏ, ଗୋପୀମାନଙ୍କ ପାଇଁ ତ ଭଗବାନ ତା କରିନାହାନ୍ତି। ବହୁତ ଅନୁରାଗ, ଉନ୍ନତ ଅନୁରାଗ ତାଙ୍କ ପ୍ରତି ଅଛି, କିନ୍ତୁ ଏଇଟା ପ୍ରକଟ ହେଇନି ଗୋପୀଙ୍କ ଲୀଳାରେ। ମୁଁ ପ୍ରକଟ କରିବି, ମୁଁ ଯୋଦ୍ଧା, ଆଉ ଯୋଦ୍ଧା ହେଇକି କେମିତି ପ୍ରକଟ କରେଇବି, ଏ ତୀର ସ୍ୱରରେ ପ୍ରକଟ କରେଇବି। ତାଙ୍କ ଭକ୍ତ ପ୍ରତି କୃଷ୍ଣଙ୍କର କେତେ ଗାଢ଼ ଅନୁରାଗ, ବାସ୍ତବିକ ଭୀଷ୍ମଦେବଙ୍କର ଏଇଟା ହେଉଛି ଉଦ୍ଦେଶ୍ୟ। ମୁଁ ସ୍ୱର ମାରିଲା ମାନେ କୃଷ୍ଣଙ୍କ ଅନ୍ତରରେ ଭକ୍ତକୁ ସେ କେତେ ଭଲ ପାଆନ୍ତି ସେଇଟା ଜଣାପଡ଼ିବ। ସେଥିପାଇଁ ତ ରଥ ଚକା ଧରିବେ, ନିଜ ଶପଥକୁ ଭୁଲିଯିବେ, ଆଉ ନିଜ ସ୍ୱର ଦେଖେଇବେ। ଅର୍ଜୁନକୁ ରକ୍ଷା କରିବା ପାଇଁ ଭଗବାନ ସ୍ୱର ଦେଖିଛନ୍ତି, ଯେଉଁ ଶରୀର ବିଦ୍ଧ ହେଇଛି, ଅର୍ଜୁନ ଦେଖିନି ସେ ଯୁଦ୍ଧର ଝାଙ୍କିକୁ, ଭୀଷ୍ମଦେବ ଦେଖିଛନ୍ତି। ଭୀଷ୍ମଦେବ ସେଥିପାଇଁ କହୁଛନ୍ତି ଅର୍ଜୁନ ସବୁଠୁ ଭାଗ୍ୟବାନ ହେଲେ ବି କିନ୍ତୁ ଗୋଟିଏ ଗୁଣର ହତଭାଗା, କ'ଣ ଦେଖିନି? ଏ ସୁଗୁପ୍ତ ସମ୍ପତ୍ତି, ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁଙ୍କର ଯେଉଁ ବ୍ୟାକୁଳତାଟା ମୁଁ ଦେଖିଛି, ସେ ହତଭାଗା କ'ଣ ଦେଖିଛି? ସେ ସାରଥି କରିକି ରଖିଛି ତାଙ୍କୁ, କିନ୍ତୁ ମୁଁ ତ ଆଗରେ ଠିଆ ହେଇଛି ନା, ସେ ତ ପଛରେ ଠିଆ ହେଇଛି। ଭଗବାନ, ମୁଁ ଯେତେବେଳେ ସ୍ୱର ମାରୁଛି, ଭୀଷ୍ମଦେବ କହୁଛନ୍ତି, ମୁଁ ଯେତେବେଳେ ସ୍ୱର ମାରୁଛି ଅର୍ଜୁନଙ୍କର ଦେହକୁ, ଭଗବାନଙ୍କର ମୁଖର ବ୍ୟାକୁଳତା, ତାଙ୍କ ଅନ୍ତରରେ ଭକ୍ତ ବ୍ୟାକୁଳତାର ଯେଉଁ ସୁଗୁପ୍ତ ସମ୍ପତ୍ତି ଅଛି, ସେ କିଭଳି ନିଜ ସ୍ୱର ଦେଖେଇକି ଅର୍ଜୁନକୁ ରକ୍ଷା କରିବା ପାଇଁ ସ୍ୱର ଦେଖାଉଛନ୍ତି, ସେ ରୂପଟା ଏ ହତଭାଗା ଦେଖିନି, ମୋ ନାତି ଦେଖିନି, ମୁଁ ଦେଖିଛି। ସ୍ୱର ଶଯ୍ୟାରେ ଶୋଇ କହୁଛନ୍ତି, ମୁଁ ବଡ଼ ଭାଗ୍ୟବାନ,
କେତେ ଭକ୍ତକୁ ଭଲ ପାଆନ୍ତି ସେ ଏ ସୁଗୁପ୍ତ ସମ୍ପତ୍ତି ଭଗବାନଙ୍କର ଭୀଷ୍ମଦେବ ପ୍ରକଟ କରେ। ଏଇଟା ଗାଢ଼ ଅନୁରାଗ ମହାପ୍ରଭୁ ହରିଦାସଙ୍କ ପ୍ରତି ଗାଢ଼ ଅନୁରାଗ ପାଇଁ ଗୋଟିଏ ବର୍ଷ ଅନ୍ତରରେ ବହୁ କଷ୍ଟ ପାଇଛନ୍ତି, ବହୁ କଷ୍ଟ ପାଇଛନ୍ତି, ଆଉ ହରିଦାସ ବି ବହୁ କଷ୍ଟ ପାଇଛନ୍ତି, କିନ୍ତୁ ତ୍ୟାଗ କଲେ ନା ମହାପ୍ରଭୁ। ଇଏ ହେଉଛି ଭକ୍ତିର ସମ୍ପର୍କ। ମର୍ଯ୍ୟାଦ ଶିକ୍ଷା ଦେବେ ସ୍ୱଭକ୍ତର ଗାଢ଼ ଅନୁରାଗ ପ୍ରକଟୀକରଣ। ଏବଂ ତୃତୀୟ ତୀର୍ଥର ମହିମା, ତୀର୍ଥର ଯଦି କେହି ବି ଶରତ୍ୟାଗ କରେ ସେ ମହିମାଟାକୁ ପ୍ରକଟ କରେ। ତୀର୍ଥରେ ଶରତ୍ୟାଗ କରିବା ପୁଣ୍ୟ, କିନ୍ତୁ ଭକ୍ତ ପାଇଁ ନୁହେଁ। ଭକ୍ତିରେ ଦୁଇଟି ବିଚାର ଅଛି, ଗୌଣ ବିଚାର ମୁଖ୍ୟ ବିଚାର। ଏଠି ଲୀଳା ପ୍ରସଙ୍ଗକ୍ରମେ ଏକଥା କୁହାଯାଉଛି, କିନ୍ତୁ ବୈଷ୍ଣବ ପାଇଁ ତୀର୍ଥ କ'ଣ? ବରତନ ଦାସ ଠାକୁର ଲେଖିଲେ, ଯାହା ସାଧୁ ତାହା ତୀର୍ଥ। ଇଏ ଯେଉଁ ଗୁରୁଦେବ ମୋତେ ଯେଉଁ ଆଦେଶ ଦେଇଛନ୍ତି, ଯେଉଁ ସ୍ଥାନ ଦେଇଛନ୍ତି, ଯେମିତି ଆମର ପୂଜ୍ୟବାଦ ଗୌରନାରାୟଣ ମହାରାଜ ଗୋଟେ ସୁନ୍ଦର କଥା କହୁଥିଲେ, ଏ ଚୈତନ୍ୟ ଚରିତାମୃତ ପଦକୁ ସିଏ 2 ବର୍ଷ କଲେଣି ମୁଁ ସେ କଥା ଶୁଣୁଛି, ଏଟାକୁ ପ୍ରଭୁଦତ୍ତ ଦେଶ ବୋଲି କୁହାଯାଏ। ମୋ ଗୁରୁଦେବ ମୋତେ ଯେଉଁ ସେବା ଦେଇଛନ୍ତି, ମୋ ଗୁରୁଦେବ ମୋତେ ଯେଉଁ ଆଶ୍ରମ ଦେଇଛନ୍ତି, ମୋତେ ମୋ ଗୁରୁଦେବ ମୋତେ ଯେଉଁ ସ୍ଥିତିରେ ରଖିଛନ୍ତି, ସେଇଟା ହେଉଛି ମୋର ଅଧିକାର, ସେଇଟାକୁ ମୁଁ ଭୋଗ କରିବି, ସେଇଟା ମୋର ଉଚ୍ଚିଷ୍ଟ, ଏଇଟା ମୋର ତୀର୍ଥ। ଏଇ ଭାବନା, ଏଇ ଭାବନା ଆଣିବା ଆମ ଭଳି ବଧା ଯିବ, ଆମ ସ୍ୱରୂପ କଷ୍ଟ ହେଲା ମାନେ ମନକୁ କଷ୍ଟ ହେଲା ମାନେ ଚାଲିବା ବେଡ଼ିଂ ଧରି, ଇଏ ସହଜ। ବହୁ ସାଧୁଗୁରୁ ମହନ୍ତ ଯଦି ତ ମୁଁ କୃପା କରିବେ ତ ସବୁ ସହିକି ରହିପାରିବା, ନହେଲେ ସହଜ। ଇଏ ସେ କଥା କହୁଛନ୍ତି ତୀର୍ଥର ମହିମା, ସାଧୁ ପାଇଁ ତୀର୍ଥ ହେଲା ମୋର ସାଧୁ ଗୁରୁଦେବ ଯେଉଁ ଆଦେଶ ଦେଇଛନ୍ତି, ଯେଉଁ ସ୍ଥାନ ଦେଇଛନ୍ତି, ଯେଉଁ ସେବା ଦେଇଛନ୍ତି, ସେଇଟା ମୋ ପାଇଁ ତୀର୍ଥ। ଭକ୍ତର ମହିମା, ନିଜ ଭକ୍ତେ ଆତ୍ମସାତ, ନିଜ ଭକ୍ତ କିଭଳି ନିଜରେ କରନ୍ତି, ଏକ ଲୀଳା କରେ ପ୍ରଭୁ କାର୍ଯ୍ୟ ପାଞ୍ଚ ସାତ, ଗୋଟିଏ ଗୋଟିଏ ଲୀଳାରେ ପ୍ରଭୁ ପାଞ୍ଚ ସାତ କାମ କରୁଛନ୍ତି। ଏବଂ ପ୍ରଭୁପାଦଜୀ ତାଙ୍କ ଭାବାର୍ଥ ସୁନ୍ଦର ଭାବରେ ଲେଖିଛନ୍ତି 7ଟି କଥା, ମୁଁ ସଂକ୍ଷେପରେ କହିଛି, ସମୟ ହୋଇଗଲାଣି। ପ୍ରଭୁପାଦ ମୁଁ ଓଡ଼ିଆରେ କହୁଛି, ପ୍ରଭୁପାଦ କହିଛନ୍ତି ଯେ ଯଦିଓ ଚୈତନ୍ୟ ମହାପ୍ରଭୁ ଅତି କାରୁଣ୍ୟ ଅବତାର, ବହୁ କଷ୍ଟ ମହାପ୍ରଭୁ ସହିଛନ୍ତି ଛୋଟ ହରିଦାସକୁ ଯେତେବେଳେ ଯେ ବନ୍ଦ କରିଛନ୍ତି, ତାଙ୍କ ସଙ୍ଗକୁ ଆଣିନାହାନ୍ତି, ମହାପ୍ରଭୁ ବହୁତ ଦୁଃଖ ପାଇଛନ୍ତି, କିନ୍ତୁ ଏ ଦୁଃଖ ପାଇକି କାହିଁକି ଛୋଟ ହରିଦାସକୁ ଛାଡ଼ିଦେଲେ, ସେଠି ସେ କଥା ସିଏ କହୁଛନ୍ତି। ଏ ତଥାକଥିତ ଯେଉଁମାନେ ବୈରାଗୀ ସେମାନଙ୍କ ପାଇଁ ଶିକ୍ଷା ଦେବା ପାଇଁ, ଯଦି ମୁଁ ଛୋଟ ହରିଦାସକୁ ନିଜର କରିନେବି ତାହେଲେ ତଥାକଥିତ ବୈରାଗୀମାନେ ପ୍ରଭୁପାଦଙ୍କ ଭାବାର୍ତ୍ତା ପଢ଼ିବେ, ସ୍ତ୍ରୀ ସଙ୍ଗ କରି ମଧ୍ୟ, ଅବୈଧ ସ୍ତ୍ରୀ ସଙ୍ଗ କରି ମଧ୍ୟ ସେ ଭାବିବେ ଯେ ମହାପ୍ରଭୁ ଆମକୁ ଗ୍ରହଣ କରିବେ। ତେଣୁ ଚୈତନ୍ୟ ମହାପ୍ରଭୁ ନିଜର ପ୍ରିୟ ପାର୍ଶ୍ୱ ଛୋଟ ହରିଦାସକୁ ଏଥିପାଇଁ ଯେ ତାଙ୍କୁ ତ୍ୟାଗ କଲେ। ଏବଂ ପ୍ରଭୁପାଦ ଏଠି ଲେଖୁଛନ୍ତି, ସଚ୍ ଆକ୍ଟିଭିଟି ଉଡ୍ ହାଭ୍ ଡିମୋନାଲାଇଜ୍ ଦି କଲଚର୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ଆଜ୍ ଆଣ୍ଡ ଆଜ୍ ଏ ରେଜଲ୍ଟ ଡିଭଟି ଉଡ୍ ସିଓରଲି ହାଭ୍ ଗନ୍ ଟୁ ଦି ହେଲିସ୍ ଲାଇଫ୍। ଯେଉଁଟା ପ୍ରଭୁପାଦ ଲେଖୁଛନ୍ତି, ଯଦି ଜଣେ ଏଇଭଳି ଭକ୍ତ ବୋଲି ଅଭିମାନ କରି ମହାପ୍ରଭୁ ଯଦି ହରିଦାସକୁ ଗ୍ରହଣ କରିଦେଇଥାନ୍ତେ, ତାହେଲେ ତଥାକଥିତ ଭକ୍ତମାନେ ଏଇଭଳି ଅବୈଧ କର୍ମ କରି ସେ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ବୋଲି କହି ଚୈତନ୍ୟ ମହାପ୍ରଭୁଙ୍କର ଏ ଯେଉଁ ସଂସ୍କୃତି ବା ଯେଉଁ ପ୍ରଚାର ଅଛି ଏଇଟାକୁ ଡିମୋନାଲାଇଜ୍ କରିଦେଇଥାନ୍ତି, ଅତି ନଗଣ୍ୟ କରି ମହାପ୍ରଭୁଙ୍କର ଶିକ୍ଷାର ସ୍ଥିତି ଅତି ନୀଚ ସ୍ତରକୁ ଆସିଥାନ୍ତି। ସେଥିପାଇଁ ଏବଂ ତାଙ୍କର ଅବସ୍ଥା କ'ଣ ହେଇଥାନ୍ତା, ଆରେ ମହାପ୍ରଭୁଙ୍କ ଶିକ୍ଷାର ମର୍ଯ୍ୟାଦା କମିବ ନା, କିନ୍ତୁ ଭକ୍ତର ଅପରାଧ ହେଇଯିବ, ସେ ଭକ୍ତ ସେଭଳି କାମ କରି ସେ ନର୍କକୁ ଯିବ। ପ୍ରଭୁପାଦ ଲେଖିଛନ୍ତି ଡାଇରେକ୍ଟ ଇଜ୍ ଗୋଇଂ ଟୁ ହେଲିସ୍ ଲାଇଫ୍। ଏଥିପାଇଁ ଏ ଗୋଟିଏ ପଏଣ୍ଟ, ଏବଂ ଦ୍ୱିତୀୟ ପଏଣ୍ଟ 7ଟି ପଏଣ୍ଟ କହୁଛନ୍ତି, ବାଇ ଚାଷ୍ଟାଇଜିଂ ଜୁନିୟର ହରିଦାସ ଦି ଲର୍ଡ ସେଟ୍ ଦି ଷ୍ଟାଣ୍ଡାର୍ଡ ଫର୍ ଆଚାର୍ଯ୍ୟ। ଆଚାର୍ଯ୍ୟମାନେ କେମିତି ହେବା ଦରକାର, ଯିଏ ଗୁରୁ ହେବ, ଆମର ଗୁରୁଦେବ କୁହନ୍ତି ଗୁରୁ ସ୍ଥିତି ମାନେ ଅତି ଗମ୍ଭୀର ସ୍ଥିତି, କମ୍ପ୍ରମାଇଜ୍ର ସ୍ଥାନ ନା, କମ୍ପ୍ରମାଇଜ୍ ନାହିଁ, ବଦ୍ଧ ଜୀବ ପାଇଁ ପଶୁନାମ ଲଗୁଡ଼ି ଯଥା, ବଦ୍ଧ ଜୀବ ମାନେ ତାକୁ ଶାସନ ଦରକାର, ଥରେ କମ୍ପ୍ରମାଇଜ୍ କରିଦେଲା ମାନେ ସରିଲା। ଗୁରୁଦେବ କୁହନ୍ତି ଗୋଟିଏ ବାଳୁଙ୍ଗା ଯଦି ଉଠିଲା ଜମିରେ ତାକୁ ଓପାଡ଼ି ଖୋପାଡ଼, ନହେଲେ 1000 ବାଳୁଙ୍ଗା ତିଆରି ହେବେ, କମ୍ପ୍ରମାଇଜ୍ ନାହିଁ। ମହାପ୍ରଭୁ ଶିକ୍ଷା ଦେଲେ ଏ କଥା, ବାଇ ଚାଷ୍ଟାଇଜିଂ ଜୁନିୟର ହରିଦାସ ଦି ଲର୍ଡ ସେଟ୍ ଦି ଷ୍ଟାଣ୍ଡାର୍ଡ ଫର୍ ଆଚାର୍ଯ୍ୟ। ଆଚାର୍ଯ୍ୟମାନଙ୍କର ସେଟା ଷ୍ଟାଣ୍ଡାର୍ଡ ରହିବା ଦରକାର, ପ୍ରକୃତି ସମ୍ଭାଷଣ ଯେଉଁମାନେ କରୁଛନ୍ତି ଚାଲ ଇଏ ହୋଇପାରିବ। ଏବଂ ଅର୍ ଆଚାର୍ଯ୍ୟମାନଙ୍କ ପାଇଁ ଏବଂ କିମ୍ବା ଦି ହେଡ୍ ଅଫ୍ ଦି ଇନଷ୍ଟିଚ୍ୟୁସନ୍ ପ୍ରୋପାଗେଟିଂ ଦି କଲଚର୍ ଦି ଚୈତନ୍ୟ ମହାପ୍ରଭୁ କଲଚର୍, ଯେଉଁମାନେ ଚୈତନ୍ୟ ମହାପ୍ରଭୁଙ୍କର ବାଣୀ ପ୍ରଚାର କରୁଛନ୍ତି, ଯେଉଁମାନେ ଡିପାର୍ଟମେଣ୍ଟ ଇନଷ୍ଟିଚ୍ୟୁସନାଲ ହେଡ୍ ଅଛନ୍ତି, ଅନୁଷ୍ଠାନର ହେଡ୍ ଅଛନ୍ତି, ସେମାନେ ଏଭଳି ହେବା ଦରକାର, ତାଙ୍କୁ ଶିକ୍ଷା ଦେବା ପାଇଁ। ଏଣ୍ଡ ଫର୍ ଅଲ୍ ଦି ଡିଭୋଟିଜ୍ ଦି ଚୈତନ୍ୟ ମହାପ୍ରଭୁ ୱାଣ୍ଟେଡ୍ ଟୁ ମେଣ୍ଟେନ୍ ଦି ହାଇଏଷ୍ଟ ଷ୍ଟାଣ୍ଡାର୍ଡ। ଇଏ ଇଂଲିଶ କେହି ପ୍ରଭୁପାଦ ଏତେ ଇଂଲିଶ ଏଥିରେ ପଢ଼ୁଛି, କେମିତି ଲାଗୁଛି ପ୍ରଭୁପାଦ କେମିତି କହୁଛନ୍ତି? ପ୍ରଭୁପାଦ ବେଙ୍ଗଲୀରେ ଏଗୁଡ଼ିକ ଅନୁବାଦ କରୁଛନ୍ତି, ତାଙ୍କର ଗୁରୁଦେବଙ୍କର କଥା ଏଠି ଲେଖୁଛନ୍ତି। ଫର୍ ଅଲ୍ ଦି ଡିଭୋଟି, ତିନି ଜଣଙ୍କୁ ଶିକ୍ଷା ଦେଉଛନ୍ତି, ଆଚାର୍ଯ୍ୟଙ୍କୁ ଶିକ୍ଷା, ଇନଷ୍ଟିଚ୍ୟୁସନାଲ ହେଡ୍କୁ ପ୍ରେସିଡେଣ୍ଟ ବା ଯିଏ ହେଡ୍ ଅଛନ୍ତି ତାଙ୍କୁ ଶିକ୍ଷା, ତୃତୀୟରେ ଫର୍ ଦି ଅଲ୍ ଡିଭୋଟିଜ୍ ଅଫ୍ ଚୈତନ୍ୟ ମହାପ୍ରଭୁ, ଫର୍ ଅଲ୍ ଦି ଡିଭୋଟି ଦି ଚୈତନ୍ୟ ମହାପ୍ରଭୁ ୱାଣ୍ଟେଡ୍, ଚୈତନ୍ୟ ମହାପ୍ରଭୁ ଏଇଟା ଚାହୁଁଛନ୍ତି, ଦି ଟୁ ମେଣ୍ଟେନ୍ ଦି ହାଇଏଷ୍ଟ ଷ୍ଟାଣ୍ଡାର୍ଡ, ପୁରା ଉନ୍ନତ ସ୍ଥିତିରେ ରହିବା ଦରକାର ଭକ୍ତ। ଆମେ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ବୋଲି କହୁଛେ ନା, ମାଳି ତିଳକ ନେଉଛେ ନା, ଅତି ଉନ୍ନତ ସ୍ଥିତିରେ ରହିବା। ସେଥିପାଇଁ ଭକ୍ତିମୀର ଠାକୁରଙ୍କୁ ଯେତେବେଳେ ପଚରାଗଲା ଜଗନ୍ନାଥ ବଲ୍ଲଭ ତାଙ୍କର କମିଟିରେ, ଇଏ ଆପଣ ଏତେ ବଡ଼ ପଣ୍ଡିତ ବିଦ୍ୱାନ, ଆପଣ ଭାଗବତ ପ୍ରବଚନ ଦେଉଛନ୍ତି, ଆପଣ ତିଳକ ମାଳି କାହିଁକି ମାରୁନାହାନ୍ତି? କଣ୍ଠରେ କଣ୍ଠରେ ମାଳି ନାହିଁ, ମଥାରେ ତିଳକ ନାହିଁ। ଆଜ୍ଞା ମୁଁ ବୈଷ୍ଣବ ହେଇନି, ମୋ ଗୁରୁ ମୋତେ ଆଦେଶ କରିନାହାନ୍ତି ତିଳକ ମାରିବା ପାଇଁ, ବୈଷ୍ଣବ ବୋଲି ମୁଁ ପରିଚୟ ଦେବା ପୂର୍ବରୁ ମୋର ବୈଷ୍ଣବତା ଗୁଣ ନାହିଁ, ମୁଁ ଭାଗବତ ସିନା କହୁଛି, ମୋ ଗୁରୁ ଆଦେଶ ଦେଲେ ମୁଁ ତିଳକ କରେ। ମହାପ୍ରଭୁଙ୍କର ଶିକ୍ଷା, ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ସମଗ୍ର ବିଶ୍ୱରେ, ଖାଲି ତିଳକ ମାରି ଜଣେ ମୁଖ ଯଦି ବନ୍ଦ କରେ ବିଶ୍ୱର ସବୁ ଲୋକ ଭକ୍ତ ହେଇଯିବେ, କ'ଣ କହିବା ଦରକାର? ଏତେ ପ୍ରବଚନ କ'ଣ ଦରକାର? ପ୍ରବଚନ ଆମମାନଙ୍କ ଭଳି ବୋଧ ଝିଅମାନଙ୍କ ପାଇଁ ପ୍ରଭୁପାଦ ପ୍ରବଚନ ଦେଇଛନ୍ତି, ଶରୀର ଆତ୍ମା ବିଷୟରେ କେବଳ କହିଛନ୍ତି, 15 ମିନିଟ୍ ପ୍ରବଚନ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଦିଆସି, ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଦେଲା ନିଜର ଆଚରଣ ଦ୍ୱାରା। ଯେଉଁ ବିଦେଶୀମାନେ କାହାକୁ ଭଲ ପାଇ ଶିଖିନଥିଲେ ସେମାନେ ପ୍ରଭୁପାଦଙ୍କୁ ପାଇଲା ପରେ କୁହନ୍ତି, ଆମେ ପ୍ରଭୁପାଦ ଆମେ ଆପଣଙ୍କୁ ବାପା ଭଳିଆ ଲାଗୁଛନ୍ତି। ଯାହାଙ୍କର ବାପା ନାହିଁ, ଯାହାଙ୍କର ମା ନାହିଁ, କାହା ପ୍ରତି ସ୍ନେହ ନାହିଁ, ସେମାନେ ପ୍ରଭୁପାଦଙ୍କୁ ବାପା ବୋଲି ଜ୍ଞାନ କରୁଥିଲେ, ଝିଅମାନେ ବାପା ବୋଲି ଡାକୁଥିଲେ, ଏତେ ଆଦର ପ୍ରଭୁପାଦଙ୍କ ଆଚରଣ ଥିଲା ନା, ଆଚରଣରେ ପ୍ରଭୁପାଦ ବିଶ୍ୱକୁ ପରିବର୍ତ୍ତନ କରିଛନ୍ତି। ପ୍ରବଚନ କ'ଣ ଦରକାର? ପ୍ରବଚନ ଦରକାର, କିନ୍ତୁ ଶୁଦ୍ଧତା ବହୁତ କାର୍ଯ୍ୟକାରୀ, ବହୁ କାର୍ଯ୍ୟକାରୀ। ପ୍ରଭୁପାଦ ତା ଜୀବନ୍ତ ମୂର୍ତ୍ତିମନ୍ତ ଉଦାହରଣ, କେବଳ ସରର ଆତ୍ମାର ପ୍ରବଚନ, ସବୁ କ୍ୟାସେଟ୍ ଖୋଲନ୍ତୁ, ବିଶ୍ୱକୁ ପରିବର୍ତ୍ତନ କରି ଆସେ, ତେଣୁ ଏ ଷ୍ଟାଣ୍ଡାର୍ଡ଼ ରହିବା ଦରକାର। ଏବଂ ଚତୁର୍ଥ ତୃତୀୟ, ଚୈତନ୍ୟ ମହାପ୍ରଭୁ ଇନଷ୍ଟ୍ରକ୍ଟେଡ୍ ଦାଟ୍ ଏ ପ୍ୟୁରିଟି ବଡି ସୁଡ୍ ବି ସିମ୍ପୁଲ୍ ଆଣ୍ଡ ଫ୍ରି ଫ୍ରମ୍ ସିମ୍ପୁଲ୍ ଲାଇଫ୍। ଜଣେ ଯିଏ ଶୁଦ୍ଧ ଭକ୍ତ ହେବାକୁ ଇଚ୍ଛା କରୁଛି, ଯିଏ ଶୁଦ୍ଧ ଭକ୍ତ ସେ ସରଳ ହେବା ଦରକାର, ଏବଂ ସିଏ ପାପ ଜୀବନରୁ ପାପପୂର୍ଣ୍ଣ କାର୍ଯ୍ୟ ସେ କରିବା ଉଚିତ ନୁହେଁ। ଫର୍ ଦସ୍ ୱାନ୍ କ୍ୟାନ୍ ବି ହିଜ୍ ବୋନାଫାଇଡ୍ ସର୍ଭାଣ୍ଟ। ଯଦି ଏଇଟା ଜଣେ କରେ ତାହେଲେ ସେ ଜଣେ ପ୍ରାମାଣିକ ସେବକ ହେଇପାରିବ, ପ୍ରାମାଣିକ ସେବକ ହେଇପାରିବ, ସରଳ ହେବା ଦରକାର। ଏସବୁ ହରିଦାସ ଠାକୁରଙ୍କ ଛୋଟ ହରିଦାସଙ୍କର ଯେଉଁ ଡେନିସ କରିଛନ୍ତି ମହାପ୍ରଭୁ, ତାଙ୍କୁ ତ୍ୟାଗ କରିଛନ୍ତି, ତାର ଇଏ ହେଉଛି କାରଣ। ଏବଂ ଚୈତନ୍ୟ ମହାପ୍ରଭୁ ୱାଣ୍ଟେଡ୍ ଟୁ ପ୍ରୁଭ୍ ଦ୍ୟାଟ୍ ହିଜ୍ ଡିଭୋଟିଜ୍ ଆର୍ ଏକ୍ସଲ୍ଟେଡ୍ ଆଣ୍ଡ ଦେୟାର କ୍ୟାରେକ୍ଟର ଇଜ୍ ଆଇଡିଆଲ୍। ଚୈତନ୍ୟ ମହାପ୍ରଭୁ ଛୋଟ ହରିଦାସକୁ ତ୍ୟାଗ କରିକି ଏଇଟା ପ୍ରମାଣ କରିବା ପାଇଁ ଯାଉଛନ୍ତି, ମୋ ଭକ୍ତମାନେ ଅତି ଆଇଡିଆଲ୍ କ୍ୟାରେକ୍ଟର, ସେମାନଙ୍କର ଅତି ନିର୍ମଳ ଚରିତ୍ର, ଆଦର୍ଶ ଚରିତ୍ର, ମହାପ୍ରଭୁ ସେଥିପାଇଁ ତାଙ୍କୁ ତ୍ୟାଗ କଲେ, ମୋର ଭକ୍ତମାନେ ଅତି ଉନ୍ନତ ସ୍ଥିତିରେ ରହନ୍ତି, ଏଭଳି ସ୍ଥିତିରେ ରହନ୍ତି ନା, ଏଥିପାଇଁ ଛୋଟ ହରିଦାସକୁ ତ୍ୟାଗ କଲେ। ଆଣ୍ଡ ଦେୟାର କ୍ୟାରେକ୍ଟର ହି କାଇଣ୍ଡଲି ଆସେପ୍ଟ ହିଜ୍ ଫେଥଫୁଲ୍ ଡିଭୋଟିଜ୍ ଆଣ୍ଡ ଟିଚ୍ ଦେମ୍ ହାଉ ମଚ୍ ଟ୍ରିବୁଲେସନ୍ ଆଣ୍ଡ ଡିଷ୍ଟର୍ବାନ୍ସ କ୍ୟାନ୍ ବି ପ୍ରଡ୍ୟୁସ୍ ବାଇ ଇଭିନ୍ ଏ ସ୍ଲାଇଟ୍ ଡେଭିଏସନ୍ ଫ୍ରମ୍ ଦି ଷ୍ଟ୍ରିକ୍ଟ ପ୍ରିନ୍ସିପଲ୍ ଅଫ୍ ଡିଭୋସନାଲ୍ ସର୍ଭିସ୍। ପ୍ରଭୁପାଦ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଏଠି କହିଲେ, ସେ ତାଙ୍କର ପ୍ରିୟ ଭକ୍ତମାନଙ୍କୁ ସେ କୃପାରେ ଏଇଟା ଆସେପ୍ଟ ଗ୍ରହଣ କଲେ, ଏବଂ ତାଙ୍କର ଅତି ପ୍ରିୟ ଭକ୍ତମାନଙ୍କୁ ଶିକ୍ଷା ଦେଉଛନ୍ତି, ହାଉ ମଚ୍ ଟ୍ରିବୁଲେସନ୍ ଆଣ୍ଡ ଡିଷ୍ଟର୍ବାନ୍ସ କ୍ୟାନ୍ କମ୍ ଇଭିନ୍ ଏ ସ୍ଲାଇଟେଷ୍ଟ ଡେଲିଭରେସନ୍ ଇନ୍ ଦି ଡିଭୋସନାଲ୍ ସର୍ଭିସ୍। ଯଦି ଜଣେ ଭକ୍ତି ମାର୍ଗରେ କିଞ୍ଚିତ ତ୍ରୁଟି କରିଦିଏ, ତା ଜୀବନରେ କେତେ ବଡ଼ ପ୍ରତିବନ୍ଧକ ଆସିବ, କେତେ ବଡ଼ ଭୟଙ୍କର ସ୍ଥିତି ଆସିବ, ସେଥିରୁ ଜାଣିବା ଦରକାର। ମହାପ୍ରଭୁ ଶିଖେ ଛୋଟ ହରିଦାସ କେବଳ ମାଗିବା ପାଇଁ ଚାଲିଗଲେ, ତାଙ୍କର ଏତିକି ଦୋଷ, ମହାପ୍ରଭୁ ଶିକ୍ଷା ଦେଉଛନ୍ତି ଭକ୍ତି ଜୀବନରେ ଯେ ଟିକେ କଳା ବି କରିଦେଲା, ତାର ଜୀବନରେ ବହୁ ଦୁଃଖ ଭୋଗିବାକୁ ପଡ଼ିବ, ବହୁ ଟ୍ରିବୁଲେସନ୍, ବହୁତ ଡିଷ୍ଟର୍ବାନ୍ସ ଆସିବ। ଏଇଟା ପ୍ରତିପାଦନ କରିବା ପାଇଁ ଛୋଟ ହରିଦାସକୁ ଛାଡ଼ିଦେଲେ।
ଏବଂ ପଞ୍ଚମ ବିକଜ ଅଫ୍ ଇଜ୍ ଟ୍ରାନ୍ସଜେଣ୍ଡର ରିଲେସନ୍ସିପ୍ ଦି ଲର୍ଡ କରେକ୍ଟ ଇଭିନ୍ ଏ ସ୍ଲାଇଟ୍ ଅଫେନ୍ସ କମିଟେଡ୍ ବାଇ ହିଜ୍ ପିଓର ଡିଭୋଟିଜ୍ ଯିଏ ଭଗବାନଙ୍କର ଅତି ଶୁଦ୍ଧ ଭକ୍ତ ଛୋଟ ହରିଜନ ଶୁଦ୍ଧ ଭକ୍ତ ନିତ୍ୟ ସିଦ୍ଧ ଭକ୍ତ ତାଙ୍କର ଯେହେତୁ ସରଳ ଏ ଛୋଟିଆ ଟିକେ ଅପରାଧ ହେଇଗଲା ଭଗବାନଙ୍କର ଏଇଟା କୃପା ଯଦି ଭକ୍ତ ତାଙ୍କର ନିଜ ଭକ୍ତ କିଛି ଯଦି ଅପରାଧ କରିଦିଏ ତାଙ୍କୁ ସାଙ୍ଗେ ସାଙ୍ଗେ ଖେଳାଣ କରିଦିଅନ୍ତି ଦେୟାରଫୋର୍ ୱାନ୍ ହୁ ୱାଣ୍ଟ ଟୁ ବି ଏ ପିଓର ଡିଭୋଟି ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ସୁଡ୍ ଗିଭ୍ ଅଫ୍ ଅଲ୍ ମେଟେରିଆଲ ସେନ୍ସ ଗ୍ରାଟିଫିକେସନ୍ସ ଯିଏ ଚୈତନ୍ୟ ମହାପ୍ରଭୁଙ୍କର ଅତି ପ୍ରିୟ ହେବାକୁ ଚାହୁଁଛି ସେ କେବେ ଇନ୍ଦ୍ରିୟ ଭୋଗକୁ ପଛରେ ଥାଇବା ଉଚିତ ନୁହେଁ ଅଦରୱାଇଜ୍ ଦି ଲୋଟସ୍ ଫିଟ୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ଆର୍ ଭେରି ଡିଫିକଲ୍ଟ ଟୁ ଆଟେଣ୍ଡ ଭେରି ଡିଫିକଲ୍ଟ ଟୁ ଆଟେଣ୍ଡ ପ୍ରଭାତ ଲେଖୁଛନ୍ତି ଚୈତନ୍ୟ ମହାପ୍ରଭୁ ଯଦି କେହି ବିଷୟ ଭୋଗ ପଛରେ ଧାଇଁ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳକୁ ପ୍ରାପ୍ତି ହେବାର ଆଶା କରିଛି ଏଇଟା ଦୁର୍ବୋଧ ଏଇଟା ବୋକାମି ପାଇପାରିବ ନା ଏଇଟା ଶିକ୍ଷା ଦେବା ପାଇଁ ଛୋଟ ହରିଦାସକୁ କହିଲେ ଦେଖ ଛୋଟ ହରିଦାସରେ ଟିକିଏ ଦୋଷ ଅଛି କିନ୍ତୁ ମୋ ଚରଣ କମଳ ପାଇପାରିଲା ଏଥିପାଇଁ ଏବଂ ଷଷ୍ଠ ଅପରାଧ ଇଫ୍ ୱାନ୍ ଡାଏ ଇନ୍ ସଚ୍ ଏ ସେଲିବ୍ରେଟେଡ୍ ହୋଲି ପ୍ଲେସ୍ ଆଜ୍ ପ୍ରୟାଗ ମଥୁରା ଆଣ୍ଡ ବୃନ୍ଦାବନ ୱାନ୍ କ୍ୟାନ୍ ବି ରିଲିଭ୍ ଇନ୍ ଦି ରିଆକ୍ସନ୍ ଟୁ ଦି ସିନ୍ଫୁଲ୍ ଲାଇଫ୍ ଆଣ୍ଡ ଦେନ୍ ଆଟେଣ୍ଡ ଦି ସେଲ୍ଟର ଅଫ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ମହାପ୍ରଭୁ ଶିକ୍ଷା ଦେଉଛନ୍ତି ଏ ଲୀଳା ଦ୍ୱାରା ବି ଜଣେ ଯିଏ କ୍ଷେତ୍ରରେ ଦେହତ୍ୟାଗ କରୁଛି ତାର ପାପର ପ୍ରତିକ୍ରିୟା ନଷ୍ଟ ହେଉଛି ଏବଂ ଭଜନ ଅନୁସାରେ ସେ ଫଳ ପ୍ରାପ୍ତ ହେବ ଏଇ ଶିକ୍ଷାର ଜଣାପଡ଼ିଲା ମହାପ୍ରଭୁ ଛୋଟ ହରିଦାସ ଦ୍ୱାରା ଏଇଟା ମଧ୍ୟ ପ୍ରତିପାଦନ କରିଛନ୍ତି ଏବଂ ଶେଷ କଥା ଅଲଦୋ ଏ ପିଓର ଆଣ୍ଡ ଏ ଫେଥଫୁଲ୍ ଡିଭୋଟିଜ୍ ମେ ଫଲ୍ ଡାଉନ୍ ହି ନେଦରଲେସ୍ ଅଲ୍ଟିମେଟଲି ଗେଟ୍ ଦି ଚାନ୍ସ ଟୁ ଗୋ ବ୍ୟାକ୍ ହୋମ୍ ବ୍ୟାକ୍ ଟୁ ଗଡ୍ ହେଡ୍ ବାଇ ଦି ମର୍ସି ଅଫ୍ ଲର୍ଡ ଯଦିଓ ଜଣେ ଶୁଦ୍ଧ ଭକ୍ତ ଅତି ଉନ୍ନତ ସ୍ଥିତିର ଭକ୍ତ ପତନ ହେଇଯାଏ ମେ ଫଲ୍ ଡାଉନ୍ ଯଦି ପତନ ହୁଏ ଅତି ଅନ୍ତରଙ୍ଗ ଭକ୍ତ ତାହେଲେ ଅନ୍ତିମରେ ସେ ଭଗବାନଙ୍କ ଚରଣକମଳ ପ୍ରାପ୍ତ ହେବେ ଭଗବାନଙ୍କ କୃପା ଦ୍ୱାରା ଛୋଟ ହରିଦାସଙ୍କର ଯଦି ଏଇଟା ପତନ ଅବସ୍ଥା ନୁହେଁ ଛୋଟ ହରିଦାସ ଦ୍ୱାରା ଏଇଟା ଶିକ୍ଷା ଦେଲେ ଯଦି ମୋର ଅନ୍ତରଙ୍ଗ ଭକ୍ତ ଯଦି କୌଣସି ହିସାବରେ ତାର ପତନ ହେଇଯାଏ ସିଏ ମୋର ଚରଣ କମଳ ପାଇବ ସିଏ ବୈକୁଣ୍ଠ ଧାମକୁ ଯିବ ଏବଂ ମୋର କୃପା ଦ୍ୱାରା ମହାପ୍ରଭୁ ଛୋଟ ହରିଦାସଙ୍କ ଦ୍ୱାରା ଏଇ ଶିକ୍ଷା ଦେଲେ ଏଇ ଶିକ୍ଷା ଦେଇ ସାରିଲା ପରେ ପରବର୍ତ୍ତୀ ଅଧ୍ୟାୟ ଅଛି ମୁଁ ଏ କଥା କହିବି ନା ସମୟ ହେଇଗଲେ ପ୍ରସାଦ ନେବେ ଭକ୍ତମାନେ ସିଏ ବହୁତ ସୁନ୍ଦର କ୍ଲାସ୍ ମହାପ୍ରଭୁ ଏଇଟା କରିସାରିଲା ପରେ ଲୀଳାଶକ୍ତି ତାଙ୍କ ଆଡ଼କୁ ବୁଲେଇ ଦେଲେ କହିଲେ ଆଚ୍ଛା ଇଏ ହେଉଛନ୍ତି ଅନ୍ତଲୀଳା କେଉଁ ପରିଚ୍ଛେଦ ଏଥିର ତୃତୀୟ ଅଛନ୍ତି ଚତୁର୍ଥ କି ପଞ୍ଚମ ମୁଁ କହିପାରିବିନି ଗ୍ରନ୍ଥ ଟିକେ ଭେଦ ଅଛନ୍ତି ଏ ଚାପ୍ଟରର ପରବର୍ତ୍ତୀ ଚାପ୍ଟରରେ ଦେଖନ୍ତୁ ଲୀଳାଶକ୍ତି ବର୍ତ୍ତମାନ ଛୋଟ ହରିଦାସଙ୍କୁ ଭଗବାନଙ୍କ ଆଚାର୍ଯ୍ୟଙ୍କର ଅନ୍ତରକୁ ପରିବର୍ତ୍ତନ କରିଦେଲେ କିନ୍ତୁ ସେ ଲୀଳାଶକ୍ତି ବର୍ତ୍ତମାନ ମହାପ୍ରଭୁଙ୍କ ଅନ୍ତରକୁ ପରିବର୍ତ୍ତନ କରେ ମହାପ୍ରଭୁ କ'ଣ କରିବେ ନା ଗୋଟିଏ ବିଧବାର ପୁଅକୁ ଭଲ ପାଇବେ ତୁମେ ତ କହିଲ ବୈରାଗୀ ହୋଇଆ କରେ ପ୍ରକୃତି ସମ୍ଭାଷଣ ଦେଖିତ ନ ପାରେ ଆମେ ତାହାର ବଦନ ତୁମେ ଏ କଥାଟା କହିଛ ତୁମକୁ ଆଚରଣ କରିବାକୁ ପଡ଼ିବ ତୁମେ ମହାପ୍ରଭୁ କାରଣ ସେ ତାଙ୍କ ନାଁ ମହାପ୍ରଭୁ ଆମ ଗୁରୁଦେବ କୁହନ୍ତି ସେ ପ୍ରାକ୍ଟିକାଲ ଟିଚର ଥିଓରିଟିକାଲ ସ୍ପିକର କୃଷ୍ଣ ଭଳିଆ ବଡ଼ ପ୍ରବଚକ ସିଏ ନୁହନ୍ତି ଗୁରୁଦେବ କୁହନ୍ତି କୃଷ୍ଣ ଖାଲି ପ୍ଲାଟଫର୍ମ ସ୍ପିଚ୍ ମାରିଛନ୍ତି କିନ୍ତୁ ମହାପ୍ରଭୁ ଆମର କରିକି ଦେଖେଇଛନ୍ତି ସେ ଆମର ଇଷ୍ଟ ଆଉ ସିଏ କହିଦେଲେ ଏଇଟା ଛୋଟ ହରିଦାସକୁ ବେନିସ୍ କରିଦେଲେ କିନ୍ତୁ ସିଏ ଆଚରଣ ଭୁଲ କରିଦେଲେ ଜଗଦାନନ୍ଦ ପଣ୍ଡିତ ଯିଏ ସଭ୍ୟା ଥିଲେ ପୂର୍ବ ଲୀଳାରେ ସିଏ ଧରିଲେ ଏ ଲୀଳା ଶକ୍ତି ପ୍ରେରଣା ମହାପ୍ରଭୁଟା କହିଦେଇଛନ୍ତି କିନ୍ତୁ କ'ଣ କରୁଛନ୍ତି ନା ବିଧବାର ପୁଅକୁ ଭଲ ପାଉଛ ଜଗଦାନନ୍ଦ ପଣ୍ଡିତ କହି ଯେତେବେଳେ ସେ ପିଲାକୁ ମନା କରନ୍ତି ଏ ପିଲା ତୁ କାହିଁକି ଏଠିକି ଆସୁଛୁ ଛୋଟ ପିଲା କ'ଣ ଛୋଟ ପିଲା ଯାହାକୁ ଭଲ ପାଉଛି ତା ପାଖକୁ ଦୌଡ଼ି ଆସିବ ମହାପ୍ରଭୁ ତାଙ୍କୁ ଭଲ ପାଉଛନ୍ତି କିନ୍ତୁ ମହାପ୍ରଭୁ କିଛି କହିପାରୁନାହାନ୍ତି ମହାପ୍ରଭୁ କେମିତି କହିବି ଯେ କିନ୍ତୁ ଲୀଳାଶକ୍ତିର ପ୍ରେରଣା ତ ମହାପ୍ରଭୁ କାମ କରୁଛନ୍ତି ଜଗଦାନନ୍ଦ ଦିନେ ଭୟଙ୍କର ରୂପ ଧରିଲେ ହେଲେ ଭଲ ଗୋସାଇଁ ହେଇଛ ଗୋସେଇ ମାନେ ସେ ପରକୁ ଯିଏ ଉପଦେଶ ଦିଅନ୍ତି ସେ ଗୋସେଇ ଗୋସ୍ୱାମୀ ଗୋସେଇ ଇନ୍ଦ୍ରିୟକୁ ସଂଯମ କରିଥାନ୍ତି ଅଲଗା ଲୋକର ଇନ୍ଦ୍ରିୟକୁ ଭୋଗନ୍ମୁଖୀରୁ ଦୂରେଇ ନେଇ କୃଷ୍ଣ ସେବାରେ ଲଗେଇବା ପାଇଁ ସେ ଉପଦେଶ ଦିଅନ୍ତି ସେ ଗୋସ୍ୱାମୀ ତୁମେ ତ ଛୋଟ ହରିଦାସଙ୍କୁ କହିଥିଲ ନା ଦୁର୍ବାର ଇନ୍ଦ୍ରିୟ କରେ ପ୍ରକୃତି ଗହଣ ଦାର ବି ପ୍ରକୃତି ହରେ ମୁନିର ବି ମନ ତୁମେ କ'ଣ କରୁଛ ଗୋସେଇ ଗୋସେଇ ଏବେ ଜାଣିଲୁ ଗୋସେଇ ଜଗଦାନନ୍ଦ ପଣ୍ଡିତ ଭଲ ଗୋସେଇ ଏବେ ଜାଣିଗଲୁ ଖାଲି ପ୍ରବଚନ ମାରୁଛ ମହାପ୍ରଭୁ ଆଶ୍ଚର୍ଯ୍ୟ ମୋତେ କ'ଣ ଏ କଥା ସିଏ କହିଲେଣି ମୋର ଦୋଷ କ'ଣ ନା ତୁମେ କାହିଁକି ସେ ବାଳକକୁ ଭଲ ପାଉଛ ସେ ବାଳକୁ କାହିଁକି ଭଲ ପାଉଛ ଜଗଦାନନ୍ଦ ସେ ତ ସଭ୍ୟା ଚନ୍ଦ୍ରାବଳୀଙ୍କର ପକ୍ଷ ସିଏ କ'ଣ ଡରିବେ? ସିଏ କୃଷ୍ଣ ଘୋଷାରାଣୀବା ଲୋକ, ସିଏ ଡରିବେନି? ସିଏ ଡରି କହୁଛନ୍ତି ନା ମୋର ଦୋଷ କ'ଣ? ମହାପ୍ରଭୁ ସିଏ କହୁଛନ୍ତି ବହୁତ ସୁନ୍ଦର ଲୀଳା ଅଛି, ଆମେ ପରେ କେତେବେଳେ ଆଲୋଚନା କରିବା। ତୁମର ଦୋଷ ହେଲା ତୁମେ ବିଧବାର ସନ୍ତାନକୁ ଭଲ ପାଉଛ। ସେ ବିଧବା ଯଦି ଦେଖନ୍ତୁ ଛୋଟ ହରିଦାସ କାହାକୁ ଭଲ ପାଇଥିଲେ? ଛୋଟ ହରିଦାସ ତ ଭଲ ପାଇନଥିଲେ, ତାଙ୍କର ସମ୍ବନ୍ଧରେ ସେ ତ ଭିକ୍ଷା ମାଗିବା ପାଇଁ ଯାଇଥିଲେ। ମାଧବୀ ଦେବୀ ଦାସଙ୍କର ଯେଉଁ ଯେଉଁ ଗୁଣ, ଏ ବିଧବାଙ୍କର ସେଇ ସେଇ ଗୁଣ। ତାଙ୍କର ପୁଅକୁ ମହାପ୍ରଭୁ ଭଲ ପାଉଛନ୍ତି, ସିଏ ବୈଷ୍ଣବୀ ଆଉ, କିନ୍ତୁ ଗୋଟିଏ ଦୋଷ, ସେ ପରମ ସୁନ୍ଦରୀ ଆଉ ଯୁବତୀ। ଜଗଦାନନ୍ଦ ପଣ୍ଡିତ କହୁଛନ୍ତି ତୁମେ ଯୁବକ ସନ୍ନ୍ୟାସ, ସିଏ ଯୁବତୀ ବୈଷ୍ଣବୀ ପରମ ସୁନ୍ଦରୀ, ତାଙ୍କର ପୁଅକୁ ତୁମେ ଭଲ ପାଉଛ, କିନ୍ତୁ ଗୋସେଇ ହେଇକି ଆଣେ ଛୋଟ ହରିଦାସକୁ ତ୍ୟାଗ କରିଦେଲ। ଲୋକ ତୁମକୁ ବର୍ତ୍ତମାନ ପୁରୀରେ ଲୋକମାନେ କ'ଣ କହିବେ? ପୁରୀର ଲୋକମାନେ ତୁମକୁ ଗୋସେଇ ବୋଲି ମାନିବେ? ତୁମେ ଏ କାମ କ'ଣ କରୁଛ? ମହାପ୍ରଭୁ କହିଲେ ଦୋଷ କ'ଣ ନା, ସେ ସୁନ୍ଦରୀ ସ୍ତ୍ରୀ ଆଉ ସେ ଯୁବତୀ ଆଉ ତୁମେ ଯୁବକ, ତୁମେ ସନ୍ନ୍ୟାସ। ସ୍ତ୍ରୀ ସମ୍ବନ୍ଧରେ କୌଣସି ପ୍ରକୃତି ସମ୍ବନ୍ଧରେ କୌଣସି ବସ୍ତୁକୁ ଭଲ ପାଇବା ଅର୍ଥ ପ୍ରକୃତି ଭଲ ପାଏ। ପ୍ରକୃତି ସମ୍ବନ୍ଧରେ କୌଣସି ବସ୍ତୁକୁ ଭଲ ପାଇବା ଅର୍ଥ ପ୍ରକୃତି ଭଲ ପାଇବା। ତୁମେ ପୁଅକୁ ଭଲ ପାଉଛ ମାନେ ଆଜି ଲୋକମାନେ କହିବେ ଏ ଦେଖ ସିଏ ବିଧବାକୁ ଭଲ ପାଇଛନ୍ତି ବୋଲି ଏ ପୁଅଟାକୁ ଭଲ ପାଉଛ ନା, ପୁଅଟା କେମିତି ଆମକୁ ଆସୁଛି? ଚୈତନ୍ୟ ମହାପ୍ରଭୁ ଏ କଥା କହିଦେଲେ, ମହାପ୍ରଭୁ ଏତେ ଖୁସି ହେଇଗଲେ, ଜଗଦାନନ୍ଦ ପଣ୍ଡିତଙ୍କୁ ପଠେଇଲେ ତୁମେ ମୋତେ ଏ କଥା କହିଦେଲ, ନିରପେକ୍ଷ ନା କହିଲେ ଧର୍ମ ରଖା ନ ଯା। ଜଗଦାନନ୍ଦ ପଣ୍ଡିତ ତୁମେ ମୋତେ ଜଗତରେ କେହି ଶାସନ କରୁନଥିଲେ, ତୁମେ ମୋତେ ଶାସନ କଲ, ମୋର କେତେ କଲ୍ୟାଣର କଥା କହିଲ। ମୁଁ ତ ନୂତନ ସନ୍ନ୍ୟାସୀ, ମୁଁ ଛୋଟ ହରିଦାସକୁ ତ୍ୟାଗ କରିଦେଇଥିଲି, ମୋତେ ତୁମେ ଆଜି ରକ୍ଷା କରିଦେଲ, ତୁମେ ନିରପେକ୍ଷ କଥା କହିଛ, ତୁମେ ମୋର ଅତି ପ୍ରିୟ। କାରଣ ନିରପେକ୍ଷ କଥା ନ କହିଲେ ଧର୍ମ ରହିବ ନା, ଧର୍ମକୁ ରକ୍ଷା କରିବା ପାଇଁ ହେଲେ ସତ ସତ ପ୍ରତିବନ୍ଧକ ଆସୁ, ସତ ଲୋକ ବିରୋଧ ହୁଅନ୍ତୁ, କେହି ଭଲ ନ ପାଆନ୍ତୁ, କିନ୍ତୁ ନିରପେକ୍ଷ କଥା କହିବାକୁ ପଡ଼ିବ, ଯେଉଁଥିରେ ପ୍ରଭୁ ମର୍ଯ୍ୟାଦା ରହିବ, ଭକ୍ତିର ମର୍ଯ୍ୟାଦା ରହିବ, ଆଚାର୍ଯ୍ୟଙ୍କର ମର୍ଯ୍ୟାଦା ରହିବ। ତୁମେ ମୋର ବହୁତ ପ୍ରିୟ, ତୁମେ ଯାଅ ମୋ ମା ପାଖକୁ। ଏତେ ଖୁସି ହେଇଗଲେ ସଚୀ ମା ନିକଟକୁ ପଠେଇଲେ ପ୍ରସାଦ ଦେଇକି। ସେ ବହୁତ ସୁନ୍ଦର ଲୀଳା, କେତେବେଳେ ଶୁଣିବେ, ବହୁତ ସୁନ୍ଦର ଲୀଳା। ମହାପ୍ରଭୁ ନିଜେ ବି ଏଇ ପ୍ରକୃତି ସମ୍ଭାଷଣକୁ ନିଜକୁ ନିଜ ଆଡ଼କୁ ନେଇକି ଶିକ୍ଷା ଦେଲେ। ଆମେ ଏ ବିଷୟ ଯଦି ମହାପ୍ରଭୁଙ୍କର ଆପଣ ପବିତ୍ର ବିଷୟ ଅଲଗା ଦୃଷ୍ଟିରେ କିଛି ଭାବିବେ ନା, କାରଣ ଆମେ ସମସ୍ତେ ଏଠି ଆସିଛେ କୃଷ୍ଣଙ୍କର ଦାସ ହେବା ପାଇଁ, ଆମ ଜୀବନର ଲକ୍ଷ୍ୟ ଏଇଟା। କିନ୍ତୁ ଆମର ଏଇ ଭାବନା ଯେହେତୁ ଏଇ ଚେତନା ଉନ୍ନତ ହେଇନି, ଏ ସ୍ତରକୁ ଆମେ ଆସିନେ, ଆମ ପାଇଁ ଶାସ୍ତ୍ରରେ ବିଧି ଗୁଡ଼ିକ ଅଛନ୍ତି। ତେଣୁ ଶାସ୍ତ୍ର ବିଧି ଗୁଡ଼ିକ ମାନି ସାଧୁଗୁରୁଙ୍କ ପ୍ରାର୍ଥନା କରି ତାଙ୍କ କରୁଣାଙ୍କୁ ଆଶ୍ରୟ କରି କେବଳ ଜୀବନ ସାରା ତାଙ୍କର, ସେ ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ, ସବୁବେଳେ ମୁଣ୍ଡ ପିଟି କାନ୍ଦିବାକୁ ପଡ଼ିବ। ଗୁରୁଦେବଟା କହିଛନ୍ତି ଆଉ ମୁଣ୍ଡ ପିଟି କାନ୍ଦିବାକୁ ପଡ଼ିବ, ତାହେଲେ ସେ ଇନ୍ଦ୍ରିୟମାନଙ୍କ କବଳରୁ, ଦୁର୍ବାର ଇନ୍ଦ୍ରିୟମାନଙ୍କ କବଳରୁ ଖସିଯିବ। ଆଉ ଇନ୍ଦ୍ରିୟମାନ ଯଦି ତାଙ୍କ ଭଗବୃତ୍ତି ନ ଛାଡ଼ିଲେ, ଜିହ୍ୱା ଯଦି ସୁନ୍ଦର ପ୍ରସାଦ ଜିହ୍ୱା ଲାଳସାରେ ତାହେଲେ ସେ କ'ଣ କୃଷ୍ଣ ନାମ କରିପାରିବ? କହିପାରିବ? ଏ ସବୁ ଇନ୍ଦ୍ରିୟ ତାଙ୍କର ଭୋଗ, ଭୋଗକୁ ଯେତିକି ତ୍ୟାଗ କରିବେ ଇନ୍ଦ୍ରିୟର ଚିନ୍ମୟତା ସେତିକି ପ୍ରାପ୍ତ ହେବ। ଚିନ୍ମୟତା କେମିତି ପ୍ରାପ୍ତ ହେବ ନା, ସାଧୁଗୁରୁଙ୍କର କରୁଣାଟା ଆପଣଙ୍କ ଉପରେ ଯେତିକି କାର୍ଯ୍ୟ କରିବ, ଆପଣଙ୍କର ସରେଣ୍ଡରନେସ୍ ହିସାବରେ ଆପଣଙ୍କ ଇନ୍ଦ୍ରିୟମାନେ ସେତିକି ଚିନ୍ମୟତା ପ୍ରାପ୍ତ ହେବ। ସେତିକି ଚିନ୍ମୟତା ପ୍ରାପ୍ତ ହେଲା ମାନେ ସ୍ୱାଭାବିକ ଭାବରେ ସେତିକି ଭୋଗକୁ ସେ ଛାଡ଼ିଦେବେ, କୃତ୍ରିମ ହିସାବରେ ଭୋଗକୁ ଛାଡ଼ିବ ଏ ସମ୍ଭବ। ସେଥିପାଇଁ ଆମକୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ। ତେଣୁ ମହାପ୍ରଭୁଙ୍କର ଏ ପବିତ୍ର ଲୀଳାରେ ଯାହା ସାଧୁ ଗୁରୁଦେବ ମୋତେ ସ୍ମରଣ ଦେଲେ, ମୁଁ ବିଶେଷ ପ୍ରସ୍ତୁତ ହେଇନି, ମୋତେ କାଲି ଆସିକି ପହଞ୍ଚିନି, ତେଣୁ ଯାହା ସ୍ମରଣ ଆସିଲା ମୁଁ କହିଲି, ମୋର ଦୋଷ ତ୍ରୁଟି ଥିଲା ଆପଣମାନେ କ୍ଷମା କରିବି। ଜୟ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁ କି ଜୟ, ଭକ୍ତ ପ୍ରବର ଛୋଟ ହରିଦାସ କି ଜୟ, ଗୌର ଭକ୍ତ ବୃନ୍ଦ କି ଜୟ, ପ୍ରଭୁପାଦଜୀ ମହାରାଜ କି ଗୌର, ଗୋବିନ୍ଦ ସ୍ୱାମୀ ଶିଲ ଗୁରୁ ମହାରାଜ କି ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ସମବେତ ଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ।